যে তিনিগুণ ভিতরে অছি তার অন্তর ভিতরে প্রবেশ করিব না। কিন্তু ভগবান গোটি জীবক পরিবর্তন করিয়া যে সুগম রাস্তা দিয়েছেন সে হচ্ছেন শ্রীমদ ভাগবতম। সেই প্রথম স্কন্ধে কুয়াগলে নষ্ট প্রায়েষু অভদ্রেষু নিত্যং ভাগবত সেবয়া ভগবতী উত্তম শ্লোকে ভক্তি ভবতী নষ্টিকিম। জীবনর পরিবর্তন কেবল ভগবান বাণী শুনিলে হব। সার যেমি কুলে যে চরম বস্তু আমার যে পরিবর্তন কেবল ভাগবত শ্রবণের হব। সে কলিযুগ যেত আসি পৌঁছে যাচ্ছি, কলিযুগ কু ভয় করি কি কলিযুগ আমি ভয় করছি কি কে আমি ভয় করুনি? যদি কলিকু আমি ভয় করতে তাহলে লোক কন নির্দ্বন্দ্বের সংসার হয়ে যাতে কে বিবাহ করু চিন্তা করুছি আরে মু গোটে পর ঘরের ঝিউক আনিকি ঘরে রখিবি কিন্তু মু শৃঙ্খলিত কি সিবি কলির যা কুহ দাস হয়েকি রয়েছে। যেত আমি শৃঙ্খলিত নুহে আমি গোটে ঝিউক আনি ঘরে রখিবা সি কেমি শৃঙ্খলিত হব চিন্তা কর। আমার পিতা মাতা সহ রয়েছে আমি পিতা মাতা সহ সুন্দর ব্যবহার করে পুনে তা উপযুক্ত সম্মান দিয়ে পুনে আমি গোটে সংঘ ভিতর রয়েছে গোটে গোষ্ঠী ভিতর রয়েছে গোটে গ্রাম ভিতর রয়েছে আমার ভিতরে শৃঙ্খলা না। তাহলে আপনার চিন্তা করতু কলি কে ভয় করছেন? কলি কে ভয় করতে? কলি যুগের লোক প্রায় কলি কে ভয় করু না, কারণ কলি যদি ভয় করুথান তাহলে এত উগ্র আধুনিক জিনিস কেমি বাহুছে কে ভয় করু না? গোটে মোবাইল পূর্বর লোক মানে যেত কলি করুনলে মোবাইল আসলা পরে কলি সংখ্যা অধিক বড়ছে সমস্তে টিকি টিকি কথার রাগা রাগি লাগি কেতে কথা কানু কানু হয়ে কলি হয়ে যাচ্ছে। কলি কু সাধু মানে ভয় করতে, কলি সাধুঙ্কর এই কলিযুগ সাধুঙ্কর বহুত উপকার করে কেন সাধুঙ্কু সতর্ক করে। অসাবধান লোক ভাগবতম নুহতি, ভাগবতম সাবধান লোক সে কুযায় সাধু সাবধান। সাবধান কি হবে? সাধু সাধু শব্দ অর্থে সদাচারী শাস্ত্রানুবর্তী ইতি সাধু, যে শাস্ত্র হিসাবে জীবন কু গড়ুছেন সাধু। এই সাধু মানুষ সাধু কু কুযাচ্ছে সাবধান। যে মানে জীবনের চরম লক্ষ্য ভগবান পাই চাহুন সে সাবধান রহবা দরকার, কারণ এই যে কলিযুগ ভয়ঙ্কর যুগ আসুচি এই কলিযুগের গোটিয়ে লক্ষণ হচ্ছে সর্বসাধন বাধক। আপনার কোণী সাধন করা দেবনি, আপনার চাইবে ঠিক আছে কালিঠার এই জিনিসটা খারাপ জিনিসটা ছাড়ি দেবি, কী গোটে নিশাটা খাইবি, কী পান টিকি খাইবি, কী খারাপ জিনিস গোটে অভ্যাস করবি, আপনি চাইলে বি যে সাধন করা চাইবে সব বাধক হয়ে ঠিয়া হব। মন বাধা দেব, পরিবেশ বাধা দেব, আপনার দৃঢ় পদক্ষেপ নিয়ে পারবে না। এই কলিযুগ কিন্তু সবু সাধনার ফল সবুক প্রভু শ্রীমদ ভাগবতম রখিদেলে, যা কু শ্রবণ করা দ্বারা আমি দৃঢ় হওয়া, জন সাধন করা দৃঢ় হওয়া দরকার। সে কর্মী যোগী হয়ে পড়ে, ভক্তি যোগী হয়ে পড়ে, বা জ্ঞানী যোগী হয়ে পড়ে, বা অষ্টাঙ্গ যোগী হয়ে পড়ে, দৃঢ় নহলে কি সাধন করে পারবে না। সাধন পথরে দৃঢ় হওয়া পড়ব, আর দৃঢ় হওয়া হলে শ্রীমদ ভাগবতম শ্রবণ করা পড়ব, কারণ এতে যোগী মানুষ ভক্তি যোগীঙ্কর বিশেষ ভাবে কিভাবে দৃঢ় পদক্ষেপে সে প্রভু পাইছেন, তাঁর অন্তর কিভাবে শুদ্ধ হয়েছে। গতর আমি শুনুলে না অজাম্বিল ভলি বেশ্যাশক্ত পুরুষ সমগ্র জীবন পাপ করি কিন্তু পুত্র নাম কু নারায়ণ ডাকি কেতে ভদ্র হলে প্রভুঙ্কর সদ্য স্বরূপ সগৃহে ভগবত পার্শ্ববর্তী না। প্রভুঙ্ক নামর শক্তি এটি অজাম্বিল ভলি বেশ্যাশক্ত পুরুষ 88 বর্ষের মৃত্যু সময় সদ্য স্বরূপ বিষ্ণু প্রভুঙ্ক প্রভু তাঙ্কু এতে কল্যাণ কলে, তাঙ্কু অন্তর এতে শুদ্ধ হয়ে গেল, সে এতে মানে ঐকাগ্রতা লাভ কলে ভগবানঙ্ক নাম দ্বারা, হরে কৃষ্ণ 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 হরে হরে, হরে রাম রাম হরে হরে। যেত ନାମ ଉଚ୍ଚାରଣ କରିବି, ସମସ୍ତେ ଉଚ୍ଚ ସ୍ୱରରେ ନାମ କରିବେ। କାରଣ ସବୁ ସାଧନାର ସାର ଜିନିଷ ହେଉଛି ଭଗବାନଙ୍କର ନାମ। ଆମେ ଶୁଣିବା କେଉଁଥିପାଇଁ? ଶୁଣିକି ପ୍ରଭୁଙ୍କର ନାମ ହିଁ ଉଚ୍ଚାରଣ କରିବା, ନାମରେ ମତି ଆସିବ। ତେଣୁ ଅଜାମିଲ ସଦ୍ୟ ଭଗବତ ପାର୍ଶ୍ୱବର୍ତ୍ତୀ ରୂପ ପାଇଲେ, ଚତୁର୍ଭୁଜ ବିଷ୍ଣୁ ରୂପ ପ୍ରଭୁ ପ୍ରଦାନ କରିଦେଲେ, ଜଣେ ବେଶ୍ୟାସକ୍ତ ପୁରୁଷ କେବଳ ନାମ ଉଚ୍ଚାରଣ କରିବା ଦ୍ୱାରା। ତେଣୁ ଏଇ ଯେଉଁ ସବୁ ସାଧନର ବାଧା ସୃଷ୍ଟି କରେ କଳିଯୁଗ, ସେ କଳିଯୁଗକୁ ଭୟ କରିକି ନୈମିଷାରଣ୍ୟରେ 88,000 ମୁନିଋଷିମାନେ ବସିଗଲେ ଭାଗବତ ଶୁଣିବା ପାଇଁ। ସବୁ ଛତ୍ରକୁ ବନ୍ଦ କରିଦେଲେ, ଯେତେ ସତ୍ର କରୁଥିଲେ, ଯେତେ ଯଜ୍ଞ କରୁଥିଲେ, ଯଜ୍ଞକୁ ବନ୍ଦ କରିଦେଲେ। କହିଲେ ନା ଆଉ ଯଜ୍ଞ ହବନି ଆମର, କାରଣ ଯଜ୍ଞ ଆମେ କରୁଛୁ, ଯଜ୍ଞର ଫଳ କିଛି ଜାଣିପାରୁନୁ। ଆପଣ କାଲି ଯଜ୍ଞ କରନ୍ତୁ, ବହୁତ ବଡ଼ ଯଜ୍ଞ ମୃତ ଢାଳି ଯଜ୍ଞ କରନ୍ତୁ, କିନ୍ତୁ ଯଜ୍ଞର ଫଳକୁ ସଙ୍ଗେ ସଙ୍ଗେ ଆପଣ ଅନୁଭବ କରିପାରିବେ ନା। କିନ୍ତୁ ନାମର ଫଳ, ଶ୍ରବଣର ଫଳ, ଭାଗବତ ଶ୍ରବଣର ଫଳକୁ ଶ୍ରବଣକାରୀ ପ୍ରତି ପଦକ୍ଷେପରେ ଅନୁଭବ କରିପାରିବ। ଆପଣ ଶୁଣୁଥିବେ, ଅନୁଭବ କରୁଥିବେ, ପ୍ରକୃତରେ ମୋ ଜୀବନ ତ ମୁଁ ଏଇ କାମଟା ଭୁଲ କରିଛି, ପ୍ରକୃତରେ ମୁଁ ତ ଏମିତି ଭଗବାନଙ୍କୁ ଡାକୁନି, ମୁଁ ତ ଭୁଲ ରାସ୍ତାରେ ଯାଉଛି। ଏଇଟା ଭାଗବତ ଶ୍ରବଣରେ ହେବା। ସେଥିପାଇଁ ସୁତ ଗୋସ୍ୱାମୀ କହିଲେ, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବା। ପ୍ରତିଦିନ ଭାଗବତ ଶ୍ରବଣ କରିବା ଦ୍ୱାରା କ'ଣ ହୁଏ? ହୃଦୟ ଅନ୍ତସ୍ଥ ହି ଅଭଦ୍ରାଣୀ ବିଧୁନୋତି ସ୍ୱତ ସତାମ। ଆମେ କ'ଣ ଆଜ୍ଞା ଚେଷ୍ଟା କରିକି ଭଗବାନଙ୍କର ଭକ୍ତ ହେଇପାରିବା? ଅଜାମିଲ ଯଦି କେତେ ଜନ୍ମ ସେଭଳି ତପସ୍ୟା କରିଥାନ୍ତେ, ସେ ବିଷ୍ଣୁଙ୍କୁ ପାଇପାରିନଥାନ୍ତେ। କିନ୍ତୁ ଆଜି ବିଷ୍ଣୁଭୂତମାନଙ୍କର ଯେଉଁ ପ୍ରବଚନ ଶୁଣିଲେ, ନାମର ମହାତ୍ମ୍ୟ ଶୁଣିଲେ, ନାମ ପ୍ରଭୁଙ୍କ ପ୍ରତି ଅଜାମିଲଙ୍କର ଏତେ ଦୃଢ଼ ବିଶ୍ୱାସ ଆସିଲେ, ତାଙ୍କର ଅନ୍ତର ଶୁଦ୍ଧ ହେଇଗଲା। ଅନ୍ତର ଶୁଦ୍ଧ ହେବା ପାଇଁ ଭଗବାନଙ୍କର କଥା, ଅନ୍ତର ଦୂଷିତ ହେବା ପାଇଁ ସଂସାର ବାର୍ତ୍ତା। ଅନ୍ତର ଖରାପ ରାସ୍ତାକୁ ଯିବା ପାଇଁ ବେଶ ସମୟ ଲାଗିବନି, ଖରାପ ରାସ୍ତାକୁ ଯିବା ପାଇଁ ବହୁତ କମ୍ ସମୟ ଦରକାର। କିନ୍ତୁ ଖରାପ ରାସ୍ତାରୁ ଟାଣି ଆଣିକି ଜଣକୁ ଅଭଦ୍ର ଲୋକକୁ ଭଦ୍ର କରିବା ପାଇଁ ବହୁତ ବଡ଼ କଠୋର ଆଜ୍ଞା ସାଧନ ଦରକାର। ଗୋଟିଏ ପିଲାକୁ କେବଳ ଖରାପ କଥା କୁହନ୍ତୁ, ବାପା ମାଆ କେବଳ ଖରାପ ଭାଷା କୁହନ୍ତୁ, ବାପା ମାଆଙ୍କ ଭିତରେ କେବଳ କଳହ ହଉ, ଗୋଟେ ଛୋଟ ପିଲା ବୁଝିଦେବ, ସେ ପିଲା ଖରାପ ହେଇଯିବ, କାରଣ ସେ ସବୁବେଳେ ଅସତ ବାର୍ତ୍ତା ଶୁଣିଲା। ଅସତ ବାର୍ତ୍ତା ଶୁଣି, ଖରାପ କଥା ଶୁଣି, ଆଜି ସଂସାର ବାର୍ତ୍ତାକୁ ଶୁଣି ଶୁଣି ଜଣେ ସଂସାରୀ ହେଇଯାଉଛି, ସେ ଖରାପ ମାର୍ଗରେ ପଳାଉଛି। ଆଉ ଜଣେ ଅନ୍ତରକୁ ଶୁଦ୍ଧ କରିବ, କେବଳ ଶୁଦ୍ଧାତ୍ମା ମୁକ୍ତାତ୍ମା ଭକ୍ତମାନଙ୍କର ଚରିତ୍ରକୁ ଶ୍ରବଣ କରିକି ସେ ଭକ୍ତ ହେଇଯିବ। ଭକ୍ତ ହେବା ପାଇଁ କଷ୍ଟ ଜିନିଷ ନାହିଁ କିଛି, ବହୁତ ସରଳ ଜିନିଷ। ଆଜି ପିଲାମାନେ ସମାଜରେ ଦେଖନ୍ତୁ, ଆଜି ପିଲାମାନେ ଖରାପ ହେଇଯାଉଛନ୍ତି କାହିଁକି? ଟିଭିରେ ଦେଖିଲେ ସଂସାର ଚର୍ଚ୍ଚା, ନାଟକକୁ ଗଲେ ସଂସାର ଚର୍ଚ୍ଚା, ମୋବାଇଲରେ ସଂସାର ଚର୍ଚ୍ଚା, ତେଣୁ ସେମାନେ ଖରାପ ରାସ୍ତାକୁ ପଳେଇଗଲେ। ଯଦି ଆଜି ସମସ୍ତେ ଭଗବାନଙ୍କର କଥା, ପ୍ରତି ଘରେ ଘରେ ଲୋକମାନେ ଭାଗବତ ପଢ଼ିବେ, ପ୍ରତି ଘରେ ଘରେ ଲୋକମାନେ ନାମ କୀର୍ତ୍ତନ କରିବେ, ପୁଣି ସେ ସମୟ ଆସିବ ଯେଉଁ ସମୟରେ ସମସ୍ତଙ୍କ ମୁଖରୁ ପ୍ରଭୁଙ୍କର ନାମ ବାହାରିବ, ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଇଏ ଅନ୍ତରକୁ ଶୁଦ୍ଧ କରିବେ। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଏ ଜଗତକୁ ନାମ ଦେଲେ, କିନ୍ତୁ ଶାସ୍ତ୍ର କିଛି ରଚନା କଲେ ନା, 8 ଶ୍ଳୋକ ରଚନା କଲେ, ତା ଭିତରେ ଶିକ୍ଷାଷ୍ଟପଦ କୁହାଯାଏ। ଆଗେ କହିଲେ, ଚେତୋ ଦର୍ପଣ ମାର୍ଜନମ ମହାଦାବାଗ୍ନ ନିର୍ବାପଣମ, ଚିତ୍ତରୂପକ ଦର୍ପଣ। ଜଣେ ଅଭଦ୍ର କ'ଣ ଆଜ୍ଞା ଜାଣିଶୁଣି କିଛି? ଅଭଦ୍ରଟା କ'ଣ? ଗୋଟେ ଛୋଟ ପିଲା ଆସୁଛି, ସେ କ'ଣ ଭଦ୍ର ଅଭଦ୍ର କି ଜାଣିଛି? ତାର ଅନ୍ତରଟା ଗୋଟେ ଦର୍ପଣ ଭଳି, ଅଇନା, ଯାହାକୁ ମିରର ବୋଲି କୁହାଯାଏ। ଅଇନାର ଧର୍ମ ହେଲା ସେ ପ୍ରତିବିମ୍ବଟାକୁ ଦେବ, କିନ୍ତୁ ଅଇନାରେ ଯଦି ମଇଳା କିଛି ଲାଗିଗଲା, ନିଜର ପ୍ରତିବିମ୍ବ ଆସିବନି, ସେଠି ଖରାପ ଦେଖାଯିବ, ଠିକ୍ ଆସିବନି। ଆମ ହୃଦୟ ରୂପୀ ଏ ଦର୍ପଣରେ ପ୍ରଭୁ ପ୍ରତିଫଳିତ ହେବା କଥା, ପ୍ରଭୁ ପ୍ରତିଫଳିତ ହେଉନାହାନ୍ତି। ସଂସାର ରୂପକ ମଇଳା କେତେ ଜନ୍ମରୁ ଜମିକି ଥିଲା, ପୁଣି ଏଇ ଜନ୍ମରେ ପୁଣି ଆହୁରି ମଇଳା ବି ଭରି କରୁଛେ ଆମେ, ତାକୁ ସଫା କରିବାର ଶକ୍ତି କାହାର ନାହିଁ, ସୁହୃତ୍ସତା। ସାଧୁମାନଙ୍କର ଯିଏ ବନ୍ଧୁ ପ୍ରଭୁ, ପ୍ରଭୁଙ୍କର କଥା ଶୁଣିବା ଦ୍ୱାରା ପ୍ରଭୁ ଆମ ଅନ୍ତର ଭିତରେ ପଶିବେ। ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନ ଭାବ ସରୋରୁହମ ଧୁନୋତି ସମଲମ କୃଷ୍ଣ ସଲିଳସ୍ୟ ଯଥା ଶରତ। ଭାଗବତରେ କୁହା କଥା ଶୁଣି ଶୁଣି ଆପଣ ଭଦ୍ର ହେଇଯିବେ ନା କେମିତି? କଥା ଶୁଣି ଶୁଣି ଯଦି ଅଭଦ୍ର ହେଇପାରୁଛନ୍ତି ଲୋକ, ତାହେଲେ କଥା ଶୁଣି ଶୁଣି ଭଦ୍ର କାହିଁକି ହେଇପାରିବେ ନା? ଆଜି ଗୋଟେ ଛୋଟ ପିଲା, ସିଏ ଖରାପ କଥା ଶିଖିନଥିଲା। ଏଇ ଛୋଟ ପିଲାଟାକୁ ନେଇକି ଯଦି ଜନ୍ମ ପରେ ତାକୁ ଗୋଟେ ହିନ୍ଦୁ ଘରେ ଜନ୍ମ ହେଇଥିବ, ତାକୁ ନେଇ ମୁସଲମାନ ଘରେ ରଖିଦିଆଯିବ, ସେ ହିନ୍ଦୀ ବି କହିବ। ତାକୁ ନେଇ ଯଦି ଇଂଲଣ୍ଡ ଇଂଲଣ୍ଡରେ ରଖାଯାଇଯିବ, ସେ ଇଂଲିଶ କହିବ। ସେ ସମାଜରୁ ଶିକ୍ଷା କରି ଆଜି ଭାଷା କହୁଛି, ସମାଜରୁ ଶିକ୍ଷା କରି ଆଜି ବ୍ୟବହାର କରୁଛି, ତାର ଚରିତ୍ର ବଦଳୁଛି, ସମାଜରୁ ଶିକ୍ଷା କରାଯାଉଛି। ତେଣୁ ଭଗବାନଙ୍କର କଥା ଶ୍ରବଣ ଦ୍ୱାରା ଗୋଟେ ଉଦାହରଣ ଦେଉଛନ୍ତି ସୁତ ଗୋସ୍ୱାମୀ, ବହୁତ ସୁନ୍ଦର। ବର୍ଷା ଋତୁ ପରେ ଶରତ ଋତୁ ଆସେ। ବର୍ଷା ଋତୁରେ ନଦୀ ନାଳ ପୋଖରୀ ସବୁ ମଇଳା ହେଇଥାଏ। ତାକୁ ଗଭର୍ଣ୍ଣମେଣ୍ଟର କେଉଁ ଡିପାର୍ଟମେଣ୍ଟ ଆସିକି ପରିଷ୍କାର କରୁଛି ମୋତେ କହିଲେ? ଆମର କି ନଦୀ ଅଛନ୍ତି? ସୁବର୍ଣ୍ଣରେଖା। ଭାଗବତରେ ସୁବର୍ଣ୍ଣରେଖା ନଦୀଙ୍କର ନାମ ବି ଅଛି, ପୁଣ୍ୟ ନଦୀ। ସେ ନଦୀର ଜଳରେ ସ୍ନାନ କଲେ ଆଉ ନଦୀର ଜଳ ପାନ କଲେ ଭଗବାନ ପ୍ରତି ଭକ୍ତି ଆସିବ। ସୁବର୍ଣ୍ଣରେଖା, ମହାନଦୀ, ଏସବୁ ନାମ ଅଛି। ବୈତରଣୀ ଆଉ ଆସ୍କା ପାଖରେ ଅଛନ୍ତି କି ନଦୀ, ଗଞ୍ଜାମ ଜିଲ୍ଲାରେ, ସେ ନଦୀର ନାମ ବି ଅଛନ୍ତି। ଋଷିକୁଲ୍ୟା ନଦୀ ସବୁ ନାମ ଅଛନ୍ତି। ଆପଣମାନେ ବହୁତ ଭାଗ୍ୟବାନ। ତେବେ ନଦୀର, ଋଷିକୁଲ୍ୟା ନଦୀ ବା ଏଇ ନଦୀ ପାଖରେ ଯଦି ବର୍ଷା ଦିନର ମଇଳାଟାକୁ କିଏ ସଫା କରୁଛି କୁହନ୍ତୁ? ପାଣି ତ ସବୁ ମଇଳା ହେଇଥିବ, କିନ୍ତୁ ବର୍ତ୍ତମାନ ମଇଳା ଅଛି, ସ୍ୱଚ୍ଛ କେମିତି ଗଲା? ସରିଳସ୍ୟ ଯଥା ଶରତ, ଶରତ ଋତୁ ଆସିଗଲା ମାତ୍ରେ ତାର ପବନର ଶକ୍ତି ଭଗବାନ ଏଭଳି ଦେଇଛନ୍ତି। କେତେ ପୃଥିବୀରେ କେତେ ଜଳ ଭଣ୍ଡାର ଅଛି, ଏ ଭାରତବର୍ଷର ଓଡ଼ିଶାରେ କେତେ ଜଳ ନଦୀ ଅଛି, ପୁଷ୍କରିଣୀ ଅଛି, କେତେ ମଇଳା ହେଇଥିବ ବର୍ଷା ଦିନରେ, କିନ୍ତୁ ଶରତ ଋତୁର ପବନ ବାଜିଲା ମାତ୍ରେ ସବୁ ଜଳର ମଇଳାଂଶ ତଳକୁ ପଳେଇବ। ପବନର ଶକ୍ତି ପ୍ରଭୁ ଏଇ ଦେଇଛନ୍ତି। ଆଉ ଇଏ ଯେଉଁ ଭାଗବତମ ଇଏ ଯେଉଁ ଶବ୍ଦ ବ୍ରହ୍ମ, ଆମ ଅନ୍ତରରେ ଯେଉଁ ମଇଳା ଗୁଡ଼ିକ ଅଛି, ଏଇ କୃଷ୍ଣ କଥା, ଭଗବାନଙ୍କର କଥା ଯେତେବେଳେ କର୍ଣ୍ଣରନ୍ଧ୍ର ଦେଇ ଅନ୍ତରକୁ ଯିବ, ସେ ମଇଳା ଗୁଡ଼ିକ ବସିଯିବ। ଆପଣ ବସିଗଲେ ପ୍ରଶ୍ନ ଆସିବ, ବସିଗଲେ ତ ପୁଣି ବାହାରିବ, ନଦୀରେ ପାଣି ଘାଣ୍ଟି ଦେଲେ ତ ପୁଣି ବାହାରିବ ନା? ନାଇଁ, ଧୁନୋତି ସମଲମ କୃଷ୍ଣ, ଧୁନୋତି ବିନାଶୟତି, ସମ୍ପୂର୍ଣ୍ଣ ରୂପରେ ବିନାଶ ପ୍ରଭୁ କରିଦେବେ। ଜୀବନରେ ଭଗବାନଙ୍କର ଭକ୍ତି ଦ୍ୱାରା ଅନ୍ତର ଶୋଧନ ହେଇଗଲା ପରେ ଆଉ ମଳ ଭିତରକୁ ପଶିପାରିବନି, କେବେ ପଶିପାରିବନି। ସେଥିପାଇଁ ଏଇ ଭାଗବତ ଆମେ ଶ୍ରବଣ କରିବା ପାଇଁ ପ୍ରୟାସ ହେଇଛେ ସାତ ଦିନ। ତେବେ ଏ ବର୍ଷର ପ୍ରସଙ୍ଗ ରହିବେ ଭକ୍ତ ଗଜେନ୍ଦ୍ର। ଏବେ ତ ଭକ୍ତ ଚରିତ୍ର କୁହାହବ, କିଭଳି ଭଗବାନ କେତେ କରୁଣାମୟ ଗଜେନ୍ଦ୍ରକୁ ଉଦ୍ଧାର କରିଛନ୍ତି, କିଭଳି ବିପଦ ବେଳେ ଗଜେନ୍ଦ୍ର ଡାକିଛି। ଆମେ ଛୋଟ ପିଲାବେଳେ ବି ଶୁଣିଛେ, ସାଲବେଗି ବି ରଚନା କରିଛନ୍ତି, ଆଜି ପ୍ରଭୁ ଜଗନ୍ନାଥ ଆମର କୁଳ ଦେବତା ବି ମଙ୍ଗଳାରତିରେ ଶୁଣୁଛନ୍ତି, ସେ ଭଜନ ଅଛି ନା, ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶୀ ନକ୍ର ନାସି ଉଧାରିଲା ଆହେ ନୀଳ ଶୈଳ ପ୍ରବଳ ମତବାର। ଏ ନୀଳାଦ୍ରି ବିହାରୀ ଗଜେନ୍ଦ୍ର ଦଳ ଆପଣଙ୍କୁ ଡାକ ମାରିଛି, ଲକ୍ଷ୍ମୀ ଯୋଜନାର ଗଜ ଡାକିଲା ହେ ଚତୁର୍ଭୁଜ, ଲକ୍ଷ୍ମୀ ଯୋଜନାରୁ ଡାକିଛି ଗଜ। ଏମିତି କି ବନ୍ଧୁ ଅଛି ଆଜ୍ଞା, ଗୋଟେ ଯୋଜନାରେ ଏ ସଂସାର ଲୋକଙ୍କର କଥା କ'ଣ କହିବା, ସଂସାର ଲୋକ ଶୁଣିକି ବି ଡାକିଲେ ବି ଶୁଣିବେନି, ସଂସାର କାର୍ଯ୍ୟରେ ସାହାଯ୍ୟ କରିବା ଆମେ ବାବା ସେଠି ବସି ଡାକୁଦେବ, ପୁଅ ଟିକେ ପାଣି ଦେଲୁରେ, ସେ ଜାଣିଛି ବୁଢ଼ା ବାର ବାର ପାଣି ମାଗୁଛି, ପାଖରେ ରହିବେନି। ଏ ପାଖରେ ରହିଲା ମାନେ ସ୍ତ୍ରୀ ବି, ଯିଏ ହାତ ଧରିକି ସବୁ ସ୍ୱାର୍ଥ ନେଇଯାଇଥିବେ ସଂସାରରୁ, ପିଲା ଏ ସମାଜ ବଡ଼ ସ୍ୱାର୍ଥୀ ନା, ତାଙ୍କର ସଂସାର କର୍ମ ସବୁ ନେଇଯିବେ। ଯେତେବେଳେ ଶରୀର, ଯେଉଁ ଶରୀର ତାଙ୍କ ପାଇଁ ଖଟିଥିବ, ସେ ଶରୀର ଯେତେବେଳେ ସାହାଯ୍ୟ ଆବଶ୍ୟକ ପଡ଼ିବ, ଆପଣ ଡାକିବେ, ସେ ଆସିବେନି ପାଖକୁ। କିନ୍ତୁ ଗଜେନ୍ଦ୍ର ଯେତେବେଳେ ଡାକିଛନ୍ତି ପ୍ରଭୁ, ବଡ଼ ଆବେଗରେ ଆସିଛନ୍ତି, ଶୁଣିବେ କେତେ ସୁନ୍ଦର ଭାବରେ ପ୍ରଭୁ ଆସିଛନ୍ତି, ତ୍ରିକୁଟ ପର୍ବତକୁ ଆସିଛନ୍ତି ପ୍ରଭୁ, ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଲକ୍ଷ୍ମୀ ଯୋଜନାରୁ ଆସିଛନ୍ତି। ଆଉ ଗଜେନ୍ଦ୍ର କିଭଳି ଅବସ୍ଥାରେ ଥିଲେ ସେଗୁଡ଼ିକ ଆମେ ଶ୍ରବଣ କରିବା ଅଷ୍ଟମ ସ୍କନ୍ଦରୁ। ଭାଗବତମରେ ଅଷ୍ଟମ ସ୍କନ୍ଦଙ୍କୁ ଦଶ ଲକ୍ଷଣରେ ମନ୍ୱନ୍ତର କୁହାଯାଏ। ଏଠି ମନୁମାନଙ୍କର ବର୍ଣ୍ଣନା ଅଛନ୍ତି। ଅତସର୍ଗ ବିସର୍ଗଶ୍ଚ ସ୍ଥାନ ପୋଷଣ ଋତୁ ମନ୍ୱନ୍ତର। ଅଷ୍ଟମ ସ୍କନ୍ଦକୁ ମନୁମାନଙ୍କର ବର୍ଣ୍ଣନା ଅଛନ୍ତି। ମନୁମାନେ ସ୍ୱୟଂଭୁବ ମନୁ ହେଉଛନ୍ତି ପ୍ରଥମ ମନୁ। ଏ ମାନବ ଜାତିକୁ ଶୃଙ୍ଖଳିତ କରିବା ପାଇଁ ମନୁମାନେ ଅଛନ୍ତି। ଆପଣମାନେ ଟିକେ ଧୈର୍ଯ୍ୟ ଧରିବେ, ପାଞ୍ଚ ମିନିଟ୍ ପରେ ଆଉ ତତ୍ତ୍ୱ କଥା ଆସିବନି। ଚଉଦ ଜଣ ମନୁ ଆସନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ। ବ୍ରହ୍ମାଙ୍କର ବହୁତ ବଡ଼ ଆୟୁଷ। ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଆସନ୍ତି, ଆଉ ପ୍ରତ୍ୟେକ ମନୁଙ୍କର ଶାସନ କାଳ ହେଉଛି 71 ଚତୁର୍ଯୁଗ। ଆମେ 100 ବର୍ଷ ବଞ୍ଚୁଛେ। ଆମ ଯେ ମନୁଷ୍ୟମାନଙ୍କୁ ଯେ ଯାହା କହନ୍ତି ସମସ୍ତ ଶାସ୍ତ୍ରାନୁବର୍ତ୍ତିନୀ ହେବା ପାଇଁ ଯେଉଁମାନେ ଶିକ୍ଷା ଦେଉଛନ୍ତି, ଆଚରଣ କରୁଛନ୍ତି, ସେମାନେ ହେଲେ ମନୁ। ମନୁମାନେ ବ୍ରହ୍ମାଙ୍କର ଗୋଟିଏ ଦିନ ଭିତରେ 14 ଜଣ ମନୁ ପାସ୍ କରିକି ଯାଆନ୍ତି, ତାଙ୍କ ଟାଇମ୍ ସରିଯାଏ। ଆଉ ଜଣେ ପ୍ରତ୍ୟେକ ମନୁଙ୍କର ଶାସନ କାଳ ହେଉଛି 71 ଚତୁର୍ଯୁଗ। 71 ସତ୍ୟ, 71 ତ୍ରେତୟା, 71 ଦ୍ୱାପର, 71 କଳି ଗଲା ପରେ ଜଣେ ମନୁଙ୍କର ଶାସନ କାଳ ସରିଯିବ। ଚିନ୍ତା କରନ୍ତୁ କେତେ ବଡ଼ ଆୟୁଷ। ଏଇଭଳି 14 ଜଣ ମନୁ ଗଲା ପରେ ବ୍ରହ୍ମାଙ୍କର ଗୋଟିଏ ଦିନ ହେବ। ଏଇଭଳି 30 ଦିନ ହେଲା ପରେ ବ୍ରହ୍ମାଙ୍କର ଗୋଟିଏ ମାସ ହେବ। ଆଉ 12 ମାସ ହେଲା ପରେ ବ୍ରହ୍ମାଙ୍କର ଗୋଟିଏ ବର୍ଷ ହେବ। ଆଉ 100 ବର୍ଷ ହେଲା ପରେ ବ୍ରହ୍ମାଜୀ ତାଙ୍କ ପୋଷ୍ଟ ଛାଡ଼ିବେ, ଆଉ ଜଣେ ପଡ଼ି ବ୍ରହ୍ମା ହେବେ। ସମସ୍ତେ ପୋଷ୍ଟ ଛାଡ଼ୁଛନ୍ତି, କିନ୍ତୁ ବିଷ୍ଣୁ ଭକ୍ତଙ୍କର ପୋଷ୍ଟ ଫିକ୍ସ। ସେଥିପାଇଁ ଭଗବାନ କହିଲେ ନା, ଆବ୍ରହ୍ମା ଭୁବନାଲୋକ ପୁନରାବର୍ତ୍ତିନ ଅର୍ଜୁନ ମାମୁପେତ୍ୟ ତୁ କନ୍ତେୟ ପୁନର୍ଜନ୍ମାନ ବିଦ୍ୟତେ। ଏଠି ପୁନର୍ଜନ୍ମ ଶବ୍ଦଟା ବ୍ରହ୍ମଲୋକ ପର୍ଯ୍ୟନ୍ତ ଲାଗିଲା ଗୀତାରେ ଭଗବାନ କହିଲେ। ବ୍ରହ୍ମା ବି ବାଦ କଲେନି, ଭୂ ଭୁବ ସ୍ୱହ ମହ ଜନ ତପ ସତ୍ୟ। ସତ୍ୟ ଲୋକଙ୍କୁ, ବ୍ରହ୍ମାଙ୍କର ଲୋକକୁ ସତ୍ୟ ଲୋକ କୁହାଯାଏ। ସତ୍ୟ ଲୋକରେ, ବ୍ରହ୍ମଲୋକରେ ଏ ମୃତ୍ୟୁ ବି ଶବ୍ଦ ବି ନିଆଗଲା। ଆ ବ୍ରହ୍ମ ଭୁବନ ଆଲୋକ, ବ୍ରହ୍ମଲୋକରେ ହିଁ ପତନ ଅଛି। ଆ ବ୍ରହ୍ମା ଏଭଳି ଭାବରେ 100 ବର୍ଷ ଗଲା ପରେ ବ୍ରହ୍ମାଜୀ ପୋଷ୍ଟକୁ ଛାଡ଼ିବେ, ଆଉ ଜଣେ ବ୍ରହ୍ମା ହେବେ। ତେଣୁ 14 ଜଣ ମନୁଙ୍କର ନାମ ବି ଶୁଣନ୍ତୁ, ଇଏ ବହୁତ ବଡ଼ ପୁଣ୍ୟ। ଏମାନଙ୍କ ନାମ ଉଚ୍ଚାରଣରେ ପୁଣ୍ୟ ହୁଅନ୍ତି। ପ୍ରଥମ ମନୁଙ୍କର ନାମ ହେଉଛି ସ୍ୱୟଂଭୁବ ମନୁ, ଏବଂ ଦ୍ୱିତୀୟ ମନୁଙ୍କର ନାମ ହେଉଛି ସରଚିଷ ମନୁ, ତୃତୀୟ ମନୁଙ୍କର ନାମ ହେଉଛି ଉତ୍ତମ ମନୁ, ଚତୁର୍ଥ ମନୁଙ୍କର ନାମ ହେଉଛି ତାମସ, ପଞ୍ଚମ ମନୁଙ୍କର ନାମ ହେଉଛି ରୈବତ, ଷଷ୍ଠ ମନୁଙ୍କର ନାମ ହେଉଛି ଚାକ୍ଷୁଷ, ସପ୍ତମ ମନୁଙ୍କର ନାମ ହେଉଛି ବୈବସୁତ। ବର୍ତ୍ତମାନ ଆମର ସପ୍ତମ ମନୁଙ୍କର ଶାସନ ଚାଲିଛି, ବର୍ତ୍ତମାନ ସପ୍ତମ ମନୁ ଶାସନ କରୁଛନ୍ତି। ଅଷ୍ଟମ ମନୁଙ୍କର ନାମ ହେଉଛି ସାବର୍ଣ୍ଣୀ ମନୁ, ନବମ ମନୁଙ୍କର ନାମ ହେଉଛି ଦକ୍ଷ ସାବର୍ଣ୍ଣୀ, ଦଶମ ମନୁଙ୍କର ନାମ ବ୍ରହ୍ମ ସାବର୍ଣ୍ଣୀ, ଏକାଦଶ ମନୁଙ୍କର ନାମ ରୁଦ୍ର ସାବର୍ଣ୍ଣୀ, ଦ୍ୱାଦଶ ମନୁଙ୍କର ନାମ ଧର୍ମ ସାବର୍ଣ୍ଣୀ, ତ୍ରୟୋଦଶ ମନୁଙ୍କର ନାମ ଦେବ ସାବର୍ଣ୍ଣୀ, ଏବଂ ଚତୁର୍ଦ୍ଦଶ ମନୁଙ୍କର ନାମ ଇନ୍ଦ୍ର ସାବର୍ଣ୍ଣୀ। ଏ 14 ଜଣ ମନୁ ଗଲା ପରେ ବ୍ରହ୍ମାଙ୍କର ଗୋଟିଏ ଦିନ। ତେଣୁ ମନୁଙ୍କର କଥା କାହିଁକି ପ୍ରଶ୍ନ କରୁଛନ୍ତି? ସିଦ୍ଧର ସ୍ୱାମୀ ତାଙ୍କର ଟୀକା ରଚନା କରିଛନ୍ତି। ପ୍ରତି ମନ୍ୱନ୍ତରଂ ଚୈବ ମନ୍ୱାଦା ସତ୍ ପୃଥକ୍ ପୃଥକ୍ ପ୍ରବର୍ତ୍ତୟନ୍ତି ସଦ୍ଧର୍ମାନ୍ ପାଳୟନ୍ତି ଆଚରନ୍ତି ଚ। ମନୁମାନଙ୍କର କ'ଣ ଆବଶ୍ୟକ ଅଛି? ମନୁମାନେ ମାନବ ସମାଜକୁ ଶୃଙ୍ଖଳିତ କରନ୍ତି, ଧର୍ମଶାସ୍ତ୍ରକୁ ପ୍ରଣୟନ କରନ୍ତି। ମହାଭାରତ ଯୁଦ୍ଧ, ଆଉ ଏତେ ବଡ଼ ମହାଭାରତ ଯୁଦ୍ଧ ହେଲେ, ଆଉ ରାମଚନ୍ଦ୍ର ମହାପ୍ରଭୁ ରାବଣକୁ ବଧ କଲେ କେଉଁଥିପାଇଁ? ବହୁତ ଲୋକ ଏବେ ତ କିଏ ଗୋଟେ ପେପରରେ ବାହାର କରିଛନ୍ତି ନା କ'ଣ, ପ୍ରଭୁ ଆମର କହୁଥିଲେ ସେ କୃଷ୍ଣ ବହୁତ ବଡ଼ ପଲିଟିସିଆନ, ସେ ପଲିଟିକ୍ସ କରିକି ଏତେ ବଡ଼ ମହାଭାରତ ଯୁଦ୍ଧ କରିଛନ୍ତି। ନାଇଁ ନାଇଁ, କୌଣସି ବିଦ୍ୱାନ ଲୋକ ଏ କଥା କହିବେନି। ଏମାନେ ସବୁ ଆଧୁନିକବାଦୀ ଲୋକ, ଉଗ୍ର ଆଧୁନିକବାଦୀ, ତାମସିକ ପିତାମାତାଙ୍କ ନିକଟରୁ ଜନ୍ମ ହେଇଛନ୍ତି। ଯାହାର ଆହାରଟା ତାମସିକ, ତାର ଶୁକ୍ରଟା କ'ଣ ହବ, ରଜବୀର୍ଯ୍ୟ କ'ଣ ହବ, ତାମସିକ ହବ କି ନାହିଁ? ସନ୍ତାନଟା ରଜବୀର୍ଯ୍ୟରେ ତ ସୃଷ୍ଟି ହଉଛି ନା, ଜଣେ ତାମସିକ ଲୋକ ଜଣେ ନିର୍ଗୁଣ ଲୋକର କଥା କେମିତି କହିବ? ଭଗବାନ ନିର୍ଗୁଣ, ସେ ଭଗବାନଙ୍କ ବଚନ ଭଗବାନଙ୍କର ଗୁଣ କେମିତି ଜାଣିବ? ତୁମେ ତ ମଦମାଂସ ଭୋଜନ କରୁଛ, ଆମିଷ ଭୋଜନ କରୁଛ, ମିଶା ଜିନିଷ ସେବନ କରୁଛ, ତୁମର ଚେତନାଟା ହେଲା ତାମସିକ, ତୁମର ଶୁକ୍ର ରଜବୀର୍ଯ୍ୟ ହେଲା ତାମସିକ, ତା ଦେହରୁ ଯେଉଁ ସନ୍ତାନଟା ଆସିବ ସେ ତାମସିକ ସନ୍ତାନ, ତାର ବୁଦ୍ଧିଟା ବି ତାମସିକ ରହିବ, ତେଣୁ ସେ ଶାସ୍ତ୍ର ପଢ଼ିଲେ ବି ସେ ତାମସିକ ହବ, ଶାସ୍ତ୍ରରୁ ତାମସିକ ଗୁଣଗୁଡ଼ାକ ନବ, ତାର ବୁଦ୍ଧିଟା ସେଇଥିରେ ଅଛି ନା, ବୁଦ୍ଧିଟା ପ୍ରବେଶ କରିବ, ତାର ସବୁ ତମ ଗୁଣ ଗୁଡ଼ାକ ସେ ସେ ଅର୍ଥ ଗୁଡ଼ାକ ସବୁ ତମ ଗୁଣର ଅର୍ଥରେ ନବ, ଯେ ସତଗୁଣ ଲୋକ ସେ ସତଗୁଣରେ ନବ, ଯେ ରଜଗୁଣ ଲୋକ ରଜଗୁଣରେ ନବ, କିନ୍ତୁ ରଜ ତମ ସତ ତିନି ଗୁଣରେ ଭାଗବତଙ୍କୁ ବୁଝି ହବ ନା। ସେଥିପାଇଁ ଭଗବାନ ଅର୍ଜୁନଙ୍କୁ ମନା କଲେ, କହିଲେ ଅର୍ଜୁନ ତୁମେ ତିନି ଗୁଣ ଭିତରେ ରୁହ ନା, ତ୍ରୈଗୁଣ୍ୟ ବିଷୟ ବେଦା ନୈସ୍ତ୍ରୈଗୁଣ୍ୟ ହ ଅର୍ଜୁନ, ଅର୍ଜୁନ ତୁମେ ତିନି ଗୁଣ ଭିତରେ ରୁହ ନା, ସତଗୁଣରେ ବି କଷ୍ଟ ଅଛି, ସତଗୁଣର ଅଭିମାନ ଆସିବ, ମୁଁ ସାଧୁ, ମୁଁ ବ୍ରାହ୍ମଣ, ମୁଁ ପଣ୍ଡିତ, ମୁଁ ବିଜ୍ଞ, ଏ ଅଭିମାନ ରହିଲା, ଅହଙ୍କାର ରହିଲା। ଭକ୍ତି ଆରମ୍ଭ ହୁଏ ତିନି ଗୁଣର ଉର୍ଦ୍ଧ୍ୱରେ, କିନ୍ତୁ ସତଗୁଣ ସାହାଯ୍ୟ କରେ ଭକ୍ତିରେ ଅଗ୍ରଗତି କରିବା ପାଇଁ ପ୍ରାଥମିକ ଅବସ୍ଥା, କିନ୍ତୁ ଭଗବାନଙ୍କର କଥାକୁ ବୁଝିବାକୁ ହେଲେ ନିର୍ଗୁଣ ଅବସ୍ଥାକୁ ଯିବାକୁ ପଡ଼ିବ। ଭକ୍ତି ଆଚରଣ କଲେ ବ୍ୟକ୍ତି ତିନି ଗୁଣକୁ ଅତିକ୍ରମ କରିପାରିବ, ଭଗବାନ ଗୀତାରେ କହିଛ। ତେଣୁ ଏମାନେ ଯେଉଁ କହୁଛନ୍ତି, ମତ ଦେଉଛନ୍ତି କୃଷ୍ଣ ପଲିଟିସିଆନ, ନାଇଁ ନା ନାଇଁ, ଏତେ ବଡ଼ ମହାଭାରତ ଯୁଦ୍ଧରେ ଭଗବାନ ଏକମାତ୍ର ନାୟକକୁ ଧରିଥିଲେ, କିଏ? ଦୁର୍ଯ୍ୟୋଧନ। ଭଗବାନଙ୍କର କରୁଣା ପାଣ୍ଡବମାନଙ୍କ ପ୍ରତି ଅଛି ନା ଦୁର୍ଯ୍ୟୋଧନଙ୍କ ପ୍ରତି ଅଛି ଅଧିକ? ଏମାନେ କହିପାରିବେ ଯିଏ ଲେଖିଛି ସେ କହିପାରିବେ ଭଗବାନଙ୍କର କରୁଣା ଦୁର୍ଯ୍ୟୋଧନ ପ୍ରତି ଅଧିକ ଅଛି? କିନ୍ତୁ ଦୁର୍ଯ୍ୟୋଧନ ହେଉଛି ହତଭାଗା, ହତଭାଗା ମାନଙ୍କର ଯାହାର ପାତ୍ର ନାହିଁ ସେ ଘୃତକୁ ରଖିପାରିବ, ମୋହକୁ ରଖିପାରିବ, ମିଷ୍ଟାନ୍ନ ବସ୍ତୁକୁ ରଖିପାରିବ, କି ତା ପାତ୍ର ନାହିଁ ପା? ବର୍ଷା ହେଉଛି, ଏତେ ବଡ଼ ବର୍ଷା, ଆପଣ ପାତ୍ରଟା ରଖିବେ କିନ୍ତୁ ମୁହଁଟା ଓଲଟିକି ଥିବ, କହିବେ ଏତେ ବର୍ଷା ହେଲା ଆମ ପାତ୍ରରେ ପାଣି ନାହିଁ। ଆରେ ଯେଉଁ ଭାଣ୍ଡଟା ରଖିଛ, ଯେଉଁ ପାତ୍ରଟା, ତା ମୁହଁଟା ଓଲଟିକି ରହିଛି। ଯେଉଁ ବ୍ୟକ୍ତିମାନଙ୍କର ଚିତ୍ତ ସଂସାର ଆଡ଼କୁ ଥାଏ ସେମାନଙ୍କ ପାତ୍ରଟା ଓଲଟିକି ରହିଛି, ତାଙ୍କ ଉପରେ ସାଧୁଙ୍କର କରୁଣା ବା ଭଗବାନଙ୍କର କରୁଣା ବର୍ଷଣ ହଉଥିଲେ ସୁଦ୍ଧା ସେ ଧରିପାରିବେନି ସେଟାକୁ। ଆଉ ସାଧୁମାନଙ୍କର କ'ଣ କାମ କି? ସାଧୁମାନଙ୍କର ଗୋଟିଏ ଡ୍ୟୁଟି, ଲୋକମାନେ ସାଧୁମାନଙ୍କର ମଧ୍ୟ ପାଦକୁ ସବୁ ଛୁଇଁଦେଲେ ସାଧୁମାନେ କରୁଣା କରିଦେବେ। ଆରେ ସାଧୁମାନେ ତ କରୁଣା ପାଉଛନ୍ତି ପ୍ରଭୁଙ୍କ ଦ୍ୱାରା ନା, ସାଧୁମାନଙ୍କର କାମ କେବଳ ଭାଗବତର ବାଣୀ ଭଗବାନଙ୍କର ବାଣୀକୁ କହିକି ସଂସାର ଯିବ ଯେଉଁ ମୁହଁଟାକୁ ଓଲଟା କରିଛି ସଂସାର ଆଡ଼କୁ ତାକୁ ବଦଳାଇ ଦେବେ ସେ ଭଗବାନଙ୍କ ଆଡ଼କୁ ଚାହିଁ, ଯାହାଦ୍ୱାରା ଭଗବାନଙ୍କର କରୁଣା ତାର ସେ ଅନ୍ତରରେ ଉପଲବ୍ଧି କରିପାରେ, ତା ପାତ୍ରଟା ସଜାଡ଼ିବେ। ସାଧୁର କାମ ହେଲା ସେ ପାତ୍ରକୁ ସଜାଡ଼ିଦେବେ। ଭଗବାନ ନିରନ୍ତର କରୁଣା ବର୍ଷଣ କରୁଛନ୍ତି, ଯଦି କରୁଣା ବର୍ଷଣ ନ କରୁଥାନ୍ତେ ଗଜେନ୍ଦ୍ର କ'ଣ କରିଛି ଆଜ୍ଞା? ଅବଶ୍ୟ ପୂର୍ବଜନ୍ମରେ ତାର ସ୍ୱୀକୃତି ଅଛି, କିନ୍ତୁ ଏ ଜନ୍ମରେ ସେ ସବୁ ରାଜସୀ କର୍ମ କରିଛି ସବୁ, ଆପଣ ଶୁଣିବେ କେତେ ଭୋଗି ସିଏ। ଆମେ ତ ଗଜେନ୍ଦ୍ର ଭଳି ନା, ଗଜେନ୍ଦ୍ର ରଜଗୁଣର ପ୍ରାଣୀ, ଆମେ ବି ରଜଗୁଣ, କିଏ କରେ ପାଟି କରୁଛନ୍ତି ମନା କରି, ଗଜେନ୍ଦ୍ର ରାଜସିକ ପ୍ରାଣୀ, ଭଗବାନ କାହାର କରୁଣା କେଉଁ ଜୀବ ତାଙ୍କୁ ସେବା କରୁଛି ସେ ଅପେକ୍ଷା କରନ୍ତି ନା, ଭଗବାନ କରୁଣା ଭଣ୍ଡାର ଖୋଲିଛନ୍ତି କିନ୍ତୁ ଆମେ ପାତ୍ର ସଜାଡ଼ିନେ, ଆମେ ହତବାଗା। ଭଗବାନ ଯଦି ପଲିଟିସିଆନ ହେଇଥାନ୍ତେ ବିଶ୍ୱରୂପ ଆଗେ ଭଗବାନ ଦୁର୍ଯ୍ୟୋଧନକୁ ଦେଖେଇଛନ୍ତି ନା ଅର୍ଜୁନକୁ ଦେଖେଇଛନ୍ତି କୁହନ୍ତୁ ମୋତେ, ସେ ଜାଣନ୍ତି ପାଣ୍ଡବମାନଙ୍କର ଶତ୍ରୁ ଦୁର୍ଯ୍ୟୋଧନ, କିନ୍ତୁ ସେ ବିବାହ ହେଇଥିଲେ କି ନାହିଁ, ଶ୍ୱଶୁର ଦୁର୍ଯ୍ୟୋଧନର ପୁଅ ଭଗବାନଙ୍କର ଝିଅକୁ ବିବାହ ହେଇଥିଲେ, ଏଭଳି ବନ୍ଧୁତ୍ୱ ଭଗବାନ କେମିତି ସ୍ଥାପନ କଲେ? କେହି ଶତ୍ରୁ ସାଙ୍ଗରେ ବନ୍ଧୁ କରିପାରିବେ? ଭଗବାନ ଆଗେ ବିଶ୍ୱରୂପ ଦୁର୍ଯ୍ୟୋଧନକୁ ଦେଖେଇଛନ୍ତି, ଅର୍ଜୁନକୁ ନାହିଁ, ଅର୍ଜୁନକୁ ପରେ ଦେଖେଇଲେ, ଏଇଟା ହତଭାଗାଟା ତ କାଳେ ଆଗେ ଦେଖିକି ମୋର ବିଶ୍ୱରୂପଟାକୁ ମୋତେ ସ୍ୱୀକାର କରିଲୁ, କଲେ ତ କରିପାରିଲା ନା। ସାଧାରଣ ଲୋକ ଭଗବାନଙ୍କୁ ବୁଝିପାରିବେ ନା ଆଦୌ, ଯେପର୍ଯ୍ୟନ୍ତ ସେମାନେ ଭଗବତ ଚରଣାଶ୍ରିତ ହୋଇ ଭକ୍ତକୁ ଆଶ୍ରୟ କରି ପ୍ରଭୁଙ୍କର ନାମ କୀର୍ତ୍ତନ ନ କରି ତାଙ୍କ ଅନ୍ତର ଶୁଦ୍ଧ ନ ହେବ ସେ ବୁଝିପାରିବେ ନା ଏତେ ଶୀଘ୍ର। ସେ ଯେଉଁ ଗୁଣରେ ଅଛନ୍ତି ସେଇ ଗୁଣରେ ଭଗବାନଙ୍କୁ ବୁଝିବେ। ମନୁମାନେ ଯେଭଳି ଗୋଟିଏ ରାଜାକୁ ଫିକ୍ସ କରିବା ପାଇଁ ଭଗବାନ ଏତେ ବଡ଼ ମହାଭାରତ ଯୁଦ୍ଧ କଲେ? ଆରେ ଭଗବାନ ଚାହିଁଥିଲେ ତ ଦୁର୍ଯ୍ୟୋଧନଙ୍କ ବିଶ୍ୱରୂପ ଦେଖେଇଲେ, ଭଗବାନ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନକୁ ସଂକଳ୍ପ କରିକି ମାରିପାରିଥାନ୍ତେ, ଭୀମସେନ ଦ୍ୱାରା ମାରିବା ବି ଆବଶ୍ୟକ ନାହିଁ। ଭଗବାନ ଯଦି ସଂକଳ୍ପ କରିକି ପ୍ରଳୟ କରିଦେଉଛନ୍ତି, ସେ ସଂକଳ୍ପ କରିକି ଦୁର୍ଯ୍ୟୋଧନକୁ ମାରିପାରିବେନି, ତେଣୁ ଭଗବାନ ସେ କାହିଁକି? କିନ୍ତୁ ଭଗବାନ ଚାହୁଁଥିଲେ ସମାଜ ଶିକ୍ଷା କରିବା ଦରକାର, ଜଣେ ରାଜା ହିଁ ସତ ରାଜା ହେବା ଦରକାର। ଆମର ବେଙ୍ଗଲୀରେ ଗୋଟେ ପଦ ଅଛି, ରାଜା ଦୋଷେ ରାଜ୍ୟ ଭ୍ରଷ୍ଟ, ଗୃହିଣୀ ଦୋଷେ ଗୃହ ନଷ୍ଟ। ବହୁତ କଥା ଗାଉଁଲି କଥାରେ ବି ଶିଖିବାକୁ ପଡ଼ିବ। ଘରଟା ନଷ୍ଟ ହୁଏ ଗୃହିଣୀ ଯୋଗୁଁ। ଯଦି ଜଣେ ନାରୀ ଥାଏ, ସେ ସତ ନାରୀ, ସେ ଗୋଟେ ପରିବାରକୁ ସଜାଡ଼ି ଦେବ, ଯେତେ ବଡ଼ ଅସଜଡ଼ା ଘର ହଉ। ଆଉ ଯଦି ଜଣେ ନାରୀ, ବିଗଡ଼ା ନାରୀ ଆସି ଘରେ ପହଞ୍ଚିଲା, ସେ ଯେତେ ବଡ଼ ସଜଡ଼ା ଘରକୁ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗି ଛାଡ଼ିଦେବ। ଆଉ ରାଷ୍ଟ୍ର ରାଜା, ସେ ରାଜା ଯଦି ଠିକ ଥିବେ, ସେ ପ୍ରଜାମାନଙ୍କ ସହିତ ରାଜ୍ୟକୁ ଶୃଙ୍ଖଳିତ କରିଦେବେ। ଭଗବାନ ଚାହୁଁଥିଲେ ଦୁର୍ଯ୍ୟୋଧନ ରାଜା ନ ହଉ, ନା ପ୍ରଜାମାନେ ବି ସେଭଳି ହେଇଯିବେ ନା, ସେ କଳି ଅଂଶରେ ଜନ୍ମ ହେଇଛି, ତାମସିକ ତାର ଭାବ। ତେଣୁ ମନୁମାନେ ଯେଉଁ ଆସନ୍ତି, ମୋର କହିବାର ତାତ୍ପର୍ଯ୍ୟ ଥିଲା, ମନୁମାନେ ଆସନ୍ତି କାହିଁକି ନା, ମନୁମାନେ ଶାସ୍ତ୍ର ଅନୁବର୍ତ୍ତୀ ନ। ଏଠି ସିଦ୍ଧସ୍ୱାମୀ କହିଲେ ନା, ପ୍ରବର୍ତ୍ତୟନ୍ତି ସଦ୍ଧର୍ମାନ୍ ପାଳୟନ୍ତି ଆଚରନ୍ତି ଚ। ମନୁମାନେ ଆସି ସଦ୍ଧର୍ମକୁ ପ୍ରବର୍ତ୍ତନ କରନ୍ତି। ସଦ୍ଧର୍ମ ମାନେ ଭାଗବତ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ, ବ୍ରାହ୍ମଣର କର୍ତ୍ତବ୍ୟ କ'ଣ, ଶାସ୍ତ୍ର ନ ରହିଥିଲେ ଆମେ କେମିତି ଜାଣିବା, କ୍ଷତ୍ରିୟର କର୍ତ୍ତବ୍ୟ କ'ଣ, ବୈଶ୍ୟର କର୍ତ୍ତବ୍ୟ କ'ଣ, ଶୂଦ୍ରର କର୍ତ୍ତବ୍ୟ କ'ଣ, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସୀ ଏମାନଙ୍କର କର୍ତ୍ତବ୍ୟ କ'ଣ? ଯଦି ଶାସ୍ତ୍ର ନ ରହିବ ଆଉ ଶାସ୍ତ୍ର ପ୍ରବର୍ତ୍ତନକାରୀ ଲୋକମାନେ ନ ରହିବେ, ଶାସ୍ତ୍ର ଭୁଲିଯିବେ ଲୋକମାନେ, କାରଣ ସମସ୍ତେ ଶାସ୍ତ୍ର ପଢ଼ୁନାହାନ୍ତି ନା। ତେଣୁ ମନୁମାନଙ୍କର କାମ ହେଲା ଏଇଟା। ଆଉ ମନୁମାନଙ୍କ କଥା କାହିଁକି ଭାଗବତ ରଚନ୍ତି ନା, ପ୍ରତ୍ୟେକ ମନୁ ଭଗବାନଙ୍କର ଶୁଦ୍ଧ ଭକ୍ତ। କାହିଁକି ନା, ପ୍ରତ୍ୟେକ ଏଇ 14 ଜଣଙ୍କ ମନୁ, ପ୍ରତ୍ୟେକ ମନୁଙ୍କର ଶାସନ କାଳରେ ଭଗବାନ ଗୋଟିଏ ଗୋଟିଏ ଅବତାର ନିଅନ୍ତି। ଏଇ ଗଜେନ୍ଦ୍ରଜୀଙ୍କର ଯେଉଁ ଅବତାର, ଏ ମନୁଙ୍କର କେଉଁ ମନୁଙ୍କ ଶାସନ କାଳରେ ହେଇଥିଲା ଏବଂ ଭଗବାନଙ୍କର କେଉଁ ଅବତାର, ଆମେ ଶୁଣିବା। ସିଦ୍ଧସ୍ୱାମୀ ପାଦ ତାଙ୍କର ଆରମ୍ଭ କରୁଛନ୍ତି, ଅଷ୍ଟମ ସ୍କନ୍ଦର ପ୍ରଥମ ଆରମ୍ଭ କରୁଛନ୍ତି, ସଦ୍ଧର୍ମ ଇତି ଲକ୍ଷଣ ଜେନ ବୈ କ୍ରିୟମାଣେନ ନରୋ ନ ନର ନିରୟମ ରଜେତ। ଅତୋ ମନନ୍ତରସ୍ୟ, ଏ ଯେଉଁ ମନୁମାନଙ୍କର ଶାସନ କାଳ ବର୍ଣ୍ଣନା କରାଯାଉଛି, ମନୁମାନେ କିଭଳି ଶାସନ କରନ୍ତି, ଭଗବାନ କିଭଳି ଆସନ୍ତି, ସଦ୍ଧର୍ମ ଇତି ଲକ୍ଷଣ, ମନୁମାନେ ସଦ୍ଧର୍ମକୁ ପ୍ରଣୟନ କରିଛନ୍ତି। ଏ ସଦ୍ଧର୍ମ ଆମର କ'ଣ କାମରେ ଲାଗିବ ନା, ଜେନ ବୈ କ୍ରିୟମାଣେନ ନର ନ ନିରୟ ବ୍ରଜେତ। ମନୁଷ୍ୟ ଯଦି ମନୁମାନଙ୍କର ନିକଟରୁ ଶିକ୍ଷା ନ କରିବ, ଭାଗବତମରେ ଦ୍ୱିତୀୟ ସ୍କନ୍ଦରୁ ସପ୍ତମ ସ୍କନ୍ଦ ପର୍ଯ୍ୟନ୍ତ ସୁଖଦେବ ଗୋସ୍ୱାମୀ ଡାଇରେକ୍ଟ ପରୀକ୍ଷିତ ମହାରାଜ ପ୍ରବଚନ ଦେଇଛନ୍ତି ସ୍ୱୟଂଭୂ ମନୁଙ୍କ ବିଷୟରେ, କେତେ ବହୁତ ଶିକ୍ଷା। ଆଉ ମନୁଷ୍ୟ ମନୁମାନଙ୍କ ବିଷୟରେ ଶ୍ରବଣ କଲେ, ଏମାନେ ଯେହେତୁ ଭକ୍ତ, ନ ନିରୟ ବ୍ରଜେତ, ସେ ନର୍କକୁ ଯିବେ ନା। ମନୁଷ୍ୟ ଏତେ ରଜଗୁଣୀରେ, ପ୍ରାୟ ରଜଗୁଣୀ, ରଜଗୁଣର ପ୍ରାବଲ୍ୟ ଅଧିକ। ରଜଗୁଣର ଲକ୍ଷଣ କ'ଣ, ତୃଷ୍ଣା, ସନ୍ତୁଷ୍ଟ ହେବେ ନା ସବୁବେଳେ, ମୋର ଅଧିକ ଅଧିକ ଧନ ଦରକାର, ଅଧିକ ଶରୀର ସୁଖ ଦରକାର, ଭୋଗ ପାଇଁ ସବୁବେଳେ ଲାଳାୟିତ ତା। ତେଣୁ ପ୍ରାୟ ମନୁଷ୍ୟମାନଙ୍କର ରଜଗୁଣର ପ୍ରାବଲ୍ୟ ଥିବାରୁ ସେ ପାପ ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି। ଏ ମନୁନ୍ତରମାନଙ୍କର, ମନୁମାନଙ୍କର କଥା ଆମେ ଶୁଣିବା ଦ୍ୱାରା, ଆଉ ଭଗବାନ ଆସି କିଭଳି ମନୁମାନଙ୍କୁ ସାହାଯ୍ୟ କରିଛନ୍ତି ଏଇଟା ଶୁଣିବା ଦ୍ୱାରା ଭଗବାନ ପ୍ରତି ଭକ୍ତି ବଢ଼ିବ, ଆମେ ନର୍କକୁ ଯିବା ନା। ତେଣୁ ମୁଁ ସଂକ୍ଷେପରେ ପ୍ରଥମ ଅଧ୍ୟାୟର ବିଶେଷ କଥା କହିବି ନା, ଡାଇରେକ୍ଟ ଗଜେନ୍ଦ୍ର ଚରିତ୍ରକୁ ଯିବି, କାରଣ ଗଜେନ୍ଦ୍ର ଚରିତ୍ର ତିନୋଟି ଅଧ୍ୟାୟ, ଅଷ୍ଟମ ସ୍କନ୍ଦର ଦ୍ୱିତୀୟ, ତୃତୀୟ, ଚତୁର୍ଥ। ଆଉ ଗଜେନ୍ଦ୍ର ସ୍ତୁତି ଅତି ପୁଣ୍ୟ ସ୍ତୁତି, ଗଜେନ୍ଦ୍ର ସ୍ତୁତିର ମହାତ୍ମ୍ୟ, ଏଠି ତ ଗଜେନ୍ଦ୍ର ସ୍ତୁତି କିଛି କିଛି ହେଇପାରନ୍ତି, ପୂର୍ଣ୍ଣ ହେଇପାରିବେ ନା, ବହୁତ କଠିନ ସ୍ତୁତି। କିନ୍ତୁ ଗଜେନ୍ଦ୍ର ସ୍ତୁତିକୁ ପାଠ କରି ବହୁତ ଲୋକଙ୍କର ଦୁଃଖ ଦୂର ହେଇଛି, ଆପଣ ଯଦି ଅତ୍ୟନ୍ତ ଦୁଃଖୀ, ସବୁବେଳେ ଶାରୀରିକ ପୀଡ଼ା ମାନସିକ ପୀଡ଼ା ଦୁଃଖରେ ରହୁଛନ୍ତି, ଆପଣ ଯଦି ଗଜେନ୍ଦ୍ର ସ୍ତୁତି କେବଳ ପାଠ କରିବେ, ଆଉ ବହୁ ଲୋକ ଅବଶ୍ୟ ଏଇଟା କହିବା ଉଚିତ ନାହିଁ, ଭକ୍ତମାନଙ୍କ ପାଇଁ ମୁଁ କହୁନି, ଯଦି ବି କେହି ଧନାର୍ଥୀ ଥାଆନ୍ତି, ଋଣ ବହୁତ କରିଛନ୍ତି, ସେ ଯଦି ଗଜେନ୍ଦ୍ର ସ୍ତୁତି ପାଠ କରିବେ, ଭଗବାନ ତାଙ୍କୁ ଋଣରୁ ମୁକ୍ତ କରିଦେବେ। ଏ ପ୍ରମାଣ ଦେଖାଯାଇଛି, ବହୁ ସାଧୁମାନେ ଉପଦେଶ ଦେଇ ବହୁ ଲୋକମାନେ ବିଶ୍ୱାସ କରି, ଭାଗବତ ମାନେ ସବୁ ଅଛି, ବହୁ ଲୋକମାନେ ଧନାର୍ଥୀ ଯେଉଁମାନେ ଧନ ପାଇଁ ବହୁତ ଚିନ୍ତାରେ ଥାନ୍ତି ଆଉ ଦୁଃଖରେ ଥାନ୍ତି, ଲୋନ୍ କରିଥାନ୍ତି, ଏ ଗଜେନ୍ଦ୍ର ଆଉ ଭକ୍ତିକାରକ ମଧ୍ୟ ଆମେ ଶୁଣିବା। ଗଜେନ୍ଦ୍ରଙ୍କର ଚରିତ୍ର ସ୍ତୁତିରେ ଅଳ୍ପ କିଛି ସ୍ତୁତି ଶୁଣି ଆମେ ପର ଅଧ୍ୟାୟକୁ ଯିବା, କିନ୍ତୁ ପ୍ରଥମେ ଗଜେନ୍ଦ୍ର କେତେବେଳେ ସ୍ତୁତି କରିବେ ସେ ପ୍ରସଙ୍ଗ ଆମେ ଶୁଣିବା। ସ୍ୱୟମ୍ଭୁ ମନୁ, ଯେ ପ୍ରଥମ ମନୁ, ତାଙ୍କ ସମୟରେ ଭଗବାନ ଦୁଇଟି ଅବତାର ହୋଇଥିଲେ। କେଉଁ କେଉଁ ଅବତାର? ନା ଯଜ୍ଞ କପିଳ, ଦେବହୂତି ନନ୍ଦନ କପିଳ ଭଗବାନ ଅବତାର ହୋଇଥିଲେ। ଦ୍ୱିତୀୟ ମନୁଙ୍କର, ସ୍ୱରଜିଷ ମନୁଙ୍କର ଶାସନ କାଳରେ ଭଗବାନ ବିଭୁ ରୂପରେ ଆସିଥିଲେ ଭଗବାନ, ଏବଂ ବିଭୁ ଭଗବାନ ବ୍ରହ୍ମଚର୍ଯ୍ୟ ବ୍ରତ ଶିକ୍ଷା ଦେଇଥିଲେ। 80,000 ଯାହା କୁହନ୍ତି ଶିଷ୍ଟ ଲୋକମାନଙ୍କୁ ବ୍ରହ୍ମଚର୍ଯ୍ୟ ଶିକ୍ଷା ଦେଇଥିଲେ ଭଗବାନ। ଏ ଅଷ୍ଟମ ସ୍କନ୍ଦର ପ୍ରଥମ ଅଧ୍ୟାୟ ଅଛି, ମୁଁ ସଂକ୍ଷେପରେ ଆପଣଙ୍କୁ କହି ଡାଇରେକ୍ଟ ଗଜେନ୍ଦ୍ର ଚରିତ୍ରକୁ ଯିବି, କାରଣ ସାତଦିନ ଭିତରେ ଗଜେନ୍ଦ୍ର ଚରିତ୍ର ସରିବ ନାହିଁ, ଏ ତ 15 ଦିନର କଥା, ଯେ ସ୍ତୁତି ହବ ତାର 15 ଦିନର କଥା। ବହୁତ ସୁନ୍ଦର ସ୍ତୁତି, ଅତତ୍ୱପୂର୍ଣ୍ଣ ସ୍ତୁତି। ତୃତୀୟ ଉତ୍ତମ ମନୁଙ୍କର ଶାସନ କାଳରେ ପ୍ରଭୁ ସତ୍ୟସେନ ନାମକ ଅବତାର ହୋଇଥିଲେ, ବିଷ୍ଣୁଙ୍କର ଅବତାର। ଏବଂ ଚତୁର୍ଥ ମନୁ ଆମେ ଯେଉଁ ଶୁଣିବା, ଉତ୍ତମଙ୍କର ଭାଇଙ୍କର ନାମ ହେଉଛି ତାମସ, ଏ ତାମସ ଅବତାରରେ ଭଗବାନ ହରି ଅବତାର ହୋଇଥିଲେ। ପ୍ରଭୁଙ୍କର, ବିଷ୍ଣୁଙ୍କର ନାମ ଯେଉଁ ହରି, ଏ ଗଜେନ୍ଦ୍ର ଅବତାର, ଏ ତାମସ ମନ୍ତରରେ ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ବିଷ୍ଣୁଙ୍କର ଯେଉଁ ଅବତାର, ତାଙ୍କର ନାମ ହେଉଛି ହରି। ତେଣୁ ଅଷ୍ଟମ ସ୍କନ୍ଦର 27 ପ୍ରଥମ ଅଧ୍ୟାୟ 27 ଶ୍ଳୋକରୁ ମୁଁ ଆରମ୍ଭ କରୁଛି ଗଜେନ୍ଦ୍ର ଚରିତ୍ରରେ। ସୁଖଦେବ ଗୋସ୍ୱାମୀ ମନୁମାନଙ୍କର ବିବରଣୀ ସଂକ୍ଷେପରେ ଦେବା ପାଇଁ ଚାହୁଁଥିଲେ, କିନ୍ତୁ ପରୀକ୍ଷିତ ଯେତେବେଳେ ଶୁଣିଦେଲେ ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଭଗବାନ ବିଷ୍ଣୁ ଅବତାର ହୋଇଛନ୍ତି, ସେ ଏତେ ଉତ୍ଫୁଲ୍ଲିତ ହୋଇଗଲେ ପ୍ରଶ୍ନ ପଚାରିବେ। କାହିଁକି ପ୍ରଶ୍ନ ପଚାରିବେ? ନା ଭଗବାନ ଅବତାର ନିଅନ୍ତି, ଆମର କେତେ ସାର୍ ମାନେ ଏଠି କହିଗଲେ, ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ପରିତ୍ରାଣ କରିବା ମନୁଷ୍ୟ କ'ଣ, ଭଗବାନ ଯଦି ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ଅବତାର ନେଇଥାନ୍ତେ ତାହେଲେ ପରୀକ୍ଷିତ ପ୍ରଶ୍ନ କରିପାରିନଥାନ୍ତେ, ଆରେ ଗୋଟେ ପଶୁକୁ ଉଦ୍ଧାର କରିବା ପାଇଁ ଭଗବାନ ଅବତାର ନେଲେ, ଗଜେନ୍ଦ୍ରକୁ ଯିଏ ରଜଗୁଣୀ ପ୍ରାଣୀ, ଯିଏ ଭୋଗନ୍ମତ ଅବସ୍ଥାରେ ଅଛି, ବହୁ ନାରୀମାନଙ୍କୁ ନେଇ ଯିଏ କ୍ରୀଡ଼ା କରୁଛି, ତା ପାଇଁ ଭଗବାନ ଅବତାର ନେଲେ ପ୍ରଶ୍ନ କରିବା। ପ୍ରଭୁ ଆପଣ କୁହନ୍ତୁ ନା, ଗଜେନ୍ଦ୍ରକୁ ହରି କିଭଳି ଉଦ୍ଧାର କଲେ? ତାପରେ ସୁଖଦେବ ଗୋସ୍ୱାମୀ ଗଜେନ୍ଦ୍ର ଚରିତ ଆରମ୍ଭ କରିବେ। ଅଷ୍ଟମ ସ୍କନ୍ଦର ପ୍ରଥମ ଅଧ୍ୟାୟ 27 ଶ୍ଳୋକରୁ ଆରମ୍ଭ କରୁଛି, ଏହି ପ୍ରସଙ୍ଗ କ୍ରମେ ଗଜେନ୍ଦ୍ର ଚରିତ ଆସିବେ। ଚତୁର୍ଥ ଉତ୍ତମ ଭ୍ରାତା ମନୁ ନାମ୍ନା ଚ ତାମସ ପୃଥୁଖ୍ୟାତି ନର କେତୁ ଇତ୍ୟାଦୟ ଦଶ ତତ୍ସୁତା। ମନୁମାନଙ୍କୁ ଶାସନ ସାହାଯ୍ୟ କରିବା ପାଇଁ ଭଗବାନ 6 ଜଣ ସହାୟକ ରଖିଛନ୍ତି। ଆପଣମାନେ ଖାଲି ଶୁଣନ୍ତୁ, କଲ୍ୟାଣ ହେବ। ମୁଁ କୌଣସି ବିଶିଷ୍ଟ ସନ୍ଥ ନୁହେଁ, ବା ମୁଁ କୌଣସି ସଂସ୍କୃତ ପଢ଼ିନି, କେବଳ ଭାଗବତ କୃପାରୁ, ଆପଣମାନଙ୍କର, ବୈଷ୍ଣବମାନଙ୍କର କୃପାରୁ, ସମସ୍ତ ଗୁରୁଜନମାନଙ୍କ କୃପାରୁ ମୁଁ ଯାହା କହୁଛି, ଆଉ ମୋର ଗୁରୁଦେବ ପ୍ରଭୁପାଦଙ୍କ କୃପାରୁ ଯାହା ସେମାନେ କୃପା କରିଛନ୍ତି ମୁଁ କହୁଛି। ଏଇଟା ଶ୍ରବଣ କରିବା ଦ୍ୱାରା ଭାଗବତମ ଆପଣଙ୍କର ଆଉ ମୋର ମଙ୍ଗଳ ହେବ, କାରଣ ଆମେ ଏଥିରେ ନିଜର କଥା କିଛି କହୁନୁ, ପ୍ରଭୁଙ୍କର କଥା। ମନୁମାନଙ୍କୁ 6 ଜଣ ସାହାଯ୍ୟ କରନ୍ତି, ଏ ଯେଉଁ ଆମେ ଶୁଣିଲେ 14 ଜଣ ମନୁ, ପ୍ରତ୍ୟେକ ମନୁଙ୍କର ଶାସନ କାଳରେ 6 ଜଣ ତାଙ୍କର ସହାୟକ ଥାନ୍ତି, କେବଳ ଧର୍ମକୁ ରକ୍ଷା କରିବା ପାଇଁ। ଏ ଯେଉଁ ଭାଇ ଆମର କହୁଥିଲେ ପ୍ରଥମେ ଯେ ସମାଜ ବିଶୃଙ୍ଖଳିତ, ସମାଜ କାହିଁକି ବିଶୃଙ୍ଖଳିତ, ମୂଳ କାରଣ କ'ଣ? ମୂଳ କାରଣ କେହି ଚିନ୍ତା କରୁନା, ଆଉ ସିଏ ଏଭଳି ଅବସ୍ଥାରେ ଯାଇ ପହଞ୍ଚି ଯାଇଛି। ସମାଜକୁ ପରିବର୍ତ୍ତନ କରିବାକୁ ହେଲେ କେବଳ ଗୋଟିଏ ଜିନିଷ ଧରିବାକୁ ପଡ଼ିବ, ଯେତେବେଳେ ଲୋକମାନେ ଭକ୍ତିକୁ ଆଚରଣ କରିବେ, ଭଗବାନଙ୍କର ନାମ କୀର୍ତ୍ତନ କରିବେ, ଭକ୍ତିଧାରାକୁ ଆସିବେ। ପ୍ରଭୁପାଦ ଜୀ ମହାରାଜ ସରଳରେ କୁହନ୍ତି, ବିଦେଶୀ ନାସ୍ତିକ ବିଦେଶୀମାନଙ୍କୁ, ବିଦେଶୀମାନଙ୍କୁ ନାସ୍ତିକର ଏକ ନମ୍ବର ଲିଷ୍ଟ ନେବାକୁ ପଡ଼ିବ, ପୁରା ନାସ୍ତିକ। ଭାରତବର୍ଷରେ ଯେତେ ନାସ୍ତିକ ଲୋକ କହିଲେ ବି ଆଣ୍ଠୁ ବାଜି ଗଲେ କହିବେ ବିଷ୍ଣୁ। ଦେଖନ୍ତୁ ମାନେ କିଆ କରିବେ, ଯେ କହିବ ଭଗବାନ ଭଗବାନ କାହାକୁ ମାନେ ନା, କିନ୍ତୁ ଗୋଡ଼ ମାରେ ଆଉ ଗୋଟେ ଲୋକ ଦେହରେ ଗୋଡ଼ ବାଜି ଗଲେ ସେ କହିବେ ବିଷ୍ଣୁ। କିନ୍ତୁ ଭଗବାନଙ୍କୁ ମାନୁ ନା, ଗୋଡ଼ ବାଜି ଗଲେ ବିଷ୍ଣୁ ବୋଲି କାହିଁକି କହୁଛୁ? ସେ ପ୍ରକୃତ ନାସ୍ତିକ ନୁହେଁ, ଭାରତବର୍ଷରେ କିଏ ନାସ୍ତିକ ନୁହନ୍ତି, କିନ୍ତୁ ନାସ୍ତିକତାର ପ୍ରଭାବ ପଳେଇ ଆସିଲା ଏ ପାଶ୍ଚାତ୍ୟ ଦେଶରୁ। କିନ୍ତୁ ସେଇ ପାଶ୍ଚାତ୍ୟ ଦେଶକୁ 70 ବର୍ଷ ବୟସରେ ପ୍ରଭୁପାଦ ଜୀ ମହାରାଜ ଗଲେ, ତାକୁ ଆସ୍ତିକ କରିଲେ। କିଭଳି ଆସ୍ତିକ କଲେ ନା, ଏକ ନମ୍ବର ଆସ୍ତିକ, ଏକ ନମ୍ବର ଆସ୍ତିକ କରିଲେ, ବିଷ୍ଣୁ ଭକ୍ତ କରିଲେ। ଏବଂ ଗୋଟିଏ କଥା ପ୍ରଭୁପାଦ ତାଙ୍କୁ କୁହନ୍ତି, ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି, ଏ ଗୋଟିଏ ସୂତ୍ର ଦେଇଛି। କେବଳ ଭଗବାନଙ୍କର ନାମ କର ସୁଧର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଲୋକମାନେ ଯଦି ସଦାଚାରୀ ହିଁ କେବଳ ନାମ କରିବେ, ସମାଜରେ ପରିବର୍ତ୍ତନ ହେବ। ଏହା ବ୍ୟତୀତ ଲକ୍ଷ ଲକ୍ଷ ଉପଦେଶ ସମାଜର ସାଧୁମାନେ ଦେଲେ ବି ଉପକାର ହେଇପାରିବାନି, କାରଣ ଅନ୍ତର ଦୂଷିତ ହେଇଯାଇଛି ନା ଆମର। ଆମେ ଯେତେବେଳେ ତାମସିକ ଭାବଧାରାରେ ଅଛେ, ଆମର ସନ୍ତାନ ତାମସିକ ଆସୁଛି, କିନ୍ତୁ ତାମସିକ ସନ୍ତାନଟା ସେ ସମାଜରେ କ'ଣ ଉତ୍ପାଦ କରିବେ କି ନାହିଁ? ଯେଭଳି ବୀଜ ସେଭଳି ତ ବୀଜରୁ ସେଭଳି ବୃକ୍ଷ ହେବ ନା। ସମାଜରେ ପିତାମାତାର ସଂସ୍କାର ନାହିଁ, ଆମର ବେଶର ସଂସ୍କାର ନାହିଁ, ଭୋଜନର ସଂସ୍କାର ନାହିଁ, ସମାଜ ପରିବର୍ତ୍ତନ କେମିତି ହେବ? ସମାଜ ପରିବର୍ତ୍ତନକୁ ହେଲେ ସଦାଚାରୀ ପ୍ରଭୁଙ୍କର ନାମ କଲେ, ଅନ୍ତର ଶୁଦ୍ଧ ହେଲେ, ସମାଜକୁ ଆଗାମୀ ଭବିଷ୍ୟତ ଯେଉଁ ପିଢ଼ିମାନେ ଆସିବେ, ସନ୍ତାନମାନେ ଆସିବେ, ସେମାନେ ପରିବର୍ତ୍ତନ କରିବେ। ଆଉ ଦ୍ୱିତୀୟରେ, ସମାଜକୁ ପରିବର୍ତ୍ତନର ଗୋଟିଏ ଆଶା ଥାଏ, ରାଜାମାନେ କରନ୍ତି। ବର୍ତ୍ତମାନ ତ ରାଜାମାନଙ୍କର ଭଗବାନ ରାମଚନ୍ଦ୍ର ମହାପ୍ରଭୁ, ଭଗବାନ ଶ୍ରୀକୃଷ୍ଣ, ସିଏ ଗୁରୁ ଗ୍ରହଣ କରିକି ବ୍ରାହ୍ମଣମାନଙ୍କ ଅଧୀନରେ ରହିଥିଲେ, ଗୁରୁଙ୍କ ଅଧୀନରେ ରହିଥିଲେ। ବର୍ତ୍ତମାନ ରାଜାମାନଙ୍କର ଗୁରୁ କିଏ? ସେ କେହି ଗୁରୁ ନାହାନ୍ତି, କିଛି ମଧ୍ୟମ ଲୋକମାନେ ତାଙ୍କର ଗୁରୁ। ଖରାପ କେହି ଆପଣ ଭାବିବେ ନା, କିଛି ମଦ ଖାଇ ପାଖରେ କିଛି ପିଲାମାନେ ଅଛନ୍ତି, ଯୁବକମାନେ ଯେଉଁମାନେ ଭୋଟ ପାଇଁ ସାହାଯ୍ୟ କରୁଛନ୍ତି, ସେମାନେ ହେଲେ ଗୁରୁ। ସେମାନେ ଯାହା ଉପଦେଶ ଦେଉଛନ୍ତି ନେତାମାନେ ତାହା ହିଁ କରୁଛନ୍ତି। ରାମଚନ୍ଦ୍ର ମହାପ୍ରଭୁ ବଶିଷ୍ଠଙ୍କର ପ୍ରତି କଥାକୁ ମାନୁଥିଲେ, ଭଗବାନ ଆଦର୍ଶ ଶିକ୍ଷା ଦେଇଥିଲେ, ରାଜା ଗୁରୁଙ୍କ ଆଦେଶରେ ଚାଲିବ, ସେ କେତେପଟ ଲୋକ ହବ? ତେଣୁ ମନୁମାନେ ଭଗବାନ ବ୍ୟବସ୍ଥା କରିଛନ୍ତି, ମନୁମାନ ମନୁ ତ ରାଜା ହେବେ, ମାନବ ସମାଜକୁ ପରିଚାଳନା କରିବେ, 6 ଜଣ ତାଙ୍କର ଆସିଷ୍ଟାଣ୍ଟ ସହାୟକ, କିଏ? ମନୁ, ମନୁପୁତ୍ରା, ମନୁଙ୍କର ପୁତ୍ର, ଏଠି 10 ଜଣ ତାଙ୍କର ପୁତ୍ର, ପୃଥୁ ଖ୍ୟାତା ନର କେତୁ। ଏ ତାମସ ମନନ୍ତରଙ୍ଗରେ, ତାମସ ମନନ୍ତରରେ ଉତ୍ତମଙ୍କର ଭ୍ରାତା ଯେଉଁ ତାମସ, ଯେଉଁ ମନୁରେ ପ୍ରଭୁ ହରି ଅବତାର ହେବେ, ତାଙ୍କର 10 ଜଣ ପୁତ୍ର ଥିଲେ, ତାଙ୍କୁ ସହାୟ କରୁଥିଲେ। ମନୁ, ମନୁପୁତ୍ରା, ସପ୍ତର୍ଷି, ପ୍ରତି ମନନ୍ତରରେ ସପ୍ତର୍ଷି ପରିବର୍ତ୍ତନ ହୁଅନ୍ତି, ଆଉ ଦେବା, ଦେବତାମାନେ ସାହାଯ୍ୟ କରନ୍ତି, ଆଉ ଇନ୍ଦ୍ର, ପ୍ରତି ମନନ୍ତରରେ ଇନ୍ଦ୍ର ବି ଚେଞ୍ଜ ହୁଅନ୍ତି, ଆଉ ଭଗବାନ, ଭଗବାନଙ୍କର ଅବତାର। ଏତି 6 ଜଣ ମିଶି ସମାଜରେ ସଦ୍ଧର୍ମକୁ ରକ୍ଷା କରନ୍ତି, ଚିନ୍ତା କରନ୍ତି। ଏବଂ ଏଇ ମନନ୍ତରରେ 10ଟି ପୁତ୍ର, ତାମସ ମନୁଙ୍କର 10ଟି ପୁତ୍ର ତାଙ୍କୁ ସାହାଯ୍ୟ କରୁଥିଲେ। ସତ୍ୟକାହର ଓବୀରା ଦେବା ସ୍ତ୍ରୀ ଶିଖ ଈଶ୍ୱର ଜ୍ୟୋତ ଧର୍ମାଦୟ ସପ୍ତ ଋଷୟ ତାମସନ୍ତରେ, ଜ୍ୟୋତ୍ୟାଦୟ ସପ୍ତର୍ଷି ଥିଲେ, ଜ୍ୟୋତି ତାଙ୍କର ନାମ, ସପ୍ତର୍ଷି ଥିଲେ, ଆଦୟ ତାଙ୍କୁ ଆଉ 6 ଜଣ ସାହାଯ୍ୟ କରୁଥିଲେ। ସତ୍ୟକା ହରୟ ବୀରା, ଏମାନେ ଦେବ, ଏମାନେ ଥିଲେ ଦେବତା, ଆଉ ତାମସ ମନନ୍ତରରେ ଯେ ଇନ୍ଦ୍ର ଥିଲେ ତାଙ୍କର ନାମ ତ୍ରିଶିଖ। ଏବଂ ଏହି ଅବତାରରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ହରିଙ୍କର ତାମସ ମନନ୍ତରରେ ହରିଙ୍କର ଅବତାର ହେଲେ। ଏଇଠି ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତଙ୍କୁ କହିଲେ, ପରୀକ୍ଷିତ ସେ କଥାକୁ ଜାବୁଡ଼ିକି ଧରିନେଲେ, ବଢ଼ିଆ କଥା, ଗୋଟିଏ ପଶୁ ପାଇଁ ଭଗବାନ ଅବତାର ହେଇଛନ୍ତି, ମୁଁ ସମ୍ପୂର୍ଣ୍ଣ ଲୀଳାଟାକୁ ଶୁଣିବି। ତତ୍ରାପି ଯଜ୍ଞେ ଭଗବାନ ହରିନ୍ୟାମ
ଇତିହାସ
ହରିତି ଆହୃତ ଜେନ ଗଜେନ୍ଦ୍ର ମୋଚିତ ଗ୍ରହାତ୍। ସୁଖଦେବ କହିଲେ ହେ ପରୀକ୍ଷିତ, ତତ୍ରାପି ଏଇ ତାମସ ମନନ୍ତରରେ ତତ୍ରାପି ଯଜ୍ଞେ ଭଗବାନ 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 ଆବିର୍ଭାବ ହେଲେ। କାହା ନିକଟରୁ ଆବିର୍ଭାବ ହେଲେ? ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଯେଉଁ ହରି ବିଷ୍ଣୁ ଆବିର୍ଭାବ ହେଇଥିଲେ ତାଙ୍କର ମାଙ୍କର ନାମ ହେଉଛି ହରିନ୍ୟା, ପିତାଙ୍କର ନାମ ହରିମେଧସ। ଏ ନାମ ଶ୍ରବଣ ଦ୍ୱାରା ଆମର କଲ୍ୟାଣ ହବ। ଦେଖନ୍ତୁ ସେ କିଭଳି ପିତା କିଭଳି ମାତା, ବିଷ୍ଣୁ ଭଗବାନ ସ୍ୱୟଂ ହରିଙ୍କ ନାମରେ ଆବିର୍ଭାବ ହେଇଛନ୍ତି ତାଙ୍କ ନିକଟରୁ। ତତ୍ରାପି ଯଜ୍ଞ ଭଗବାନ ହରିନ୍ୟା ହରିମେଧସ ହରି ଇତି ଆହୃତ ଜେନ, ସେ ହରି ନାମରେ ବିଖ୍ୟାତ ହେଲେ। ଆଉ ଗଜେନ୍ଦ୍ର ମୋଚିତ ଗ୍ରହାତ୍, ଗଜେନ୍ଦ୍ରକୁ ଗ୍ରାହ କବଳରୁ କୁମ୍ଭୀର କବଳରୁ ରକ୍ଷା କଲେ। ଏ ଭଗବାନଙ୍କର ଯେଉଁ ଅବତାର ହରି, ସମସ୍ତେ କୁହନ୍ତି ନାରେ ହରି ହରି କୁହ, ହରି ବୋଲ, ହରି ଯେଉଁ ସ୍ୱତନ୍ତ୍ର ପ୍ରଭୁଙ୍କର ଏଇ ଅବତାର, ଯେତେବେଳେ ଏଇ କଥାଟି କହିଦେଲେ ସେ ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ। ଏଇ ପ୍ରଶ୍ନରୁ ହିଁ ଗଜେନ୍ଦ୍ର ଚରିତ ଆସିଲେ। ଶ୍ରୀ ରାଜୋବାଚ ପରୀକ୍ଷିତ ପ୍ରଶ୍ନ କଲେ, କିଭଳି ଶ୍ରୋତା ସିଏ ଆଉ କିଭଳି ତାଙ୍କର ଉତ୍ସାହ।
ବାଦରାୟଣ ଏ ତତ୍ତେ ଶ୍ରୁତମ ଇଚ୍ଛାମୟେ ବୟମ୍ ହରିଯଥା ଗଜପତି ଗ୍ରାହଗ୍ରସ୍ତ ମୁଚନ୍।
ଏତେ ସୁନ୍ଦର ଶବ୍ଦରେ କହୁଛନ୍ତି ବାଦରାୟଣ, ହେ ବାଦରାୟଣୀଙ୍କର ପୁତ୍ର ବ୍ୟାସଦେବଙ୍କର ପୁତ୍ର ବାଦରାୟଣ, ଏତତ୍ ତେ ଶ୍ରୁତମ୍, ଏତତ୍ ଆପଣ ଯେଉଁ କହିଲେ ସବୁ ମୁଁ ଶୁଣିବା ପାଇଁ ଚାହୁଁଛି। ଆଉ ବୟ ମୁଁ କେବଳ ନୁହେଁ, ଆମେ ସମସ୍ତେ ଶୁଣିବା ପାଇଁ ଚାହୁଁଛୁ। କ'ଣ ଶୁଣିବା ପାଇଁ ଚାହୁଁଛୁ ନା? ହରି ଯଥା ଗଜପତି, ହରି ଯେଭଳି ଭାବରେ ଗଜପତିକୁ ଉଦ୍ଧାର କଲେ, ଯଥା ଯଥା ଶବ୍ଦ ବହୁତ ଗୁରୁତ୍ୱ। କ'ଣ ଗୁରୁତ୍ୱ ନା? ଭଗବାନ କିଭଳି ଆସିଲେ, ଗଜେନ୍ଦ୍ର କିଭଳି ରହୁଥିଲେ, ଗଜେନ୍ଦ୍ର କାହିଁକି ଜଳ ଭିତରେ କୁମ୍ଭୀର ତାଙ୍କୁ ଧରିଲା, ସବୁ କଥା କହିବେ, ସର୍ଟରେ କିଛି କହିବେ। ପରୀକ୍ଷିତ ଯାହାଙ୍କର ଆୟୁଷ ଆଉ ସାତ ଦିନ ଅଛି, ଅଷ୍ଟମ ସ୍କନ୍ଧରେ ପହଞ୍ଚିଲେଣି ମାନେ ଦୁଇ ଦିନ କି ତିନି ଦିନ ଚାଲିଗଲାଣି, କିନ୍ତୁ ଭଗବାନଙ୍କର କଥା ଶୁଣିବା ପାଇଁ କେତେ ବ୍ୟାକୁଳ। ମୃତ୍ୟୁକୁ କିଏ ଜୟ କରିପାରିବ? କାଳକୁ କିଏ ଜୟ କରିପାରିବ? ଯିଏ ଭଗବାନଙ୍କର ନାମ ଭଗବାନଙ୍କର କଥାକୁ ଆଶ୍ରୟ କରିଛି, ଯିଏ ତାଙ୍କୁ ଭଗବାନଙ୍କର କଥା ପାଇଁ ବ୍ୟାକୁଳ, ନାମ ପାଇଁ ବ୍ୟାକୁଳ, ସେ ମୃତ୍ୟୁକୁ ଜୟ କରିପାରିବ? ପରୀକ୍ଷିତ ମହାରାଜ ମୃତ୍ୟୁକୁ ଜୟ କରିକି ଯିବେ, ଆଉ ଏତେ ବ୍ୟାକୁଳ ହେଇଛନ୍ତି ସେ କହୁଛନ୍ତି ବାଦରାୟଣ ଏତତେ, ମୁଁ ଆପଣଙ୍କ ପାଖରୁ ଶୁଣିବା ପାଇଁ ଚାହୁଁଛି। ଶ୍ରୋତାମ ଇଚ୍ଛାମୟେ ପ୍ରଭୁ ଏ ଇଚ୍ଛାମୟେ ବୟମ୍ ହରି ଯଥା ଗଜପତି, ଏ ଗଜ ଶ୍ରେଷ୍ଠ। ଆପଣ ଶୁଣିବେ ବହୁ ଗଜେନ୍ଦ୍ର ଥିଲେ ସେଠି ତ୍ରିକୁଟ ପର୍ବତରେ, କ୍ଷୀରାବ୍ଦି ତଟରେ ତ୍ରିକୁଟ ପର୍ବତରେ ବହୁ ଗଜ ଥିଲେ, କିନ୍ତୁ ଇଏ ଯେଉଁ ଗଜେନ୍ଦ୍ର ଇଏ ସ୍ୱତନ୍ତ୍ର ଗଜେନ୍ଦ୍ର। ହରି ଯଥା ଗଜପତି, ଏ ଗଜ ଗଜ ଶ୍ରେଷ୍ଠଙ୍କୁ ହରି କିଭଳି ଭାବରେ ଗ୍ରାହଗ୍ରସ୍ତ ମୁଚନ୍, କୁମ୍ଭୀର ଧରିଥିଲା ବେଳେ, ଆରେ ପଶୁର ତ ଧର୍ମ ହେଲା ଗୋଟେ ପଶୁକୁ ମାରିବା ନା? ଆପଣ ଦେଖୁନାହାନ୍ତି ପଶୁମାନେ କେମିତି ଚଳୁଛନ୍ତି, ପଶୁକୁ ମାରିକି ଚଳୁଛନ୍ତି। ଯଦି ଗ୍ରାହ ତାର କୁମ୍ଭୀରକୁ ଧରିଲା, ଏ ଗ୍ରାହ ଯଦି ଗଜକୁ ଧରିଲା, ଭଗବାନ କାହିଁ ତାକୁ ଉଦ୍ଧାର କଲେ? କେଉଁଥି ପାଇଁ? ତାର ତ ଆହାର, ସେ ଭୋଜନ କରିଥାନ୍ତା, ଭଗବାନ କାହିଁକି ଉଦ୍ଧାର କଲେ? ଏଇଟା ମୁଁ ଶୁଣିବା ପାଇଁ ଚାହୁଁଛି। ଆଉ ବୟମ, ଆଉ ଏଇଠି ହରି ଶବ୍ଦ ଲାଗିଛି, ଏ ଯେଉଁ ଆମେ ହରି ବୋଲି କହୁଛେ ନା, ହରି ଶବ୍ଦର ଅର୍ଥ ବହୁତ ସୁନ୍ଦର ଅର୍ଥ। ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ସନାତନକୁ ଶିକ୍ଷା ଦେଇଛନ୍ତି, ଆଉ ହରି ପ୍ରଭୁ ଯେଉଁ ହରି ଅବତାର ନେଇଛନ୍ତି, ହରି ଶବ୍ଦର ଅର୍ଥ ମହାପ୍ରଭୁ ସନାତନ କହୁଛନ୍ତି।
হরি শব্দে নানার্থ দুই মুখ্যতম, হরি শব্দে নানা অর্থ দুই মুখ্যতম, সর্ব
হরি শব্দর অর্থ কন, হরি শব্দে নানার্থ বহু অর্থ আছে, কিন্তু দুই মুখ্যত দুইটা হচ্ছে মুখ্য জিনিস। আমি যে হরি বল করছে, হরি হরি কৌছে, হরে কৃষ্ণ কৌছে, হরে কৃষ্ণ তো রাধে কৃষ্ণ, আতবে হরি শব্দ আমি উচ্চারণ করছে, হরি শব্দর অর্থ কন না দুই মুখ্যতম, দুইটি মুখ্য জিনিস। কোন মুখ্য জিনিস? সর্ব অমঙ্গল হরে। আপনার কুহত না অমঙ্গল আমার জীবনের তো পূর্বজন্মর পাপ তো রয়েছে, আবে জাশুনি বহু অমঙ্গল কর্ম আমি করছি, অমঙ্গল কি হরণ করব? অশুভ গ্রহ মানে আমাকে পীড়া দৌঁচ, অশুভ কর্ম বি আমি করছে, হরণ করিবার শক্তি অমঙ্গল কু আর নাই। হরি আমার অমঙ্গল কু হরণ করতে, ই হল প্রথম। এবং দ্বিতীয় প্রেম দিয়া হরে মন, আমার পুণ্য লে পুণ্যর ফল হিসাবে আমি সুখ আসিকি মিলব, কিন্তু মনটা গোটিয়ে বস্তু এভাবে আপনার শরীরের সুখ মিলে সুদ্ধা মনটা ঠিক না, লোক মানে সেপা কু না ভাই সব ভালো আছে মনটা ঠিক না, মনপা কোণ ঔষধ আছে কুহ, ধন থিব স্ত্রী থিব সমস্ত ভোগ্য বস্তু থিব কিন্তু মন ঠিক নথিব, এই মনটা কিভাবে শুদ্ধ হব, মনটা কিভাবে আনন্দ রহব, মনকু আনন্দিত মন প্রফুল্লিত হওয়া একমাত্র ঔষধ ভগবান যেত প্রেম দেবে, যেত ভক্তি দেবে, এই ভক্তি হরি হি দিয়ে। হরি কোণ করতে না গোটিয়ে বস্তু দিকে গোটিয়ে বস্তু চোরি করতে, প্রেম ভক্তি কি দিকে মনটা কু চোরি করি নিয়ে যা, মনটা আমার সংসার ভিতর রয়েছে না, সংসার বস্তু অন্বেষণ করছে, মোট দুঃখ দরকার নাই, আরে দুঃখ তো দরকার নাই পুরো সংসার জিনিস খোঁজছে কিন্তু, মন সবুলে সংসার বস্তু খোঁজি খুঁজি চালছে দুঃখ মিলছে, কিন্তু ভগবান কোণ করি না মনটা চোরি করে নিয়ে যাবে, এ পিলা পাটি করি বাপা, প্রভু মনটা নিয়ে চোরি করি নিয়ে যাবে, নেই কোণ করবে মনটা তাঁকর নাম তাঁকর রূপ তাঁকর গুণ তাঁকর লেয়ার লগাই দেবে, আমি লগাই পারি না, আমি চেষ্টা করি মনটা লগাইলা বেড়ে মন পড়ে আসছে এটি, আমি ভাবুছি আমি খারাপ কথা শুনবি চিন্তা করবি মনরে, কিন্তু খারাপ কথা চিন্তা করবি কহিলা বেড়ে মন যাই খারাপ কথা চিন্তা করে দেছি, ভাল কথা মু চিন্তা করবি ভগবান কু ডাকিবি ভগবান কু স্মরণ করবি এ কথা মনকু কহিলা বেড়ে মন কুছে না না মু এটা করবি, যেটা আমি মন কুছে করা সে করুনি, যেটা নকরিয়া কু সেটা করুছি, তার মন আমার অধীন রয়েছে কুন কে মন কু সজাড়ি পারিব, কিন্তু হরি শব্দর নানা অর্থ দুই মুখ্যতম, মহাপ্রভু কহিলেন সর্ব অমঙ্গল হরে, সর্ব অমঙ্গল হরে প্রেম দিয়া হরে মন, দুইটা হরি হরণ করতে, অমঙ্গল হরণ করতে প্রেম দিয়ে ভক্তি দিয়ে মন হরণ করতে, আরি শব্দর অর্থ কম,
মহাপ্রভু সনাতন কুমার যেইছে তেইছে জহি কই কর স্মরণ,
করায় স্ম
ଆତ୍ମାରାମ ଶ୍ଳୋକର ବ୍ୟାଖ୍ୟାରେ ମହାପ୍ରଭୁ ସନାତନ କହୁଛନ୍ତି, ହରି ଶବ୍ଦର ଅର୍ଥ ପ୍ରଭୁ ଯେଉଁ ହରି ଅବତାର ହେବେ ଗଜେନ୍ଦ୍ରର, ଗଜେନ୍ଦ୍ରର ଦୁଃଖକୁ ବି ଉଦ୍ଧାର କରିବେ, ଦୂର କରିବେ, ସମସ୍ତ ଅମଙ୍ଗଳ ଯେଉଁ ଗଜ ଶରୀର ରାଜସିକ ଶରୀର ପାଇଛି, ଭୋଗ କରୁଛି, ସେ ଶରୀରକୁ ପ୍ରଭୁ ଅଜାମିଲକୁ ଯେଭଳି ପାର୍ଶ୍ୱଦ ସ୍ୱର ଦେଲେ ଗଜକୁ ଦେବେ, ଭଗବାନଙ୍କ ନିକଟରେ ପାତର ଅନ୍ତର ନାହିଁ। ସର୍ବାମଙ୍ଗଳ ହରେ, ଗଜେନ୍ଦ୍ରର ସମସ୍ତ ଅମଙ୍ଗଳକୁ ହରଣ କରିନେବେ, ତାକୁ ପାର୍ଶ୍ୱଦ ସ୍ୱର ଦେଇ ସେ ତ୍ରିକୁଟ ପର୍ବତରୁ ଉପରକୁ ପଠେଇଲେ। ଏ ପ୍ରଭୁଙ୍କର ଦୟା। ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ଅମଙ୍ଗଳ ହରଣ କରିବେ, ପ୍ରେମ ଦେଇକି ମନକୁ ହରଣ କରିବେ। ଆଉ ହରି ଶବ୍ଦର ଅର୍ଥ ମହାପ୍ରଭୁ କହୁଛନ୍ତି, ହରି ହରି ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା କ'ଣ ଲାଭ ହୁଏ? ଯେଇଛେ ତେଇଛେ ଜୋଇ କୁହି କରାଇ ସ୍ମରଣ, ଯେପରି ଭାବରେ ହେଉ, ଯେଉଁ ବ୍ୟକ୍ତି ହରି ଶବ୍ଦ କହୁଛି ତାର କ'ଣ ଫଳ? ଚାରିବିଧ ତାପ ତାରେ କରେ ସ୍ମରଣ। ତାପ ଚାରି ପ୍ରକାର, ପାତକ ତାପ ଅର୍ଥ ସଂସାର ଯେଉଁ ଦୁଃଖ ପାଉଛେ ଆମେ, ପୂର୍ବ ଜନ୍ମର ଆମର ପାପର ଫଳ ନା। ଚାରି ପ୍ରକାର ତୁମେ ପାପ କରିଛେ, ପାପର ଫଳଟା ବର୍ତ୍ତମାନ ଦୁଃଖ ରୂପରେ ଆସିକି ତାପ ରୂପରେ ଆସିକି ପହଞ୍ଚୁଛି। ତିନୋଟି ତାପ ଅଛି, ଇଏ ଅଲଗା, ଚାରି ତାପ କ'ଣ କ'ଣ? ପାତକ, ଅତିପାତକ, ମହାପାତକ। ପାତକ, ଅତିପାତକ, ପାତକ ଉରୁପାତକ, ମହା ଅତିପାତକ, ମହାପାତକ, ଚାରି ପ୍ରକାର। ଏ ଚତୁର୍ବିଧ ପାପର ଫଳଟା ବର୍ତ୍ତମାନ ତାପ ରୂପରେ ଆସିକି ପହଞ୍ଚୁଛି। ପାତକ କିଏ ପାପ କରୁଛି, କିଏ ଉରୁପାତକ? କଳିଯୁଗରେ ପାପ ହିଁ ନିଶ୍ଚିତ ଲୋକମାନେ କରୁଛନ୍ତି, ଯେଉଁମାନେ ସାବଧାନ ନ ହେବେ, ଯେଉଁମାନେ ନାମାଶ୍ରୟ ନ କରିବେ, ସେମାନେ ପାପ ତ କରିନେବେ। ଯୋଗଟା ପାପ କମେଇବା ପାଇଁ ପଇସା ଦରକାର ନାହିଁ କଳିଯୁଗରେ, ଆଉ କଳିଯୁଗର ଲୋକମାନେ ତ ହତଭାଗା ପାପ କମେଇବା ପାଇଁ ହିଁ ପାପ ଯନ୍ତ୍ରଙ୍କୁ ଆଣିକି ପାଖରେ ରଖୁଛନ୍ତି। ଆଗରୁ ମିଛ କଥା ଏତେ କେହି ଲୋକ କହୁନଥିଲେ, ବର୍ତ୍ତମାନ ପଇସା ଦେଇକି ଲୋକ ନରକୁ ଯିବା ପାଇଁ ରାସ୍ତା କରୁଛନ୍ତି। ଏ ଯେଉଁ ମୋବାଇଲ ରହିଛି ନା, ପ୍ରାୟ ସବୁ ଲୋକ ମିଛ କଥା କହୁଛନ୍ତି, ଭାଇ କାହିଁ ଆଜି ଆସିଲନି, କହିଥିଲ ମୋ ଦେହଟା ଖରାପ, ମିଛର ଦେହ ଖରାପ ହେଇନଥିବ। ସେ ଲୋକଟାକୁ ଫୋନ୍ କରି, ଭାଇ ଘରୁ ଆସିଲଣି? ସେ ଘରୁ ବାହାରୁ ନଥିବ, ମୁଁ ବା ଅଧା ରାସ୍ତାରେ ହେଇଗଲିଣି। ପ୍ରତ୍ୟେକ ଲୋକ ଯେ ହିଁ ମୋବାଇଲ ରଖି ସେ ଅନ୍ୟକୁ ଠକୁଛି, ମିଛ କଥା କହୁଛି। ପାତକ, ମିଥ୍ୟା କଥା କହିବାଟା ଗୋଟେ ପାତକ, ଲୋକମାନେ ତା ଆଗରୁ ବଞ୍ଚି ଯାଉଥିଲେ, ବର୍ତ୍ତମାନ ପ୍ରତି ପଦକ୍ଷେପରେ ମିଛ କଥା କହୁଛି। ଏସବୁ ତାପ, ପାତକ, ଉରୁପାତକ, ଅତିପାତକ, ମହାପାତକ। ଯେଇଛେ ତେଇଛେ ଜୋଇ କୁହି କରେ ସ୍ମରଣ, ଚାରିବିଧ ତାପ ତାରେ କରେ ସ୍ମରଣ। ଏ ଚାରି ପାପରୁ ଯେଉଁ ତାପ ଆସୁଛି ପ୍ରଭୁ ତାକୁ ନେଇଯାଏ, ସେଥିପାଇଁ ହରି ଶବ୍ଦ କୁହାଯାଇଛି। ହରି ଶବ୍ଦ ଉଚ୍ଚାରଣ କରିବାର ଏଟା ହେଉଛି ଫଳ। ଆଉ ହରି ଶବ୍ଦ ଉଚ୍ଚାରଣ କଲେ
ତାପର ଫଳ କ'ଣ? ମହାପ୍ରଭୁ କହୁଛନ୍ତି, ତବେ କରେ ଭକ୍ତି ବାଧ କର୍ମ ବିଦ୍ୟା ନାଶ, ତବେ କରେ ଭକ୍ତି ବାଧ କର୍ମ ବିଦ୍ୟା ନାଶ, ଶ୍ରବଣାଦିର ଫଳ ପ୍ରେମ କରେ ପ୍ରକାଶ, ଶ୍ରବଣାଦି ଫଳ ପ୍ରେମ କରେ ପ୍ରକାଶ, ନିଜ ଗୁଣ
ହରି ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ପ୍ରଭୁ ଆମର ପାପକୁ ନେଇଯିବେ। ପାପ ନେଇଗଲା ପରେ ହଁ ଆମେ ପୁଣ୍ୟାତ୍ମା ହେଇଯିବା, ଯେ ପାପ ପଳେଇଯିବ, କିନ୍ତୁ ଭକ୍ତି ହବ କି? କାରଣ ପାପ ପୁଣ୍ୟ ଦୁଇଟା ଯାକ ଜୀବନରେ ବନ୍ଧ, ମନେ ରଖିଥିବ। ପୁଣ୍ୟବାନ ଲୋକ ବି ବୁଲି ବୁଲି ଆସିକି ପୁଣି ଯେଉଁଠି ପହଞ୍ଚିବ, ପାପି ବି ବୁଲି ବୁଲି ଆସି ସେଇଠି ପହଞ୍ଚିବ। କ'ଣ ବୁଝିପାରୁଛନ୍ତି କି? ପାପ କରି କରି ସେ ନର୍କକୁ ଯିବ, ନର୍କ ଯାଇ ଦଣ୍ଡ ପାଇଲା ପରେ ପୁଣି ସେ ଆସିକି ଏଠି ଜନ୍ମ ହବ। ଆଉ ପୁଣ୍ୟବାନ ଲୋକ ଉଚ୍ଚ ଲୋକକୁ ଯାଇ ଯାଇ ସତ୍ୟ ଲୋକକୁ ଯିବ, ପୁଣି ଆସିକି ଏଠି ଜନ୍ମ ହବ। ଦୁଇ ଜଣ ଜଣଙ୍କ ଭେଟ ଏକ ଜାଗାରେ, ପାପି ପୁଣ୍ୟରେ ଭେଦ କିଛି ରହିବନି। ଯେମିତି ବ୍ରାହ୍ମଣ ଚୋରି କରିଦବ ଆଉ ଶୂଦ୍ର ଚୋରି କରିଦବ, ଦୁଇ ଜଣ ଯାଇକି ଯେତେବେଳେ ଥାନାରେ ପହଞ୍ଚିବେ, ଦୁଇ ଜଣଙ୍କର ଭେଟ ହେଇଗଲା। ସେଠି ବ୍ରାହ୍ମଣ କହିପାରିବେନି ମୁଁ ବ୍ରାହ୍ମଣ ଚୋର, ଶୂଦ୍ର କହିପାରିବେନି ମୁଁ ଶୂଦ୍ର ଚୋର, ଦୁଇ ଜଣଙ୍କର ଲିଷ୍ଟ ସମାନ ଚୋର। ସରକାର ବ୍ରାହ୍ମଣ ଚୋର ପାଇଁ ଗୋଟେ ଅଲଗା ବ୍ୟବସ୍ଥା କରନି, ଏ ବ୍ରାହ୍ମଣ ଲୋକ ଚୋରି କରିଛି ତାହା ପାଇଁ ଅଲଗା ଦଣ୍ଡ, ନା ଦୁଇ ଜଣ ପାଇଁ ସମାନ ଦଣ୍ଡ, ଯା ଜେଲ୍। ଭେଟ ସମାନ ଜାଗାରେ ସମାନ ଡ୍ୟୁଟି। ପାପଟା ବି ବନ୍ଧନ ଆଉ ପୁଣ୍ୟଟା ବି ବନ୍ଧନ। ପୁଣ୍ୟ କାହିଁକି ବନ୍ଧନ? ନା ପୁଣ୍ୟ କରିବା ଦ୍ୱାରା ଭୋଗ ଆସିକି ପହଞ୍ଚିବ ପ୍ରଚୁର, ଆଉ ଭୋଗ ଆସିକି ପହଞ୍ଚିଲେ, ଅର୍ଥ ଆସିକି ପହଞ୍ଚିଲେ, ସରସୁଖ ପହଞ୍ଚିଲେ, ପୁଣି ନୂଆ ପାପ ତିଆରି ହେଇଯିବ। ଆଇ ବନ୍ଧନ, ଏ ଜଗତରୁ ଉଦ୍ଧାର ପାଇପାରିବାର ଆମର ରାସ୍ତା ନାହିଁ। ପାପ ପ୍ରଭୁ ସିନା ହରି ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ପାପ ନଷ୍ଟ ହେଇଯିବ, କିନ୍ତୁ ଭକ୍ତି ଆସିବ କି? କହିଲେ ତପେ କରେ ଭକ୍ତି ବାଧକ କର୍ମ ଅବିଦ୍ୟା ନାଶ। ଭକ୍ତିର ଗୋଟେ ବଡ଼ ବାଧକ କ'ଣ କି? ଅବିଦ୍ୟା। ବହୁତ ଲୋକ ଚାହୁଁଛନ୍ତି ଭକ୍ତି କରିବା ପାଇଁ, ତାଙ୍କର ଅବିଦ୍ୟା ଅଛି। ଅବିଦ୍ୟା କ'ଣ? ଯାହାକୁ ଇଂଲିଶରେ ଇଗ୍ନୋରାନ୍ସ କୁହାଯାଏ, ଅଜ୍ଞାନ, ଅବିଦ୍ୟା। କ'ଣ ଏମିତି କ'ଣ ଆମିଷ ଖାଇ ଭଗବାନ ଡାକିଲେ ହବନି? ଜଣେ ଯୁବକ ଲୋକ ସେମିତି ପ୍ରଶ୍ନ ମୋତେ କଲେ, ଆମର ଭୁବନେଶ୍ୱରରେ ଚାଲିଥିଲା ପ୍ରବଚନ, 13 ଦିନ ହଉଥିଲି। ସେ କହିଲେ ଆଚ୍ଛା ଭଗବାନ ଡାକିବା ପାଇଁ କ'ଣ ଗୋଟେ ବସ୍ତ୍ର ଦରକାର? ଏମିତି ପ୍ୟାଣ୍ଟ ସାର୍ଟ ପିନ୍ଧିକି କ'ଣ ଡାକିଲେ ହବନି? ମୁଁ ତାଙ୍କୁ ଉଦାହରଣ ଦେଲି, ଭଗବାନଙ୍କୁ ଆପଣ ଯେମିତି ପ୍ରଶ୍ନ କରୁଛନ୍ତି ସେଭଳି ଆଉ ଲୋକମାନେ ବି ପ୍ରଶ୍ନ କରୁଛନ୍ତି, ଭଗବାନ ଡାକିବା ହେଲେ କ'ଣ ମାଛ 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 ମାଂସ ଖାଲି ଚଳିବନି? ତେଣୁ ଆମେ ଯଦି ସମସ୍ତେ ଏଭଳି ଗୋଟେ କାନୁନ ତିଆରି କରିବା, ତାହେଲେ ଭଗବାନଙ୍କ ନିୟମ କିଛି ରହିବନି। ଭଗବାନ ନିୟମ କରିଛନ୍ତି, ଭଗବାନଙ୍କୁ ବସ୍ତ୍ରର ସାତ୍ତ୍ୱିକ ଜିନିଷ ଅଛି, ରାଜସିକ ଜିନିଷ ଅଛି, ତାମସିକ ଜିନିଷ ଅଛି। ଆହାରର ସାତ୍ତ୍ୱିକ ଜିନିଷ ଅଛି, ରାଜସିକ ଜିନିଷ ଅଛି, ତାମସିକ ଜିନିଷ ଅଛି। ଭଗବାନଙ୍କୁ ଡାକିବା ପାଇଁ ଭଗବାନ ନିୟମ ଦେଇଛନ୍ତି। ଭଗବାନ କେବେ ଯେତେବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧିନାହାନ୍ତି, ଆମେ କେମିତି ପ୍ୟାଣ୍ଟ ସାର୍ଟ ପିନ୍ଧିବୁ ଭଗବାନ ଡାକିବା? ହଁ ଅଫିସ ଯାଇପାରନ୍ତି, କିନ୍ତୁ ଭଗବାନ ଡାକିଲା ବେଳେ ତ ଧୋତି ପିନ୍ଧିବା ଦରକାର ନା? କହିଲା ତିଳକ କ'ଣ ନିହାତି କରିବା ଦରକାର? ନା ନିହାତି କରିବା ଦରକାର। ମୁଁ ତାକୁ କହିଲି ଭଗବାନ ତିଳକ କରିଛନ୍ତି, ଭଗବାନ ତିଳକ କରିଛନ୍ତି, ଆମର ସବୁ ଲୋକମାନେ ଜାଣନ୍ତି ଭଗବାନ ତିଳକ କରିଛନ୍ତି ବୋଲି। ଲଲାଟେ କପଡ଼ିଲେ ସେ ନାହାନ୍ତି କ'ଣ ଆରମ୍ଭଟା? ନା ନା ନା, ପ୍ରଭୁ ତିଳକ କରିଛନ୍ତି ବସ୍ତ୍ର ଶ୍ଳୋକ ଅଛନ୍ତି, ଲଲାଟ ପତଳେ ବକ୍ଷସ୍ଥଳେ କୌସ୍ତୁଭମ୍, ସେ ଶ୍ଳୋକରେ ଅଛନ୍ତି ଆରମ୍ଭ। ତିଳକ ପ୍ରଭୁଙ୍କର କସ୍ତୁରୀ ତିଳକ ଲଲାଟ କପଲେ ବକ୍ଷସ୍ଥଳେ କୌସ୍ତୁଭମ୍, ପ୍ରଭୁ ତିଳକ ନାଇଛନ୍ତି। ବିଷ୍ଣୁ ଭକ୍ତ ହେବାକୁ ହେଲେ ସେ ଯେଉଁ ସମ୍ପ୍ରଦାୟର ବିଷ୍ଣୁ ଭକ୍ତ ହଉ, ତାକୁ ତିଳକ ଧରିବାକୁ ପଡ଼ିବ। ଇଏ ବିଧି ଅଛନ୍ତି, ବିଧି ଦ୍ୱାରା ମଣିଷ ଶୁଦ୍ଧ ହୁଏ। ଜଣେ ଯଦି ପ୍ରଶ୍ନ କରିବ ମନଟା ତ ଶୁଦ୍ଧ ରହିଲା ହେଲା, ଆରେ ମନଟା କେମିତି ଶୁଦ୍ଧ ହେଇଯିବ? ମନ କେତେଟା ଫ୍ୟାକ୍ଟର ଉପରେ ନିର୍ଭର କରୁଛି, ମନଟା କେତେଟା ବସ୍ତୁ ଉପରେ ନିର୍ଭର କରୁଛି। ଆପଣ ଧୋତି ପିନ୍ଧିଦେଲା ପରେ ଆପଣଙ୍କ ମନର ପ୍ରଭାବ ଯେମିତି ରହିବ, ପ୍ୟାଣ୍ଟ ସାର୍ଟ ପିନ୍ଧିଲେ ଆପଣଙ୍କ ମନର ପ୍ରଭାବ ସେମିତି ରହିବ। ଜଣେ ଆମିଷ ଖାଇଥିବା ଲୋକ ଯଦି ଆପଣ ସେଦିନ ପ୍ରସାଦ ଦେବେ, କହିବେ ନା ନା ମୁଁ ପ୍ରସାଦ ନେବିନି, ଆଜି ମୋ ଶରୀରଟା ଭଲ ନାହିଁ, ତାର ମନ ନିଜେ କହୁଛି ମୁଁ ଆମିଷ ଖାଇଛି, ଭୁଲ କାମ କରିଛି। ପ୍ରଭାବ ସାତ୍ୱିକ ଭାବନାରେ ରହିଲେ ସାତ୍ୱିକ ଭାବଧାରା ଆସିବ, ଆମେ ଭଗବାନଙ୍କୁ ଡାକିପାରିବା। ମନଟା ଏଭଳି ବସ୍ତୁ ନୁହେଁ ଯେ ଆମେ ଯେକୌଣସି ଭାବରେ ଡାକିଦେଲେ ମନ ଶୁଦ୍ଧ ହେଇଯିବ, ଭଗବାନ ନିୟମ ଦେଇଛନ୍ତି। ଏଇଭଳି ଭାବରେ ପ୍ରଭୁଙ୍କୁ ଡାକିବା ଦରକାର। ଏସବୁ ଅବିଦ୍ୟା ଆମର ବହୁତ ଅଛି। ଏ ପିଲା କିଏ ବହୁତ ପାଟି କରୁଛନ୍ତି ପଛରେ, ଜଣେ ଯାଇ ଉଠିକି ତାଙ୍କୁ ମନା କରିବେ। ଆମେ ଶୁଦ୍ଧ ଭାବରେ ରହିବା ଦରକାର ଭଗବତ ନିୟମ ହିସାବରେ। ବୈଦିକ ବେଦରେ ବସ୍ତ୍ରର ଭୂଷଣର ଶୁଦ୍ଧ ସବୁ ଆଚାର ରହିଛି। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କର କଥା ଅଲଗା, କିନ୍ତୁ ଭଗବତ ଆଚରଣ ଯେଉଁମାନେ କରୁଛନ୍ତି, ଯେଉଁମାନେ ଭଗବାନଙ୍କୁ ପୂଜା କରିବେ, ସେମାନେ ଶୁଦ୍ଧ ବସ୍ତ୍ରରେ ପ୍ରଭୁଙ୍କୁ ଡାକିବା ଦରକାର, ଆଉ ଶୁଦ୍ଧ ଆହାର ରହିବା ଦରକାର। ଆହାର ଶୁଦ୍ଧି ହେଲେ ଚିତ୍ତ ଶୁଦ୍ଧି ହବ, ଏଇଟା ଆପଣମାନଙ୍କର ମଙ୍ଗଳ ହବ। ଆପଣଙ୍କର ଯେଉଁ ସନ୍ତାନଟି ଆସିବ ସେ ଆଜି ଆପଣଙ୍କୁ ଉଦ୍ଧାର କରିବ। ଆଜି ସଂସାର ଯଦି କଷ୍ଟ ବେଶୀ କେହି ପାଉଥାଏ, ତାହେଲେ ପୁତ୍ର ଦ୍ୱାରା ପାଉଛି, ତା ତାପରେ ଆସିବ ସ୍ତ୍ରୀ, ସ୍ତ୍ରୀ ତାପରେ ପୁତ୍ର, ଦୁଇ ଜଣ ଆଗେ ସ୍ତ୍ରୀ ତାପରେ ପୁତ୍ର, କାହିଁକି? ଆରେ ଆମର ଆହାର ତ ଶୁଦ୍ଧ ନାହିଁ, ଆମର ସ୍ତ୍ରୀର ଆହାର ତ ଶୁଦ୍ଧ ନାହିଁ, ଆମର ରଜ ବୀର୍ଯ୍ୟରୁ ଯାହା ତାର ସନ୍ତାନ ତାର ଚିତ୍ତ କେମିତି ଶୁଦ୍ଧି ରହିବ, ତାର ଶୁଦ୍ଧତା କେମିତି ଆସିବ? ସେଥିପାଇଁ ସେ ରଜଗୁଣୀ ତମ ଗୁଣିଆ ହେଉଛି, ସେ ପିତାମାତାର ଗୁଣ କ'ଣ ବୁଝିବ, ପିତାମାତା ମୋର କ'ଣ ଉପକାର କରିଛନ୍ତି? ଆହାର ସଂସ୍କାର ଦରକାର, ସମାଜର କଲ୍ୟାଣ ପାଇଁ ଆହାର ସଂସ୍କାର ଦରକାର। ପାରମାର୍ଥିକତା ବୋଲି ଜାଣନ୍ତୁ, ସମାଜ ଯେ ଚାହୁଁଛି ଶୃଙ୍ଖଳିତ ସମାଜ, ତାହେଲେ ମଦ ଫ୍ୟାକ୍ଟରି ଏ ମାଂସ ସବୁ ମାଛ ଏଗୁଡ଼େ ବନ୍ଦ କରିବାକୁ ପଡ଼ିବ। ସମାଜ ଯେ ଶୃଙ୍ଖଳା ଚାହୁଁଛି, କାରଣ ଆମେ ଉଗ୍ର ଜିନିଷ ଭୋଜନ କରିବା ଦ୍ୱାରା ଆମର ତାମସିକ ଭାବ ଆସିବ, ତାମସିକ ସମାଜରେ ଲୋକମାନେ କେବେ ହେଲେ ଶୃଙ୍ଖଳିତ ହେଇପାରିବେ ନା, ଶାନ୍ତି ପାଇପାରିବେ ନା, କଦା ବି ସମ୍ଭବ ନାହିଁ, କଳହ ଲାଗିବେ, ଏସବୁ ଅଜ୍ଞାନ ଅଛି। ପ୍ରଭୁଙ୍କର ନାମ ଉଚ୍ଚାରଣ କରିବା ଦ୍ୱାରା, ହରି ନାମ ଉଚ୍ଚାରଣ କରିବା ଦ୍ୱାରା ଏ ଅବିଦ୍ୟା ପଳେଇଯିବ। ଅବିଦ୍ୟା ଗଲେ କ'ଣ ହବ ନା, ଶ୍ରବଣାଦି ଫଳେ ପ୍ରେମ କରେଇ ପ୍ରକାଶ। ଏ ଅବିଦ୍ୟା ଶୁଦ୍ଧ ଆଚରଣ କରି ଯେତେବେଳେ ଭଗବାନ କଥା ଶ୍ରବଣ କରିବା, ଅନ୍ତରରେ ପ୍ରେମ ଭକ୍ତି ଆସିବ। ଏ ଅନ୍ତରରେ ଭକ୍ତି ଆସିଲା ମାତ୍ରେ ତାପରେ ପରବର୍ତ୍ତୀ ପଦରେ କହିଲେ, ନିଜ ଗୁଣ ତବେ ହରେ ଦେହ ଇନ୍ଦ୍ରିୟ ମନ। ଶୁଦ୍ଧ ଆଚରଣ ରହିଲେ, ପ୍ରଭୁଙ୍କର କଥା ଶ୍ରବଣ କଲେ, ଭଗବାନ ଆମର ଇନ୍ଦ୍ରିୟ ଦେହ ମନକୁ ଆକର୍ଷଣ କରିନେବେ। ଏଇଛେ କୃପାଳ କୃଷ୍ଣ ତାର, ଏଇଛେ ତାର ଗୁଣ। ଭଗବାନ ଶ୍ରୀକୃଷ୍ଣ ଯିଏ ନିଜେ ହରି ଅବତାର ହେଇଛନ୍ତି, ତାଙ୍କର ଏଇଟା ହେଉଛି ଗୁଣ। ଏ ହରି ଶବ୍ଦର ଅର୍ଥରେ ବହୁତ ବ୍ୟାଖ୍ୟା ଅଛନ୍ତି, ମୁଁ ସଂକ୍ଷେପରେ ଆପଣଙ୍କୁ ଏତିକି କହିଲି। ପରୀକ୍ଷିତ କହିଲେ, ବାଦରାୟଣ ଏତତେ ଶ୍ରୋତମ ଇଚ୍ଛାମୟ ବୟମ ହରି ଯଥା ଗଜପତି ଗ୍ରାହଗ୍ରସ୍ତ ଅମୁଚନ୍ତି। ଗ୍ରାହଗ୍ରସ୍ତ, ଗ୍ରାହ ଯେଭଳି ଭାବରେ ଧରିଥିଲେ, କେତେ ବର୍ଷ ଧରିଥିଲେ ଜାଣିଛନ୍ତି? ଧରି ସଭାରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, ପରୀକ୍ଷିତ ଆଶ୍ଚର୍ଯ୍ୟ ହେଇକି ଚାହିଁଲେ, 1000 ବର୍ଷ ଗ୍ରାହ ଧରିଛନ୍ତି ଗଜେନ୍ଦ୍ର, 1000 ବର୍ଷ ଦୁଇ ଜଣଙ୍କ ଭିତରେ ଚାଲିଥିବ ସଂଗ୍ରାମ। ଶେଷରେ ଗଜେନ୍ଦ୍ର ଦେହ ବଳ, ଇନ୍ଦ୍ର ତାର ଦେହର ବଳ, ଇନ୍ଦ୍ରର ବଳ ଆଉ ମନର ବଳ ଭାଙ୍ଗିଯିବ, ସେତେବେଳେ ହରିଙ୍କର ଶରଣ ଯିବ। 1000 ବର୍ଷ ଉଭୟଙ୍କର ସଂଗ୍ରାମ ଚାଲିଛି। ଗ୍ରାହ, ସେଥିପାଇଁ କହୁଛନ୍ତି ଗ୍ରାହଗ୍ରସ୍ତ, ଗ୍ରାହ ସମ୍ପୂର୍ଣ୍ଣ ତାକୁ ଅକ୍ତିଆର କରିନେଇଥିଲେ, ଗ୍ରସ୍ତ କରିନେଇଥିଲେ। ଗ୍ରାହ ଯେତେବେଳେ କବଳିତ କରିଛନ୍ତି ଗଜେନ୍ଦ୍ରକୁ, ଭଗବାନ କିଭଳି ହରି ଯଥା ଗଜପତି ଗ୍ରାହଗ୍ରସ୍ତ ଅମୁଚନ, ଗ୍ରସ୍ତ ଅବସ୍ଥାରେ କିଭଳି ମୋଚନ କଲେ, ଭଗବାନ କେତେ ଚାଲା କାମ କରିଛନ୍ତି ଜାଣିଛନ୍ତି? ଗୋଟେ ପଶୁ ପ୍ରତି ତାଙ୍କର, ଗୋଟେ ପଶୁ ପ୍ରତି ତାଙ୍କର କରୁଣା ଦେଖନ୍ତୁ। ଗଜେନ୍ଦ୍ରର ପାଦକୁ ପ୍ରଭୁ ଧରିଛନ୍ତି, ଧରିଛନ୍ତି ଗ୍ରାହ, କିନ୍ତୁ ଭଗବାନ ଏଭଳି ଭାବରେ ଚକ୍ରକୁ ଚଲେଇଛନ୍ତି, ଗଜେନ୍ଦ୍ରର କିଛି ହେଇନାହାନ୍ତି। ଗ୍ରାହ ଗଜେନ୍ଦ୍ରକୁ ଛାଡ଼ି ଦେଇଛନ୍ତି, ଗ୍ରାହଙ୍କର ସ୍ୱର ନଷ୍ଟ ହେଇଛି, ଗଜେନ୍ଦ୍ର ସିଧା ଯାଇଛନ୍ତି, ଭଗବାନ ପାର୍ଶ୍ୱବର୍ତ୍ତୀ ରୂପ ଧରି ଯାଇଛନ୍ତି। ଏଇଟା କାହିଁକି ଶୁଣିବା ପାଇଁ ଇଚ୍ଛା, ଶ୍ରବଣ ଇଚ୍ଛା ଆମ ହେତୁ ସିଧା ସ୍ୱାମୀ ପ୍ରଶ୍ନ ଉଠୁଛନ୍ତି। ଯଦି ପରୀକ୍ଷିତଙ୍କୁ ପ୍ରଶ୍ନ କରିବେ ସୁଖଦେବ ଗୋସ୍ୱାମୀ, ତୁମେ ଗୋଟେ ଏ ଗଜେନ୍ଦ୍ର ଗ୍ରାହ ଭିତରେ କ'ଣ ହେଇଥିଲା ଆଉ ହରି ଆସିଲେ, ଏଇଟା ତୁମେ ଶୁଣିବା ପାଇଁ କାହିଁକି ଏତେ ଇଚ୍ଛା କରୁଛ? କହୁଛନ୍ତି, ନାଇଁ ନାଇଁ, ଏଇଟା ବହୁତ ସୁନ୍ଦର ଚରିତ୍ର ଭାଗବତରେ, ଏ ଚରିତ୍ର ହେଉଛନ୍ତି ଅଦ୍ଭୁତ ଚରିତ୍ର, ଏଥିରେ ବହୁତ ବିଶେଷଣ ଅଛନ୍ତି। ତତ୍କଥା ସୁମହତ୍ ପୁଣ୍ୟମ ଧନ୍ୟମ ସୁସ୍ତୟନମ ଶୁଭମ ଯତ୍ର ଯତ୍ର ଉତ୍ତମ ଶ୍ଳୋକ ଭଗବାନ ଗୀୟତେ ହରି। ପୁଣି ସେ ହରି ଶବ୍ଦ ଲାଗେ, ଏ ଯେଉଁ ହରି ଅବତାର ହେଇଛନ୍ତି ପ୍ରଭୁ। ତତ୍ କଥାସୁ, ଗଜେନ୍ଦ୍ର ଗ୍ରାହ କଥାସୁ, ଗଜେନ୍ଦ୍ର କିଭଳି ଉଦ୍ଧାର ପାଇଲେ ଆଉ କିଭଳି କବଳିତ ହେଲେ ଆଉ ଭଗବାନ କିଭଳି ଗଜେନ୍ଦ୍ରକୁ ଉଦ୍ଧାର କଲେ, ତତ୍ କଥାସୁ ସୁମହତ୍ ପୁଣ୍ୟମ। ଭାଗବତର ସବୁ କଥା ପୁଣ୍ୟ, କିନ୍ତୁ ଗଜେନ୍ଦ୍ର କଥା ସୁମହତ୍ ପୁଣ୍ୟମ, ଅତି ପୁଣ୍ୟକର। ଆପଣ ଯେଉଁମାନେ ପୁଣ୍ୟ ବି କରିନାହାନ୍ତି, ଏ ଗଜେନ୍ଦ୍ର ଉପାଖ୍ୟାନ ଶୁଣିଲା ମାତ୍ର ସୁମହତ୍ ପୁଣ୍ୟ। ସୁଖଦେବ ଭରିସଭାରେ କହୁଛନ୍ତି, ଆଉ ଧନ୍ୟମ, ଧନ୍ୟମ ମାନେ ଧନସ୍କର, ଧନ ବି ପ୍ରାପ୍ତି ହେବ, ଯେଉଁମାନଙ୍କର ଧନକାମନା ଅଛି ଭାଗବତରେ ଏଭଳି ବହୁ ପ୍ରସଙ୍ଗ ଅଛି, କାରଣ ସକାମୀ ଭକ୍ତ ଦୁଇ ପ୍ରକାର ଅଛନ୍ତି ନା, ସକାମୀ ନିଷ୍କାମ। ସକାମୀ ଭକ୍ତମାନେ ସେମାନଙ୍କର କାମନା ଅଛି କିନ୍ତୁ ଭକ୍ତି କରୁଛନ୍ତି, ଭଗବାନଙ୍କ ପ୍ରାପ୍ତି ତାଙ୍କର ବିଳମ୍ବ ହବ। ନିଷ୍କାମୀ ଭକ୍ତମାନେ କିଛି ଚାହାନ୍ତି ନା, ସେମାନେ କେବଳ ଭଗବାନଙ୍କୁ ହିଁ ଚାହାନ୍ତି। ଭକ୍ତି ବଦଳରେ ପ୍ରଭୁ ଭକ୍ତି କରୁଛୁ, ପ୍ରଭୁଙ୍କୁ ହିଁ ପ୍ରାପ୍ତ ହବ। ଏଇ ସକାମୀ ଭକ୍ତମାନେ ଯଦି ଜଣେ ଭକ୍ତ ଅଛି ତାର ଗୋଟେ ପୁତ୍ର ଦରକାର, ସେ କ'ଣ କରିବ? ଜଣେ ଭକ୍ତ ହେଇଛି ତାର ଧନ ଦରକାର, ତାର କାମନା ଅଛି, ସେ ତ କେଉଁ ଦେବାଦେବୀ ପୂଜା କରିବନି, ତାର ଭକ୍ତିର ଅଙ୍ଗଟା କ୍ଷୟ ନଷ୍ଟ ହେଇଗଲେ। ତେଣୁ ଭାଗବତରେ ବହୁ ପ୍ରସଙ୍ଗ ଅଛନ୍ତି, ସେ ପ୍ରସଙ୍ଗକୁ ପାଠ କଲେ ଭଗବତ ଅର୍ଚ୍ଚନା କଲେ ସବୁ ଫଳ ମିଳିଯିବ। ଭକ୍ତ ଆଉ କେଉଁଠିକି ଯିବା ଦରକାର ନାହିଁ, କାରଣ ସେ ଭଗବାନଙ୍କୁ ଆଶ୍ରୟ କରିଛି ନା। ଦେବାଦେବୀମାନେ ଯାହା ପ୍ରଦାନ କରୁଛନ୍ତି ଭଗବାନ ପାଖରୁ ବିଲ୍ ପାସ୍ କରିକି ଆଣିକି ପ୍ରଦାନ କରୁଛନ୍ତି। ଆଉ ତେଣୁ ଭକ୍ତ ଯିଏ ଭଗବାନଙ୍କର ଭକ୍ତ ହେଲେ ସେ ପୁଣି କେଉଁ ଦେବାଦେବୀ ପାଖକୁ ଯିବେ? ଧନ୍ୟମ୍, ଯଦି କେହି ଭକ୍ତ ହେଇକି ତାର ଧନ କାମନା ଅଛି ପୁଣି ସେ କହୁଛି ମୁଁ ଧନ ପାଉନି, ତାର ବୁଝିବାକୁ ପଡ଼ିବ ସେ ଭକ୍ତି ଠିକ ସେ ଆଚରଣ କରୁ। ଭଗବାନ ଖେଳ ଖେଳରେ ଭକ୍ତକୁ ଧନ ଦିଅନ୍ତି, ଖେଳ ଖେଳ ଜାଣନ୍ତି ଏଟା ଭକ୍ତର ଦରକାର ନାହିଁ, କ'ଣ କରିବା ମୁଁ ଭକ୍ତ ତ କାମନା କରୁଛି, ଧନ ପାଇଲେ ତାର ଭଜନ ସ୍ଥିତି ହବ, ପୁଣି ଭଗବାନ ଖେଳ ଖେଳରେ ଧନ ଦେଇଦିଅନ୍ତି। ଏ ଗଜେନ୍ଦ୍ର ପ୍ରସଙ୍ଗ କିଭଳି ନା, ସୁମହତ ପୁଣ୍ୟମ ଧନ୍ୟମ, ଧନପ୍ରାପ୍ତି ଆଉ ଧନ୍ୟ ମାନେ ଯାହା କୁହନ୍ତି ମୁଁ ଧନ୍ୟ ହେଇଗଲି, କୁହନ୍ତି ନା ଓଡ଼ିଆରେ ମୁଁ କୃତାର୍ଥ ହେଇଛି, ବ୍ୟକ୍ତି କୃତାର୍ଥ ହବ ଏ ଚରିତ ଶୁଣିଲେ। ପରୀକ୍ଷିତ ସେଥିପାଇଁ କହୁଛନ୍ତି ମୋତେ ଏ ଚରିତ୍ରଟି କୁହନ୍ତୁ, କାହିଁକି ନା ସୁମହତ ପୁଣ୍ୟମ ଧନ୍ୟମ ଆଉ ସ୍ୱସ୍ତୟାନମ, ସବୁ ମଙ୍ଗଳ ଉଦୟ ହବ, ମୋକ୍ଷମ ଜଣେ ମୁକ୍ତିପ୍ରାପ୍ତ ହବ, ଆଉ ଶୁଭମ ଅତି ମଙ୍ଗଳମୟ ପ୍ରସଙ୍ଗ। ଏ ପ୍ରଭୁଙ୍କର ବାତ୍ସଲ୍ୟ ଗୋଟିଏ ପଶୁ ପ୍ରତି କେତେ ପ୍ରକାଶ ପାଇଛି, ଆମେ ମନୁଷ୍ୟ ଆଜ୍ଞା, ଆମର ଜ୍ଞାନ ଅଛି, ଆପଣମାନେ ଏଠି ବସିକି ଶୁଣୁଛନ୍ତି, ଚିନ୍ତା କରନ୍ତୁ ଭଗବାନଙ୍କ କଥା ଶୁଣିବା ପାଇଁ ଏତେ ଶୀତରେ ଆପଣ ଆସିଛନ୍ତି, ଆପଣଙ୍କ ପ୍ରତି ପ୍ରଭୁଙ୍କର କରୁଣା ନାହିଁ, ତାଙ୍କର ସ୍ନେହ ନାହିଁ, ସେ କରୁଣା କରିବେନି। ଯଦି ପଶୁ ସେ ଭୋଗ କରିବାକୁ ଯାଇ, ଗଜେନ୍ଦ୍ର ଭୋଗ କରିବାକୁ ଯାଇ ବସିଛି, ଆଜି ଯେଉଁ ତ୍ରିକୁଟ ପର୍ବତରେ ଋତୁମତ ଉଦ୍ୟାନ ଭିତରେ ସେ ପ୍ରବେଶ କରିଛି, ପୁଷ୍କରିଣୀ ଭିତରେ ଭୋଗ କରିବା ପାଇଁ। ଶୁଣିବେ ଆପଣ କାଳେ ଋତୁମତ ଉଦ୍ୟାନର ବର୍ଣ୍ଣନା କିଭଳି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ଭଗବାନଙ୍କର ଯଦି ଯେତେ ଅବତାର ହେଇଥାଏ ସବୁଠୁ ଅତି ସୁନ୍ଦର ଆଉ ଯାହା କୁହନ୍ତି ଅତି ମନୋରମ ଅବତାର ହେଉଛନ୍ତି ହରି ଅବତାର। କେତେ ବର୍ଣ୍ଣନା ସେ କିଭଳି ବର୍ଣ୍ଣ ସେଭଳି ସେଭଳି ବର୍ଣ୍ଣରେ ଭଗବାନ ଅବତାର ହେଇଛନ୍ତି। ଆଉ ଶେଷରେ ଭଗବାନ ଗଜେନ୍ଦ୍ର କହିବେ, ଗଜେନ୍ଦ୍ର ମୁଁ ଆଜି ସର୍ବସମ୍ମୁଖରେ ଏହି ତୋର ପରିବାର ଅଛନ୍ତି, ଆଉ ତ୍ରିକୁଟ ପର୍ବତରେ ଯେଉଁ ପଶୁପକ୍ଷୀ ଅଛନ୍ତି ସମସ୍ତେ ମୋତେ ଦର୍ଶନ କଲେ, ମୁଁ ସମସ୍ତଙ୍କୁ ଜଣେ ଆଜି କହୁଛି ଯେ ତ୍ରିକୁଟ ପର୍ବତର ଏ ପଶୁ ପକ୍ଷୀ ବନ ଲତା ସମସ୍ତଙ୍କୁ ଧ୍ୟାନ କରିବ ସେ ମୋତେ ପାଇଯିବ। ଭଗବାନ ଗଜେନ୍ଦ୍ର ଉପରେ ଏତେ ଖୁସି ହେଇଯାଇଛି, ଗଜେନ୍ଦ୍ର ଭୋଗ କରିବାକୁ ଯାଇ ଆଜି ଏ ଦୁଃଖ ଭୋଗିଛି, ତାକୁ ଭଗବାନ କରୁଣା କଲେ, ଆମକୁ ଭଗବାନ କରୁଣା କରିବେନି? ଶୁଭମ ଅତି ମଙ୍ଗଳମୟ ଚରିତ, ସୁମହତ ପୁଣ୍ୟମ ସ୍ୱସ୍ତୟନମ ସୁମହତ ପୁଣ୍ୟମ ଧନ୍ୟମ ସ୍ୱସ୍ତୟନମ ଶୁଭମ। କେବଳ ସୁଖଦେବ ଗୋସ୍ୱାମୀ କାଳେ ପରୀକ୍ଷିତ କହିବେ ତାହେଲେ ମୁଁ କେବଳ ଗଜେନ୍ଦ୍ର ଚରିତ ଶୁଣିଲି, ଆଉ ଯେଉଁ ଚରିତ ଶୁଣିଗଲି ଆଉ ଭବିଷ୍ୟତରେ ଯେଉଁ ଚରିତ ଗୁଡ଼ା ଶୁଣିବି ଆଉ ଯେଉଁ ବାକି ଅଛି ସେଗୁଡ଼ିକର କିଛି ଫଳ ନାହିଁ। କହିଲେ ନା ନା ନାହିଁ, ଯତ୍ର ଯତ୍ର ଉତ୍ତମ ଶ୍ଳୋକ ଭଗବାନ ଗୀୟତେ ହରି, ଉତ୍ତମ ଶ୍ଳୋକ ଭଗବାନଙ୍କର ହରିଙ୍କର କଥା ଯେଉଁଠି ଯେଉଁଠି ଗାନ କରାଯାଇଛି ସେଗୁଡ଼ିକ ସବୁ ହେଉଛନ୍ତି ସୁମହତ ପୁଣ୍ୟମ ଧନ୍ୟମ ଯଶସ୍କରମ ଶୁଭମ ସୁସ୍ଥୟା। ଭଗବାନଙ୍କ କଥା ଅତି ମଙ୍ଗଳ, ଅତି ମଙ୍ଗଳ। ସେଥିପାଇଁ ତ ଆଗରୁ ଯେତେ ଯାହା ଚାଷୀ ବନ୍ଦୀ ଲୋକ କେତେ କଠୋର ପରିଶ୍ରମ କରିକି ଆସିଥିଲା, ଆଜି ଟ୍ରାକ୍ଟର ହେଇଗଲା ଧାନ ମନ୍ଥି ଦେଉଛନ୍ତି, ଟ୍ରାକ୍ଟର ହେଇଗଲା ଜମି ଚାଷ କରିଦେଉଛନ୍ତି, ଆଗରୁ ହଳରେ ସେମାନେ ଜମି ଚାଷ କରି ଆସି ପୁଣି ବସି ଭାଗବତ ପଢ଼ୁଥିଲେ, କାହିଁକି ବୋକା ଥିଲେ ଆଜ୍ଞା, ସେ ଜାଣିଥିଲେ ଯତ୍ର ଯତ୍ର ଉତ୍ତମ ଶ୍ଳୋକ ଭଗବାନ ଗୀୟତେ ହରି, ହରିଙ୍କର କଥା ଯେଉଁଠି ଗାନ କରାଯାଇଛି ସୁସ୍ଥୟନ ମହାପୁଣ୍ୟକର ମଙ୍ଗଳକର କଥା। ସେଥିପାଇଁ ଭାଗବତ ଭାଗବତ ମହାତ୍ମ୍ୟରେ ଭଗବାନ କଥାର ମହିମା ମୁଁ ଆପଣଙ୍କୁ ତିନୋଟି ଶ୍ଳୋକ କହୁଛି।
ନ ଗଙ୍ଗା ନ ଗୟା କାଶୀ ପୁଷ୍କରଂ ନ ପ୍ରୟାଗକମ୍ ଶୁକ ଶାସ୍ତ୍ର କଥାୟଶ୍ଚ ଫଳେନ ସମତାନୟେତ୍।
ପଦ୍ମପୁରାଣରେ ଭାଗବତର ମହାତ୍ମା ଦିଆହେଇଛନ୍ତି। ଭାଗବତମ କେହି ରଚନା କରିନାହାନ୍ତି, ନିତ୍ୟଶାସ୍ତ୍ର ଇଏ ପ୍ରକଟ ହୁଅନ୍ତି। କହି ଆପଣ କେମିତି କଥା କହନ୍ତି, ବ୍ୟାସଦେବା ରଚନା କରିଛନ୍ତି, ଶେଷରେ ରଚନା କଲେ କି ନାହିଁ ଭାଗବତମ? ସବୁ ଶାସ୍ତ୍ର ଲେଖିସାରିଲା ପରେ ଭାଗବତଙ୍କୁ ରଚନା କଲେ। ଯଦି ସବୁ ଶାସ୍ତ୍ର ଲେଖିସାରିଲା ପରେ ଭାଗବତଙ୍କୁ ରଚନା କଲେ, ତାହେଲେ ଭାଗବତଙ୍କ ପୂର୍ବରୁ ପଦ୍ମପୁରାଣ ରଚନା ହେଇଛନ୍ତି କି ନାହିଁ? ତାହେଲେ ପଦ୍ମପୁରାଣରେ ଭାଗବତ ମହାତ୍ମାଟା କେମିତି ଆସିଲା କୁହନ୍ତୁ? ଯଦି ଶାସ୍ତ୍ର ରଚନା ହେଇନାହାନ୍ତି, ତାଙ୍କ ମହାତ୍ମାଟା କେମିତି ଲେଖା ହେଲା? ତାହେଲେ ଶାସ୍ତ୍ର ନୀତି କି ନାହିଁ କୁହନ୍ତୁ? ଭାଗବତମ ଶେଷରେ ଲେଖିବେ, ସବୁ ପୁରାଣ ଲେଖିସାରିଲା ପରେ ଭାଗବତମ ଶେଷରେ ଲେଖିଲେ ନା ନାରଦ ମୁନିଙ୍କ ଉପଦେଶ ହିସାବରେ? କିନ୍ତୁ ପଦ୍ମପୁରାଣରେ ଭାଗବତ ମହାତ୍ମା, ସ୍କନ୍ଦ ପୁରାଣରେ ଭାଗବତ ମହାତ୍ମା ଅଛି, ତାହେଲେ ଭାଗବତମଙ୍କୁ ବ୍ୟାସଦେବ ରଚନା କରିଛନ୍ତି, ପ୍ରକଟ ହେଇଛନ୍ତି, ଧ୍ୟାନରେ ରଚନା। ପ୍ରଥମ ସ୍କନ୍ଦ ପଢ଼ନ୍ତୁ ଆପଣ। ନାରଦ ମୁନି ଉପଦେଶ ଦେଲା ପରେ ଶ୍ୟାମାପ୍ରସ୍ଥ ଆଶ୍ରମରେ ଧ୍ୟାନରେ ବସିଛନ୍ତି, ଧ୍ୟାନରେ ସବୁ କ'ଣ ଲେଖୁଛନ୍ତି ସେ ଜାଣନ୍ତି ନା, ପ୍ରକଟ ହେଉଛନ୍ତି ଭାଗବତ। ଭାଗବତ ଅବତାର, ଭାଗବତ ଗାଦି ସେଥିପାଇଁ କୁହାଯାଏ। ଭାଗବତରେ ଭୋଗ ଲାଗେ, ଭାଗବତମ ପ୍ରକଟ ହୁଅନ୍ତି, ତେଣୁ ବ୍ୟାସଦେବ ହେଲେ ତାଙ୍କର ପିତା। ଆଉ ଯଦି ପଛରେ ଲେଖିଲେ ଭାଗବତଙ୍କୁ, ତାହେଲେ ଆରମ୍ଭରେ ଯେଉଁ ଶାସ୍ତ୍ର ପଦ୍ମପ୍ରାଣ ଲେଖିଲେ, ସ୍କନ୍ଦ ପ୍ରାଣ ଲେଖିଲେ, ସେଥିରେ ମହାତ୍ମା କେମିତି ଲେଖିଲେ? ଶାସ୍ତ୍ର ତ ପ୍ରକଟ ହେଇନାହାନ୍ତି, ତାଙ୍କ ମହାତ୍ମା କେମିତି ଲେଖିଲେ? କେତେ ପୁଣ୍ୟ ଭାଗବତମ, ନ ଗଙ୍ଗା ନ ଗୟା ନ କାଶୀ, ନ ଶବ୍ଦ ଯୋଡ଼ିବେ। ଗଙ୍ଗାରେ ସ୍ନାନ କଲେ ଯେଉଁ ପୁଣ୍ୟ, ଗୟାକୁ ଗଲେ ଯେଉଁ ପୁଣ୍ୟ, କାଶୀ ଦର୍ଶନ, କାଶୀ ବିଶ୍ୱନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ, ନ ପ୍ରୟାଗକମ୍, ପ୍ରୟାଗରେ କି ସ୍ନାନ କଲେ ଯେଉଁ ପୁଣ୍ୟ, ଏ ପୁଣ୍ୟ ଠାରୁ କୋଟି କୋଟି ଗୁଣରେ ଭାଗବତ ହେଉଛନ୍ତି ଅଧିକ ପୁଣ୍ୟମାନ। ଶୁକ ଶାସ୍ତ୍ର କଥାୟାଶ୍ଚ ଫଳତ ସମତା ନୟ, ଶୁକଦେବଙ୍କର କଥିତ ଏ ଭାଗବତ ଶାସ୍ତ୍ର ସହିତ କେହି ସମାନ ହେଇପାରିବ? କେହି ସମାନ ନୁହଁ। ଗଙ୍ଗା କାଶୀ ଗୟାର ଯେଉଁ ପୁଣ୍ୟ ମିଳିବ, ଯେଉଁ ଫଳ, ତାଠୁ ସମାନ କେବେ ହେଇପାରିବ ନା। ଶ୍ଲୋକାର୍ଦ୍ଧ ଶ୍ଲୋକ ପାଦମ୍ ବା ପଠେତ ଭାଗବତମ ଯଜ ନିତ୍ୟମ ପୁଣ୍ୟମ ବାପ୍ନୋତି ରାଜସୂୟ ସ୍ୱମେଧୟ। ଯଦି କେହି ଗୋଟିଏ ଶ୍ଳୋକକୁ ପୂର୍ଣ୍ଣ ପଢ଼ିପାରୁନି, କେମିତି ପଦ୍ମପ୍ରାଣରେ କୁହାଯାଉଛି ଶ୍ଲୋକାର୍ଦ୍ଧ, ଯଦି ଅଧା ଶ୍ଲୋକ କେହି ପଢ଼ୁଛନ୍ତି, ଆପଣମାନଙ୍କ ଭିତରେ କେତେ ଜଣ ପ୍ରତିଦିନ ଭାଗବତ ପଢ଼ୁଛନ୍ତି ଟିକେ ହାତ ଟେକନ୍ତୁ, ମୁଁ ଦେଖିବା ପାଇଁ ଚାହୁଁଛି। ଦେଖନ୍ତୁ କେତେ କମ୍, ଭାଗବତ ପ୍ରତିଦିନ ପାଠ କରିବା ଦରକାର। ଆଉ ଆମ ଓଡ଼ିଶାରେ ଏମିତି ଗୋଟେ ମତ ଅଛନ୍ତି ଯେ ଗୋଟିଏ ଅଧ୍ୟାୟ ପଢ଼ିକି ସାରିବାକୁ ପଡ଼ିବ। ନାଇଁ ନାଇଁ, ଦେଖନ୍ତୁ ପଦ୍ମପ୍ରାଣ କ'ଣ କହୁଛନ୍ତି, ଶ୍ଲୋକାର୍ଦ୍ଧମ, ଗୋଟିଏ ଶ୍ଲୋକ ଯଦି ପଢ଼ିପାରୁଛନ୍ତି, ଅଧା ଶ୍ଲୋକ ହିଁ ପଢ଼ନ୍ତୁ। ଆଉ ଶ୍ଲୋକ ପାଦମ୍ ବା, ଶ୍ଲୋକର ଗୋଟିଏ ପାଦ, ଗୋଟିଏ ଅଂଶ ଯଦି ପଢ଼ିପାରୁଛନ୍ତି ପଢ଼ନ୍ତୁ, ଯଦି ଏତିକି ପଢ଼ୁଛନ୍ତି ପୁଣ୍ୟ କ'ଣ ଏଠି କହୁଛନ୍ତି? ନିତ୍ୟମ ପୁଣ୍ୟମ ଅବାପ୍ନୋତି, ନିତ୍ୟ ପୁଣ୍ୟ ପ୍ରାପ୍ତ ହେବେ। ଆଉ କେଉଁ ପୁଣ୍ୟ? ରାଜସୂୟ ଅଶ୍ୱମେଧୟ, ରାଜସୂୟ ଯଜ୍ଞ କଲେ, ଅଶ୍ୱମେଧ ଯଜ୍ଞ କଲେ ଯେଉଁ ପୁଣ୍ୟ ବ୍ୟକ୍ତି ଲାଭ କରେ, ଶ୍ଲୋକ ଅର୍ଦ୍ଧ ଶ୍ଲୋକ ବା ଶ୍ଲୋକ ପାଦ ପଢ଼ିଲେ ସେତିକି ଲାଭ କରେ। ଆଉ ଯିଏ ପୁରା ଗୋଟେ ଅଧ୍ୟାୟ ପଢ଼ି ଦେଉଛି, ତାହେଲେ ତାକୁ କେତେ ପୁଣ୍ୟ ମିଳିଥିବ ଚିନ୍ତା କର। ତେଣୁ ଆମେ ମିନିମମ୍ ତ ଗୋଟିଏ ଶ୍ଲୋକ, ସର୍ବନିମ୍ନ ଗୋଟିଏ ଶ୍ଲୋକ ପାଠ କରିବା ଦରକାର, ଦୁଇଟି ଶ୍ଲୋକ ଶ୍ରଦ୍ଧାରେ ଯେତେ ପାଠ କରିପାରିବେ ଆପଣ। ଏ ପୁଣ୍ୟ ଯତ୍ର ଯତ୍ର ଉତ୍ତମ ଶ୍ଲୋକ ଗୀୟତେ ଭଗବାନ ହରି, ହରିଙ୍କର କୀର୍ତ୍ତି ଯେଉଁଠି ଅଛି ତାକୁ ଶ୍ରବଣ କରିବା ମାନେ ପୁଣ୍ୟ। ଆଉ ଯେଉଁମାନେ ଭାଗବତ ପାଠ କରନ୍ତିନି, ସାଙ୍ଗେ ସାଙ୍ଗେ ନିନ୍ଦା କରିକି ପଦ୍ମପୁରାଣ କହୁଛନ୍ତି, ତାର ଜନ୍ମଟା ବୃଥା। ଆଜନ୍ମ ମାତ୍ରାମପି ଜେନ ସଠେନ କିଞ୍ଚିତ୍ ଚିତମ୍ ବିଧାୟ ଶୁକ ଶାସ୍ତ୍ର କଥା ନ ପିତା ଚଣ୍ଡାଳ ବଚ୍ଚ ଖରବତ୍ତେନ ନୀତମ୍ ମିଥ୍ୟା ସୁଜନ୍ମମ୍ ଜନନୀ ଦୁଃଖ ଭାଜା। ଯିଏ ଜନ୍ମ ହେଇଛି ଭାଗବତ ପଢ଼ୁନି, ସେ ମାଆକୁ କେବଳ ଦୁଃଖ ଦେବା ପାଇଁ ଜନ୍ମ ହେଇଛି। ମାତୃଗର୍ଭରେ ଯେଉଁ ପୀଡ଼ା ମାଆଙ୍କୁ ପଚାରିଲେ ଯେ ଗର୍ଭଧାରଣ କରିଛି ସେ ଶପଥ କରେ ମୁଁ ଆଉ କେବେ ଗର୍ଭଧାରଣ କରିବି ନା। ଏତେ କଷ୍ଟ ଗୋଟିଏ ସନ୍ତାନକୁ ମାତୃଗର୍ଭ ଭିତରେ ମାଆ ଯେଉଁ ଧାରଣ କରେ ବହୁ କଷ୍ଟ ପାଏ। ଏ ପ୍ରସଙ୍ଗ ଆପଣ ଶୁଣିବେ ଜମାଲପୁର ନା ଜମାଲପୁରରେ କେତେ ତାରିଖ ମିଳିଲେ ଆଠରୁ ଜାନୁଆରୀ ଆଠରୁ ଆରମ୍ଭ ହେବେ। ମାତୃଗର୍ଭରେ କିଭଳି ଯନ୍ତ୍ରଣା ଆଉ ଜୀବ କିଭଳି ସ୍ତୁତି କରେ ଆଉ ନର୍କର ବର୍ଣ୍ଣନା ଜୀବ କିଭଳି ଚକ୍ର ଭିତରେ ପଡ଼ୁଛି ନର୍କକୁ ଯାଉଛି ପୁଣି ଆସୁଛି ପୁଣି ମାତୃଗର୍ଭକୁ ଆସୁଛି ମାତୃଗର୍ଭରେ କିଭଳି ସ୍ତୁତି କରୁଛି ଆଉ ସଂସାର କେବଳ ଦୁଃଖମୟ। ହରି କର୍ମ ଛଡ଼ା ହରି ବ୍ୟକ୍ତି ବିନା ବିଚିତ୍ରମ କର୍ମ କୃତ୍ୱା ହରି ଭକ୍ତି ବିନା ଯେତେ ବିଚିତ୍ର କର୍ମ କଲେ ସୁଦ୍ଧା ଏ ସଂସାର କେବଳ ଦୁଃଖମୟ ବିଶ୍ୱନାଥ ଚକଟି ଠାକୁର ଲେଖେ। ଏ ପ୍ରସଙ୍ଗ ଜମାଲପୁରରେ ହେବେ ଆପଣ ଶୁଣିବେ ବହୁତ ସୁନ୍ଦର ପ୍ରସଙ୍ଗ। ଏଇଠି ସେଇ କଥା କହୁଛନ୍ତି ମା ଯେଉଁ କଷ୍ଟ ପାଏ ଗୋଟେ ଶିଶୁକୁ ଧାରଣ କରି ତାର କଷ୍ଟ କେତେବେଳେ ଲାଘବ ହୁଏ ଯେତେବେଳେ ଶିଶୁ ପୁତ୍ର ତାର ଭାଗବତ ପାଠ କରେ ଭକ୍ତି ଆଚରଣ କରେ ମାର କଷ୍ଟ ଯିବ। ଯାହା ହଉ ଏ ଭାଗବତ ପଢ଼ିଲେ ଭକ୍ତି ଆଚରଣ କଲେ ଜନନୀ କୃତାର୍ଥା ଧରଣୀ ପବିତ୍ରା ବସୁନ୍ଧରା ଚ ପ୍ରସିତ ଧନ୍ୟା ପିତାମାତା ଧନ୍ୟ ହୁଅନ୍ତି ଯେତେବେଳେ ଜଣେ ତିଳକ କରି ନାମ କରେ ଭଗବାନଙ୍କ ଆଶ୍ରୟ କରେ ମାର ଦୁଃଖ ଗଲା ମାନେ ପିତାମାତା ଦୁଃଖୀ ଥାନ୍ତି। ପିତାମାତାକୁ ଟଙ୍କା ପଠାଇଦେଲେ ଆଜିକାଲି କ'ଣ ସବୁ ପଠାଇ ଦେଉଛନ୍ତି ବ୍ୟାଙ୍କ କାର୍ଡ଼ରେ ବାପା ଏବେ ଟଙ୍କା ଉଠାଇ ନେବ କେଉଁଠୁ SBI ATMରୁ ଆରେ ବାପାର ଦୁଃଖ ପଳେଇବ ନା କ'ଣ ବାପାକୁ ଉଦ୍ଧାର କରିବେ କି ବାପା ତ ତୋ ପାଇଁ ତତେ ପାଠ ପଢ଼ିବା ପାଇଁ ସତ ମିଛ କହି ସେ କେତେ ପାପ କରିଛି ସେ ତ ନର୍କକୁ ଯିବ ତାକୁ ଉଦ୍ଧାର କରିବେ କିଏ ସେ ପୁତ୍ର ପୁନଃ ନାମକ ନର୍କରୁ ଉଦ୍ଧାର କରନ୍ତି ପୁତ୍ର ପୁତ୍ର ଭକ୍ତି ଆଚରଣ କରିକି ପିତାକୁ ଉଦ୍ଧାର କରିବ ପୁଣି ତାର ପୁତ୍ର ତା ପିତାକୁ ଉଦ୍ଧାର କରିବ ଏଗୁଡ଼ି ଚେନ୍ ଚାଲିବ ନାହିଁ। ଏଠି ସେ କଥା କହୁଛନ୍ତି ଆଜନ୍ମ ମାତ୍ର ଆମପି ଯେ ନ ଷଠେନ ସମ୍ପୂର୍ଣ୍ଣ ଜୀବନ ଭିତରେ ସିଏ ହେଉଛି ଷଠ କିଞ୍ଚିତ ଚିତ ବିଧାୟ ସୁଖ ଶାସ୍ତ୍ର କଥା ନ ପିତା ଜୀବନ ଭିତରେ କେବେ ସୁଖ ସୁଖଦେବଙ୍କର ସୁଖଦେବ ଗୋସ୍ୱାମୀଙ୍କର କଥାକୁ ସେ ପାନ କରେନି କଥାକୁ ଶୁଣାଯାଏ ନା ପାନ କରାଯାଏ କାନ ବାଟରେ ପାନ କରାଯାଏ। କାହିଁକି ପାନ କରାଯାଏ ଶବ୍ଦ କୁହାଗଲା ଯେଭଳି ଆମକୁ ଶୋଷ ଲାଗିଲା ବେଳେ ତୃଷ୍ଣା ଥିଲା ବେଳେ ଜଳପାନ କଲେ ତୃପ୍ତି ଆସେ ପ୍ରକୃତିରେ ଯେଉଁମାନେ ଭାଗବତ ଶ୍ରବଣ କରନ୍ତି ସେ ପ୍ରତି କଥା ଶୁଣିଲା ବେଳେ ତୃପ୍ତି ଆସେ ସତ କଥା ତ ତାଙ୍କର ତୃପ୍ତି ଆସେ ପାନ ସିଏ ହେଉଛି ଷଠ ପଦ୍ମପୁରାଣ କହୁଛନ୍ତି ଯେ ଜନ୍ମ ଭିତରେ ଭାଗବତ ଶୁଣିନାହାନ୍ତି କେବଳ ଷଠ ନୁହେଁ ଚାଣ୍ଡାଳବତ୍ ଖରବତ୍ ତେନ ନିତମ ସେ ଚାଣ୍ଡାଳ ଆଉ ସେ ଖର ଗଧ ସେ ଗଧ ତୁଲିଲ କେବଳ ଭାର ବୋହୁଛି ଏଠି ସଂସାର ସଂସାର ଗୋଟେ ଭାର ନା ସଂସାର କୁହନ୍ତି ନାହିଁ ଭାଇ ସଂସାର ଗୋଟେ ବୋଝ ଭଳିଆ ଲାଗୁଛି ବୋଝ କ'ଣ ଆପଣ ପିଠରେ କିଏ ନଦିଛି ନା କ'ଣ ସ୍ତ୍ରୀ ଛୁଆ ପିଲା କାନ୍ଦର ବସିଛନ୍ତି କି ଲୋକ କୁହନ୍ତି ଏ ସଂସାର ବୋଝ ଭାଇ ବୋହି ହବନି ଏ ସଂସାର ବୋଝଟା କ'ଣ ଘର ଘରକୁ ତ ବୋହୁନ କି ପୁଅ ପିଲା ଛୁଆ ସ୍ତ୍ରୀ ତ ତମ କାନ୍ଦରେ ବସିନାହାନ୍ତି ବୋଝଟା କେଉଁଠି ଆସୁଛି ନା ସଂସାରର ଯେଉଁ ଆମେ କ'ଣ କୁହନ୍ତି ଆମର ମହାପ୍ରଭୁ କହିନାହାନ୍ତି କର ଅନାଚାର ଛାଡ଼ି କର କୃଷ୍ଣର ସଂସାର କର ଛାଡ଼ି ଅନାଚାର ଜୀବଦୟା କୃଷ୍ଣ ନାମ ସର୍ବଧର୍ମ ସାର ଆମେ ତ ଆଚାର ବିହୀନ ଗୋଟେ ସଂସାର କରିଛେ ନା ତେଣୁ ସଂସାର ଯେଉଁ ସୁଖ ଦୁଃଖ ତାକୁ ମୁଣ୍ଡ ରଖିଛେ ସେଇଟା ଗୋଟେ ଭାର ବୋଝ ଲାଗିଛି କିନ୍ତୁ ଭକ୍ତ ଜଣେ ଆଚାର ରଖିକି ସଦାଚାରରେ ଯେଉଁ ସଂସାର କରିବ ତାର ଭାର ସିଏ ବୋହିବ ନା ସେ ଜାଣିବ ମୁଁ ତ ଭଗବାନଙ୍କ ନିକଟରେ ସମର୍ପଣ ହେଇଛି ମୋ ଶରତ ତାଙ୍କ ନିକଟରେ ସମର୍ପଣ ହେଇଛି ପିଲାଛୁଆ ତାଙ୍କୁ ସମର୍ପଣ କରିଛି ଦାୟିତ୍ୱ ତାଙ୍କର ସିଏ ଚିନ୍ତା କରିବ ଏବେ ଆତ୍ମସମର୍ପଣେ ଚିନ୍ତା ନାହିଁ ଆର୍ ତୁମେ ନିର୍ବାହିବ ପ୍ରଭୁ ସଂସାର ତୁମର ଆଗରୁ ମୋର ଚିନ୍ତା ଥିଲା ବର୍ତ୍ତମାନ କି ଚିନ୍ତା ନାହିଁ କେମନେ ଅର୍ଜିବ ଯଶ
ଧନ କି ସେ ପାବ କେମନେ ଅର୍ଜିବ ଯଶ। পুত্র কন্যা বিবাহ কে মনে সম্পাদিব, পুত্র কন্যা বিবাহ কে মনে সম্পাদিব, এবে আত্ম সমর্পণে চিন্তা নাহি আর, তুমি নির্বাহিবে প্রভু সংসার তোমার, তুমি নির্বাহিবে প্রভু সংসার তোমার।
সমর্পণ কোন কি সংসারটা মোর নাই,
স্ত্রী মোর নুহে, পুত্র মোর নুহে, এক ভোটার কার্ড পরিচয় পরিচয় পত্র লেখা যাচ্ছে ইয়ে মোর পিতা আর স্ত্রী তার লেখা ইয়ে তার স্বামী, এটা সংসারে চলিয়া পাই ভগবান পাখানে এই কার্ড দেখি কোন যাবে না কোন, হ্যাঁ না যমরাজ এ কার্ড দেখবে তো বাপা কু ডাকলে তো কোন বাপ করে সে লিস্ট রখি পচারিবে এ কার্ড সেতবে কাম দেব না, এ চাল ফাড় উঠিয়া পাই নয় মিশা ফিশা করিয়া পাই ব্যাঙ্ক অ্যাকাউন্ট খোলা এটা কাম, ভগবান পাখানে ভক্তির অ্যাকাউন্ট খোলা পাই এ পরিচয় পত্র দরকার, ই পরিচয় পত্রটি কিছু কাম করবে না, কেবল গোটিয়ে পরিচয় দরকার, প্রভু মু আপনার আজিঠার আপনার হলি, মু সংসার নুহে, আগুরু মোর সংসার বোঝটা কোণ কি মো স্ত্রী মো পুত্র মো কন্যা তাঁকর সুখ দুঃখটা চিন্তা করি করি আমি দূর করে পারিবে আজ আমি দূর করে থাকে আমি তো হরি থাকে হরিপা সি সর্ব অমঙ্গল হরে প্রেম দিয়া হরে মন অমঙ্গল সি হরণ করি না, আমি তাঁকর দুঃখ সুখ কথা চিন্তা করি 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 আমি সংসার বোঝটা মুন্ডেকি বসছি কিছু লাভ হন তা দুঃখ দূর করে পার না, কিন্তু কেবল চিন্তাটা গোটে বোঝ হয়ে বসছি, কিন্তু এবে আত্মসমর আরম্ভটা কম কেমনে অর্জিব অর্থ যশ কিসে পাব, আগুর কোন চিন্তা কি মু কিভাবে সম্মান পাইবি কিভাবে ধন রোজগার করবি এ দুইটা, কিন্তু না সংসার দুঃখকে দূর করি আর পুত্র কন্যা বিবাহ কেমনে সম্পাদিব টঙ্কা পয়সা হয়ে গেল পুয়া বাহার কেমতি করবি ঝিও বাহার করবি, কিন্তু প্রভু এবে আত্মসমর্পণে চিন্তা নাই আর তুমি নির্বাহিব প্রভু সংসার তোমার, এবে মোর কিছু চিন্তা নাই মু সমর্পণ হয়ে গেলে মোর পুয়া বিবাহর চিন্তা নাই কি ঝিও বিবাহর চিন্তা নাই কিছু চিন্তা নাই, এই ভগবান পচারে তোর চিন্তা নাই কেমতি তুই সংসার ভিতরে রয়েছ, না 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 তুমি নির্বাহিবে প্রভু সংসার তোমার, আগুরু মো সংসার ভাবিকি মু সংসার চলাউলি আজ বা মু আপনার হয়ে গেলে মু আপনার পরিবার লোক হয়ে গেলি আপনার হলে মো মুরবী আপনার ঘরের ব্যবহার ব্যবহার সব করি, এ হচ্ছে সমর্পণ, তুমি নির্বাহিবে প্রভু সংসার তোমার, এই কথা আমার যাই সে হচ্ছে খরব চাণ্ডা এটি কৌ সে ষঠ যে কৃষ্ণঙ্কর কথা শুনেনি সে কেবল সংসার বোঝকু যা কুহ মুন্ডেকি চালছি কেবল সেতিকি না মিথ্যা সুজন্ম জননী দুঃখ ভাজা, তা জন্মটা মিথ্যার গেল এ সে ভাগবত সুখ কথা শুনেনি আর মা কু কেবল দুঃখ দেওয়া সে জন্ম হয়েছে এ কথা ভাগবত কুমি সেপা পরীক্ষিত কুচ না না আপনার শীঘ্র মতো কুহতু হরিযথা গজপতি গ্রাহগ্রস্ত অমোচন, হরি যেভাবে গ্রাহগ্রস্ত গজেন্দ্র কু মোচন কলে আপনার মতো কুহতু, শ্রী সুত ওয়াচ গজেন্দ্র চরিত ইয়া পরবর্তী শ্লোক আরম্ভ হবে এ অধ্যায় সরিবে প্রথম অধ্যায়, পরীক্ষিত এবং সতবাদরায়ণী প্রায়োপবিষ্টেন কথা সুচোদিত উবাচ বিপ্রা প্রতিনন্দ পার্থিবম মুদা মুনীনাম সদসি শ্মশ্রণবতাম, সুখদেব গোস্বামী ধন্য ধন্য অন্তরের বহু ধন্য ধন্য মনে করছেন মু এভাবে এক শ্রোতা পাইছি না কাহি যাহর আসন্ন মৃত্যু ব্রহ্ম অভিশাপ সম্মুখে ঠিয়া হয়েকি রয়েছে কিন্তু সি মো ভি ব্যক্তি কেবল কথা কহাপ সুযোগ দেওয়া কে সি ব্যাকুড় ପରୀକ୍ଷିତ ଏତେ ଉତ୍ସାହ ଦେଉଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଏଠି କହୁଛନ୍ତି ପରୀକ୍ଷିତ ବି ସତବାଦରାୟଣୀ, ପରୀକ୍ଷିତ ଏଇଭଳି ଭାବରେ ବାଦରାୟଣୀଙ୍କୁ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରାୟୋପବିଷ୍ଟେନ କଥା ସୁଚୋଦିତ। ଆମକୁ ପରିସ୍ରା ଲାଗିଲା ବେଳକୁ, ଭୋକ ଲାଗିଲା ବେଳକୁ, ଶରୀର ଧର୍ମ ଆମର ଟିକେ ବାଧକ ହେଲା, ଭଗବାନ ପାଖରେ ଜପ କରିବା ପାଇଁ ମନ ଲାଗୁନି। ସତେ କି ମିଛ ଆଜ୍ଞା? କ'ଣ ଭୋକ ଲାଗିଲା ଜପ କରିବାକୁ ଇଚ୍ଛା ଲାଗୁଛି? କିନ୍ତୁ ଯିଏ ଦେଖୁଛନ୍ତି ମୃତ୍ୟୁ ମୋର ସାତ ଦିନ ସମ୍ମୁଖରେ ଅଛି, ପୁଣି ତା ଭିତରୁ କିଛି ଦିନ ଚାଲିଗଲାଣି, ଆଉ ମୃତ୍ୟୁ କିଭଳି ଆସିବ? ସ୍ୱାଭାବିକ ଭାବେ ଆସିବ ନା? ତକ୍ଷକ ଆସିବ, ମୋତେ ଦଂଶନ କରିବ। ଜାଣିଛନ୍ତି ମୃତ୍ୟୁକୁ ଦେଖୁଛନ୍ତି, ଆଉ ପ୍ରାୟୋପବିଷ୍ଟେନ ଜଳପାନ କରିନାହାନ୍ତି, ନିଦ୍ରା ଯାଇନାହାନ୍ତି। ଭଗବାନଙ୍କର ଏ ବିଚିତ୍ର ଲୀଳା ପରୀକ୍ଷିତଙ୍କ ମାଧ୍ୟମରେ ସମାଜକୁ ଶିକ୍ଷା ଦେଉଛନ୍ତି। ପରୀକ୍ଷିତ ଆଜି କାହିଁକି ବ୍ରହ୍ମସାପଟାକୁ ଅଙ୍ଗୀକାର କଲେ? ଶ୍ରମିକ ଋଷି ଆଜି ନିମ୍ମିଳିତ ନେତ୍ରରେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି। ଗଲାବେଳେ ପରୀକ୍ଷିତଙ୍କର ସର୍ପ ଦୃଷ୍ଟି, ମୃତ ସର୍ପଟା ଦୃଷ୍ଟି ହେଲା ନା? ଯିଏ ପରୀକ୍ଷିତ ଯେ ମାତୃ ଗର୍ଭରେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ତାଙ୍କର ଆଜ୍ଞା ମାନ ସମ୍ମାନ କ'ଣ ଅଛି? ସାଧୁ ବା ଟିକିଏ ଭଜନ ସାଧନରେ ଅଗ୍ରଗତି କରିଦେଲା ପରେ ସେ ମାନ ସମ୍ମାନକୁ ଖାତିରି କରୁନି? କିଏ ସମ୍ମାନ କଲା, କିଏ ମାନ କଲା? ପରୀକ୍ଷିତ ମହାରାଜ ମାତୃ ଗର୍ଭରେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ତାଙ୍କୁ ଆଜି ଶ୍ରମିକ ଋଷି ସମ୍ମାନ ନ କରିବେ ବୋଲି ସିଏ ଆଜି ମୃତ୍ୟୁ ସର୍ପରାକୁ ଗଳାରେ ଦେଇଦେବେ? ଏଇଟା ଭଗବତ ଇଚ୍ଛା ବିନା ଏଇଟା ହେଇଯିବ? ଭଗବାନ ଇଚ୍ଛା କରୁଛନ୍ତି, ଦେଖାଉଛନ୍ତି ଭକ୍ତ କିଭଳି ସଂସାରର ଧର୍ମରୁ ଉର୍ଦ୍ଧ୍ୱରେ। ଜଳ ମାଗିଲେ ସେ ଜଳ ଦେଲେ ବୋଲି ତାଙ୍କୁ ଅସମ୍ମାନ, ସେ ଭାବିଲା ବେଳେ ମୁଁ ରାଜା ଆସିଛି ମୋତେ ସମ୍ମାନ କରିବାକୁ ପଡ଼ିବ, ଏହା ଭାବିକି ବୋଧେ ଏ ମିଥ୍ୟାରେ ଆଖି ବୁଝିକି ବସିଛି ଏ ଋଷି। ଫେରିଲା ବେଳକୁ ଦେଖିଲେ ଗୋଟେ ମୃତ ସର୍ପ, ଗଲାବେଳେ ଦେଖିଲେନି, ଆଉ ମୃତ ସର୍ପକୁ ବେକରେ କଳେଇଦେଲେ। କାହିଁକି ନା ତୃଷ୍ଣାରେ ଆତୁର ହେଉଛନ୍ତି, ଯେ କିଛି ମୁହୂର୍ତ୍ତ ତୃଷ୍ଣାକୁ ରୋକିପାରିଲେ ନା, କିନ୍ତୁ ସାତ ଦିନ ପ୍ରାୟପୁ ବିସ୍ତେ। କୁହନ୍ତୁ ଆପଣ, ସାତ ଦିନ ସେ ଜଳପାନ କରିଛନ୍ତି? ପରୀକ୍ଷିତଙ୍କର ଭାବକୁ ଦେଖି ସୁଖଦେବ ଗୋସ୍ୱାମୀ ବହୁତ ଖୁସି ହେଉଛନ୍ତି। ପରୀକ୍ଷିତମ୍ ଏବଂ ସତୁବାଦରାୟଣୀ ପ୍ରାୟୋପବିଷ୍ଟେନ କଥା ସୁଚୋଦିତ, ଚୋଦିତ ମାନେ ପ୍ରେରିତ, ସୁଖଦେବ ଗୋସ୍ୱାମୀଙ୍କୁ କଥା କହିବା ପାଇଁ ଚୋଦିତ ପ୍ରେରିତ କରୁଛନ୍ତି ଅନ୍ତରରେ। ଆପଣ କୁହନ୍ତୁ ଶୀଘ୍ର କିଭଳି ଗ୍ରାହକୁ ଉଦ୍ଧାର କଲେ, ଏ ଗଜକୁ ଉଦ୍ଧାର କଲେ ଗ୍ରାହକ ବଳ। ଏବଂ ସୁଖଦେବ ଗୋସ୍ୱାମୀ ଯେଉଁ ଗଜେନ୍ଦ୍ର ଚରିତ କହିବେ, ପରୀକ୍ଷିତଙ୍କୁ ବାରବାର ଧନ୍ୟ ଧନ୍ୟ ଦେଇ ଅନ୍ତରରେ କରୁଣା କରି କହୁଛନ୍ତି, ବାହ ପରୀକ୍ଷିତ ତୁମେ ହିଁ ଭକ୍ତ, କରୁଣା କରୁଛନ୍ତି ସୁଖଦେବ ଗୋସ୍ୱାମୀ। କରୁଣା ମାନେ କିଭଳି କରୁଛନ୍ତି? ସେ ବସ୍ତ୍ର ପିନ୍ଧି ନଥିଲେ, ଦିଗବସନା ଭୁଲଗ୍ନ, ସାଧୁର କ'ଣ ମଠ ମନ୍ଦିର ଇଏ ସମ୍ପତ୍ତି କି? ଏ ମଠ ମନ୍ଦିର କଲା ପରେ ସାଧୁ ଭଗବାନଙ୍କର କରୁଣା ପାଇକି କ'ଣ କାହାକୁ କରୁଣା କରେ ନା କ'ଣ? ସାଧୁ ପ୍ରଭୁଙ୍କୁ ଅନ୍ତର ରଖିଥାଏ, ଭକ୍ତି ମହାରାଣୀଙ୍କୁ ଅନ୍ତର ରଖିଥାଏ, ସବୁ ଜୀବଙ୍କୁ ଭଗବତ ସମ୍ବନ୍ଧରେ ଦର୍ଶନ କରେ। ଭଗବାନ ଏତେ ପ୍ରୀତ ହେଇଯାଆନ୍ତି, କରୁଣା ଭଣ୍ଡାରକୁ ଇଚ୍ଛା କୁହନ୍ତି ସାଧୁକୁ ଦେଇଦିଅନ୍ତି। ସାଧୁ ଶୋଭିତ ହୁଏ, ଭକ୍ତି ମହାରାଣୀ ତାର ଅଳଙ୍କାର ଏୟା, ବସ୍ତ୍ରରେ ସାଧୁ ଶୋଭିତ ନୁହେଁ। ସୁଖଦେବ ଗୋସ୍ୱାମୀ ଷୋଳ ବର୍ଷରେ ଅଙ୍ଗ କିଭଳି ହେଇଥିବ? ଯୁବକ ସବୁ ଅଙ୍ଗ ଯାହା କୁହନ୍ତି ଯୁବକ ଅବସ୍ଥାରେ ଯେଭଳି ଅଙ୍ଗ, ସବୁ ଅଙ୍ଗ ପ୍ରଫୁଲ୍ଲିତ ଅବସ୍ଥାରେ ଅଛି, କିନ୍ତୁ ଦିଗି ବସନା ବସ୍ତ୍ର ନାହିଁ। ଏଭଳି ଅସଙ୍ଗ ସାଧୁ, ସିଏ ବସ୍ତ୍ରକୁ ବି ସଙ୍ଗ କରନ୍ତି ନା, ସ୍ୱର ରଖନ୍ତି ନା। ସେ ସୁଖଦେବ ଆଜି କ'ଣ କରୁଛନ୍ତି? କୃତକୃତ ହେଇକି ଉବାଚ ବିପ୍ରା ପ୍ରତିନନ୍ଦ ପାର୍ଥିବମ୍, ଏ ରାଜା ପାର୍ଥିବ ପରୀକ୍ଷିତଙ୍କୁ ପ୍ରତିନନ୍ଦ, ଅତି ଆନନ୍ଦିତ ହେଇକି କ'ଣ କରୁଛନ୍ତି? ମୁଦା ମୁନିନାମ ସଦସ୍ୟ ଶୁଣବତାମ, ସବୁ ମୁନିମାନେ ଶୁଣୁଛନ୍ତି, ଋଷିମାନେ ଶୁଣୁଛନ୍ତି, ମୁଦା ଆନନ୍ଦରେ କହୁଛନ୍ତି, ପରୀକ୍ଷିତକୁ କୃପା କରିକି କହୁଛନ୍ତି ଏ ଚରିତ ଆରମ୍ଭ କରିବେ। ପରୀକ୍ଷିତଙ୍କୁ ଏଇ ଗଜେନ୍ଦ୍ର ଚରିତ ଆରମ୍ଭ କରୁଛନ୍ତି, ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲେ, ଏଠୁ ଗଜେନ୍ଦ୍ର ଚରିତ ଆରମ୍ଭ ହେଲେ। ତେଣୁ ପ୍ରସଙ୍ଗ ମନେ ରଖିଥିବେ, ମନୁ ମହାରାଜଙ୍କର ଯେତେବେଳେ ବର୍ଣ୍ଣନା ଆସୁଛନ୍ତି, ଚତୁର୍ଥ ମନୁଙ୍କର ହେଲେ ତାମସ ମନୁ, ତାମସ ମନୁ ଉତ୍ତମ ମନୁଙ୍କର ଭ୍ରାତା, ଇନ୍ଦ୍ର କୌଶିକ ତାଙ୍କର 10 ପୁତ୍ର ଆଉ ଭଗବାନ ସେତେବେଳେ ହରି ଅବତାର ହେଇଥିଲେ ଆଉ ଗଜେନ୍ଦ୍ରକୁ ଉଦ୍ଧାର କରିଥିଲେ ଏଇ କଥା ଶୁଣିବା ମାତ୍ରେ ସୁଖଦେବଙ୍କ ମୁଖରୁ ପରୀକ୍ଷିତ ପ୍ରଶ୍ନ କଲେ ଆପଣ କୁହନ୍ତୁ ଗଜେନ୍ଦ୍ରକୁ କିଭଳି ଯଥା ଯେଭଳି ଉଦାହରଣ କଲେ ଗଜେନ୍ଦ୍ର କେଉଁଠି ରହୁଥିଲେ କ'ଣ ଭୋଜନ କରୁଥିଲେ ତାର ପରିବାର କେତେ ଥିଲେ ସେ କିଭଳି ସ୍ଥାନରେ ରହୁଥିଲେ କାହିଁକି ପୁଷ୍କରଣୀ ପ୍ରବେଶ କଲେ ସବୁ ମୋତେ କୁହନ୍ତୁ ବର୍ତ୍ତମାନ ଗଜେନ୍ଦ୍ର ଚରିତ ଆରମ୍ଭ ହେଲେ ଦ୍ୱିତୀୟ ଅଧ୍ୟାୟ ସିଦ୍ଧସ୍ୱାମୀ ଟିକାରେ ରଚନା କରୁଛନ୍ତି ଗଜେନ୍ଦ୍ର ଚରିତ୍ରର ଉପକ୍ରମ ଦେଉଛନ୍ତି ଦ୍ୱିତୀୟ ଗଜେନ୍ଦ୍ରସ୍ୟ ଗଜବୀ କ୍ରୀଡ଼ିତୋ ଜଲେ ଦୈବାତ୍ ଗ୍ରାହ ଗୃହୀତସ୍ୟ ହରିସ୍ମୃତି ଉଦୀୟତେ ଆମେ ତ ମନୁଷ୍ୟ ଆଜ୍ଞା ମନୁଷ୍ୟ ଭିତରେ ପୁଣି ଆମେ ସାଧୁ ଆଉ ଆପଣମାନେ ବି ସାଧୁ ସଦାଚାରୀ ଭାଗବତ କଥା ଶୁଣୁଛନ୍ତି ଭାଗବତ ଭଗବାନଙ୍କୁ ଡାକୁଛନ୍ତି କିନ୍ତୁ ଆପଣମାନେ ଆମେ ଏଠି ବସିକି ସମସ୍ତେ ତର୍ଜମା କରିବା ସମସ୍ତେ ନିଜ ଅନ୍ତରରେ ଆପଣ ପଚାରନ୍ତୁ ନା ଆମ ବିପଦ ବେଳେ ଆମେ ହରିକୁ ସ୍ମରଣ କରିପାରୁଛେ କୁହନ୍ତୁ ଆମେ ବିପଦ ବେଳେ ଆମେ ସବୁବେଳେ ଆଶ୍ରୟ କରୁଛେ ନିଜ ଶକ୍ତିକୁ ଆଗରେ ଯେଉଁମାନେ ବସିବେ ଅନୁରୋଧ ସେମାନେ କେବେ କେହି କଥାବାର୍ତ୍ତା ହେବେ ନା ଆମେ ଆମକୁ ବିପଦ ଆସିଲା ମାତ୍ରେ ଆମେ ଆମ ଶକ୍ତି ଉପରେ ଆଶ୍ରୟ କରୁଛେ ଆମ ବନ୍ଧୁବାନ୍ଧବ ଉପରେ ଆଶ୍ରୟ କରୁଛେ ଆମ ବୁଦ୍ଧି ଉପରେ ଆଶ୍ରୟ କରୁଛେ ଆମର ଧନ ଉପରେ ଆଶ୍ରୟ କରିଛେ ଶେଷରେ ନିରାଶ୍ରୟ ହିଁ ଭଗବାନଙ୍କୁ ଆଶ୍ରୟ କରିଛେ କିନ୍ତୁ କୁହନ୍ତୁ ଆପଣ ଗଜେନ୍ଦ୍ର ପଶୁ ଚରିରେ ଥାଇ ସୁଦ୍ଧା ସେ କିଛି ଆଶ୍ରୟ କରିନି କେବଳ ପରିବାରଙ୍କ ଉପରେ ଆଶ୍ରୟ କରିଥିଲା ଗୋଟିଏ ଆଶ୍ରୟ ତାର ଥିଲା ସେ ଆଶ୍ରୟ ପଳେଇଗଲା ପରେ ଭଗବାନଙ୍କୁ ଆଶ୍ରୟ କଲା ଏଠି କହୁଛନ୍ତି ଏ ଦ୍ୱିତୀୟ ଅଧ୍ୟାୟରେ ଦ୍ୱିତୀୟସ୍ତୁ ଗଜେନ୍ଦ୍ରସ୍ୟ ଗଜବି କ୍ରୀଡ଼ିତ ହୋଇଚାଲେ ଆଜି ଗଜେନ୍ଦ୍ର ଏତେ ବଡ଼ ବିପଦରେ କାହିଁକି ପଡ଼ିଲା ଆପଣ ଗଜେନ୍ଦ୍ର ଯେ ବିପଦରେ ଥିଲା ଆମେ ବିପଦରେ ନାହିଁ ତାହା ନୁହେଁ ଆମେ ବିପଦରେ ଅଛେ ଗଜେନ୍ଦ୍ର ଯେଭଳି ପୁଷ୍କରିଣୀରେ କ୍ରୀଡ଼ା କରୁଥିଲା ଗଜବୀମାନଙ୍କ ସହିତ ଅଲଗା ହସ୍ତିନୀମାନଙ୍କ ସହିତ ଆମେ ସେଭଳି ସଂସାର ବିବାଚୁରା ହେଇକି କ୍ରୀଡ଼ା କରୁଛେ ଆମେ ଗଜ କେବଳ ଶରୀର ଧରିଥିଲା ରଜଗୁଣର ଶରୀର ହସ୍ତି ଶରୀର ଧରିଥିଲା ଆମେ ମନୁଷ୍ୟ ଶରୀର ଧରିକି ବି ରଜଗୁଣ ରହିଛେ ଶରୀରରେ ଭୋଗ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି 25 ବର୍ଷରୁ 50 ବର୍ଷ ଜଣେ ଗୃହସ୍ଥ ଆଶ୍ରମରେ ରହିବ ନିୟମିତ ଭୋଗ କରିବ ମନ ଇଚ୍ଛା ଭୋଗ କରିବନି ଶାସ୍ତ୍ରାନୁବର୍ତ୍ତୀ ନହେଇ ଯେତିକି କୁହାଯାଇଛି ସେତିକି ରହିବ ତାପରେ ଆସକ୍ତି ତ୍ୟାଗ କରି ସେ ଗୃହ ତ୍ୟାଗ କରିବ ଆମେ ତାହା କରିପାରୁନି ଆସକ୍ତ ହେଇ ପଡ଼ିଛି ଗଜର ଆଜି ଗଜେନ୍ଦ୍ରଙ୍କର ଆଜି ଦୁଃଖର କାରଣ କ'ଣ ନା ଗଜ ବି ହସ୍ତିନୀମାନଙ୍କୁ ନେଇ ତାର ବାଳକମାନଙ୍କୁ ନେଇ ଛୋଟ ଛୋଟ ହସ୍ତିମାନଙ୍କୁ ନେଇ ଆଜି ଜଳରେ ସ୍ନାନ କରୁଛି ହେଲା ଭାଇ ସ୍ନାନ କଲୁ ଜଳପାନ କଲୁ ଶୀଘ୍ର ଉଠିକି ପଳେଇବା ନାହିଁ କ୍ରୀଡ଼ାରେ ଲାଗିଛି ସମୟକୁ ଅତିବାହିତ କରୁଛି ସରଭୋଗ ପାଇଁ ତାର ପ୍ରଣାମ ହେଲା ଗ୍ରାହ ତାକୁ ଗ୍ରସ୍ତ କଲା ଆମକୁ ଏ କାଳ ଗ୍ରସ୍ତ କରିବ ଏ କାଳ ରୂପୀ ଗ୍ରାହ କୁମ୍ଭୀର ଆମକୁ ଆମକୁ ପାଦ ଆଡୁ ଗିଳି ଗିଳି ଆସୁଛନ୍ତି ଧରିବ ମସ୍ତ କେତେବେଳେ ଗ୍ରସ୍ତ କରିବ ପଶୁ ଗ୍ରସ୍ତ କରିବାର ଗୋଟେ ନିୟମ ଅଛି କୁମ୍ଭୀର ଆଗେ ଡାଇରେକ୍ଟ ମୁଣ୍ଡକୁ ଧରିବ ନା କିନ୍ତୁ କାଳର ତା ନାହିଁ କାଳ ପାଦରୁ ଗ୍ରାସ କରିକରି ମୁଣ୍ଡ ପର୍ଯ୍ୟନ୍ତ ଆସିବନି ତା ଯଦି ହଉ ତାହେଲେ ତାହେଲେ ବୁଢ଼ା ହେଇକି ସମସ୍ତେ ମରନ୍ତୁ ଶିଶୁ ଦେଖୁଛନ୍ତି ମରିଯାଉଛନ୍ତି କାଳ କେତେବେଳେ କାହାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିବ କେହି କହିପାରିବ ନିୟମ ନାହିଁ ଯେ ଜଣେ ବୃଦ୍ଧ ହେଲେ ମରିବ ସେଥିପାଇଁ ସାବଧାନ ହେବା ଦରକାର ଆଜି ଗଜିମାନଙ୍କ ସହିତ ହସ୍ତିନୀମାନଙ୍କ ସହିତ ଗଜେନ୍ଦ୍ର ଆଜି କ୍ରୀଡ଼ା କରୁଛି ଜଳରେ କିନ୍ତୁ ତାର ବଡ଼ ଭାଗ୍ୟ ଥିଲା ଆମଠୁ ବହୁତ ବଡ଼ ଭାଗ୍ୟ କ'ଣ ଭାଗ୍ୟ ନା ଦୁଃଖ ବେଳେ ସେ ହରିଙ୍କୁ ସ୍ମରଣ କଲା ଆମେ କ'ଣ ଆମେ ସଂସାରରେ କେତେ ଦୁଃଖ ପାଉଛେ ଜନ୍ମଠାରୁ ଦୁଃଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଃଖ ଆଜି ଆପଣ ଏଇଠିକି ଆସିବା ପୂର୍ବରୁ କେତେ ଦୁଃଖ ପାଇଛନ୍ତି ଚିନ୍ତା କର ପୁଣି କ'ଣ ଆମେ ହରିଙ୍କୁ ସ୍ମରଣ ଯାଉଛେ ତାଙ୍କୁ ଡାକୁଛେ ତାଙ୍କୁ ପ୍ରାର୍ଥନା କରୁଛେ କାହିଁ କରିପାରୁନି ଏଇ ଗଜେନ୍ଦ୍ର କାହିଁକି କରିପାରିଲା ଏଠି କହୁଛନ୍ତି ଦୈବାତ୍ ଗ୍ରାହ ଗୃହୀତସ୍ୟ ହରି ସ୍ମୃତି ଉଦୀର୍ଯ୍ୟତେ ଯେଉଁ ହରିଙ୍କର ସ୍ମୃତି ତାର ଉଦୟ ହେଇଗଲା ପଶୁ ଜ୍ୱନିରେ କାହିଁକି ନା ଦୈବାତ। ଏଠି ଦୈବାତ ଶବ୍ଦ ଅର୍ଥରେ ବଂଶୀଧର ସ୍ୱାମୀ ଯେତେବେଳେ ଶ୍ରୀଧର ସ୍ୱାମୀଙ୍କର ଟୀକାକୁ ଅର୍ଥ କଲେ ଭାବାର୍ଥ ଦୀପିକା ପ୍ରକାଶରେ, ଦୈବାତ ପ୍ରାକ୍ ପୁଣ୍ୟ ଉଦୟା, ପୂର୍ବରେ ଯେଉଁ ଭକ୍ତି ଆଚରଣ କରିଥିଲା, ଯେଉଁ ପୁଣ୍ୟ କରିଥିଲା, ବର୍ତ୍ତମାନ ସେଇଟା ଆସି ମିଳିଗଲା। ସେଥିପାଇଁ ହସ୍ତି ଶରୀରରେ ଥିଲେ ସୁଦ୍ଧା ହରିସ୍ମୃତି ଉଦୀର୍ଯ୍ୟତେ, ହରିଙ୍କୁ ସ୍ମରଣ କଲା। ଏହି ଜନ୍ମରେ ଆମେ ତ ପୁଣ୍ୟ କିଛି କରିନେ, ଏହି ଜନ୍ମରେ ମନୁଷ୍ୟ ଶରୀର ପାଇଛେ, ବର୍ତ୍ତମାନ ତ ଜ୍ଞାନ ଆସିଲା ନା। ବର୍ତ୍ତମାନ ଯଦି ଆମେ ଭକ୍ତିକୁ ଧରିବା, ଆମେ ଯଦି ଦୈବାତ ଏ ଜନ୍ମରେ ପ୍ରଭୁଙ୍କୁ ପ୍ରାପ୍ତ ନ ହୋଇପାରିବା, ତାହେଲେ ହରିସ୍ମୃତି ପୁଣି ଆସିବ, ପ୍ରଭୁ ଆମକୁ ସାହାଯ୍ୟ କରିବେ। ସେଥିପାଇଁ ଆଜିଠୁ ସମସ୍ତେ ଆମେ ସଂକଳ୍ପବଦ୍ଧ ହୋଇ ପ୍ରଭୁଙ୍କର ନାମ ଆଶ୍ରୟ କରିବା ଦରକାର, ସଦାଚାରୀ ହେବା ଦରକାର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ କାର୍ଯ୍ୟ ଦେବା ଆଜ୍ଞା। ଆଜି ଗଜେନ୍ଦ୍ର ସ୍ମରଣ ଆସିଛି, ପୂର୍ବ ଜନ୍ମର ସ୍ମୃତି ତାର ଆସିକି ପହଞ୍ଚିଗଲା। ଦୈବା ନଅଟା ପର୍ଯ୍ୟନ୍ତ କଥା ହେବେ, ଆଜି ଲେଟ୍ ଆରମ୍ଭ ହେଇଛନ୍ତି, ମାନେ କଥା ସରିଗଲା ଆଜି ଗୋଟିଏ, କାଲିଠାରୁ ଛଅଟା ସମୟରେ ନା, ଛଅଟା ସମୟରେ ସମସ୍ତେ ଆସିଥିବେ ଆପଣ ଅନୁରୋଧ, କାରଣ ବର୍ଷା ଶୀତ ହେଉଛି, ବହୁ କଷ୍ଟରେ ଆପଣମାନେ ଆସୁଛନ୍ତି, ଶୀଘ୍ର ସରିଲେ ଆପଣମାନେ ବିଶ୍ରାମ ନେବେ। ଆଉ ଏଇ ଦ୍ୱିତୀୟ ଅଧ୍ୟାୟରେ ବିଶ୍ୱନାଥ ଚରଣ ଠାକୁର ଉପକ୍ରମ ଦେଉଛନ୍ତି, ତ୍ରିକୁଟ ତତ୍ରସ୍ଥ ଉଦ୍ୟାନ ସରୋବର୍ଣ୍ଣନ ବିସ୍ତୃତ ଦ୍ୱିତୀୟତ୍ର ଗଜେନ୍ଦ୍ରେଣ ଗ୍ରହବର୍ତ୍ତେନ ହରିସ୍ମୃତ। ଦ୍ୱିତୀୟ ଅଧ୍ୟାୟରେ ତ୍ରିକୁଟ ପର୍ବତର ବିସ୍ତୃତ ବର୍ଣ୍ଣନା ଦିଆଯାଇଛି, କାରଣ ଏହି ତ୍ରିକୁଟ ପର୍ବତକୁ ସ୍ମରଣ କଲେ ବି ଆପଣ ଉଦ୍ଧାର ପାଇଯିବେ। ଭାଗବତରେ ଆମେ ଯେଉଁ ଶ୍ରବଣ କରୁଛେ ନା, ଶ୍ରବଣ ଅଙ୍ଗ ପୂର୍ଣ୍ଣ କିଭଳି ହେବ କି, ଆମ ଟ୍ରେନ୍ରେ ଆସିଲା ବେଳେ ଏହି ରେଲୱେ ଷ୍ଟେସନ୍ କ'ଣ ସେଇଟା, ଆମର ଜଲେଶ୍ୱର ପୂର୍ବ ଷ୍ଟେସନ୍ ରାଜଘାଟ ପାଖରେ ଜଣେ ଯୁବକ କହିଲେ, ବାବା କୁଆଡ଼େ ଯାଉଛନ୍ତି, ଆମେ କହିଲେ ଏମିତି ପ୍ରବଚନ ଅଛି ଛଅ ମଝିରେ, କହିଲେ ହଁ ହଁ ମୁଁ ଶୁଣିଛି ଛଅ ମଝିରେ ପ୍ରବଚନ, କହିଲେ ବାବା ଏଇ କ'ଣ ପ୍ରବଚନ କରି ଲାଭ କ'ଣ ଅଛି, ଲୋକମାନେ ଏକାନରେ ଶୁଣୁଛନ୍ତି, ସେ କାଣ ବାହାର କରୁଛନ୍ତି, ସେ କିଛି ଲାଭ ନାହିଁ। ନାଇଁ ନାଇଁ, ଏକାନରେ ଶୁଣିକି ସେ କାନରେ ବାହାର କଲେ ବି ଭାଗବତ ଶ୍ରବଣ ମାନେ ପୁଣ୍ୟ କର, କିନ୍ତୁ ଧରିବା ପାଇଁ ଗୋଟେ କାନକୁ ବନ୍ଦ କରିବା ପାଇଁ ଯଦି ନ ବାହାରିକି ଯିବ, ଗୋଟେ ରାସ୍ତା ଅଛି, ସେଟା କ'ଣ ନା, ଭାଗବତ ଶ୍ରବଣ କଲା ପରେ ସ୍ମରଣ କରାଯିବ, ମୁଁ ଆଜି କ'ଣ ଶୁଣିଲି ତାକୁ ସ୍ମରଣ କରିବାକୁ ପଡ଼ିବ। ମୁଁ ଯାଇଥିଲି ଆଜି କ'ଣ, ଶୋଇବା ପୂର୍ବରୁ କେତିକି ମୋର ସ୍ମରଣ ଆସୁଛି ପ୍ରଭୁଙ୍କ ବିଷୟରେ, ସେତିକି ସ୍ମରଣ କରିକି ଶୋଇବେ। ପ୍ରତିଦିନ ଯାହା ପାଠ କରୁଛେ ପ୍ରତିଦିନ ସ୍ମରଣ କରିବା, ଶ୍ରବଣ ଅଙ୍ଗଟା ସ୍ମରଣରେ ପରିପକ୍ୱ ଆସେ। ଆଜି ଗଜେନ୍ଦ୍ର ସ୍ମରଣ କେମିତି ଆସିଲେ, ପୂର୍ବ ଜନ୍ମରେ ଅଭ୍ୟାସ କରିଥିଲେ ଆଜ୍ଞା, ଆଜି ସେଇ ପୂର୍ବ ଜନ୍ମର ପ୍ରଭାବରେ ଆଜି ସ୍ମରଣ ଆସିଗଲା ପଶୁ ଜନିରେ। ତେଣୁ ଏ ଯେଉଁ ବର୍ଣ୍ଣନା ଦିଆଯିବ ବର୍ତ୍ତମାନ ତ୍ରିକୁଟ ପର୍ବତର ବର୍ଣ୍ଣନା ଆଜି ଶୁଣିବେ, ସେ ସରୋବର ଉଦ୍ୟାନ ସବୁ ବର୍ଣ୍ଣନା ଦେବେ। ଆଉ ଦ୍ୱିତୀୟ ଅତ୍ର ଗଜେନ୍ଦ୍ରଣ, ଦ୍ୱିତୀୟ ଅଧ୍ୟାୟରେ ଗଜେନ୍ଦ୍ର ଗ୍ରାହ ଆର୍ତ୍ତେନ, ଗ୍ରାହ ତାଙ୍କୁ ଯେତେବେଳେ ଦୁଃଖ ଦେଉଛି, ସେ ହରିସ୍ମୃତାଙ୍କର ଆସୁଛି। କାଳ ରୂପୀ ଏ ଗ୍ରାହ ଆମ ଭଳି ରଜଗୁଣ ହସ୍ତି ପ୍ରାଣୀ ଯେତେବେଳେ କଷ୍ଟ ଦେଉଛି, ତଥାପି ଆମର ହରିସ୍ମୃତି ଆସୁ। କାଳ ଆମକୁ କଷ୍ଟ ଦେଉନି ଆଜ୍ଞା, ଦେଉନି, ଶରୀରକୁ ରୋଗ ଦେଇଦେଉଛି, ଶରୀରକୁ ବୃଦ୍ଧ କରିଦେଉଛି, ଶରୀରକୁ ଅସୁସ୍ଥ କରିଦେଉଛି, କିନ୍ତୁ ହରିସ୍ମୃତି ଆମର ଆସୁନି କାହିଁକି ନା ପୂର୍ବ ଜନ୍ମରେ କିଛି ପୁଣ୍ୟ ନାହିଁ। ପୁଣି ବି ସେ ମେଡ଼ିକାଲ, ଜଣେ ବୃଦ୍ଧ ଲୋକ, ତାକୁ ଡାଇବେଟିସ୍ ହେଇଥିବ, ବ୍ଲଡ଼ ପ୍ରେସର ହେଇଥିବ, ହାର୍ଟ ଆଟାକ୍ ହେବନି, ପୁଣି ବି ଯାଇ ଡକ୍ଟରକୁ ଭଗବାନ ଭଳି ପ୍ରାର୍ଥନା କରିଥା, ଆଜ୍ଞା ମୋତେ ଟିକେ ବଞ୍ଚାଇ ଦିଅନ୍ତୁ, ଠିକ୍ ସେ କ'ଣ କରିପାରିବ ଆଜ୍ଞା, ଯିଏ ଶରୀର ଧରିଛି ଯେଉଁ ଡକ୍ଟର, ସିଏ ବି ମୃତ୍ୟୁବରଣ କରିବ, ସେ ହରିକି ସେ ଦୁଃଖହରଣ କରିପାରିବ, ତା ପାଖରେ ଏତିକି କାକୁତି ହେଉଛ ତୁମେ, ଯଦି ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି କାକୁତି ହୁଅନ୍ତ, ହରିଙ୍କ ପାଖରେ କୃଷ୍ଣଙ୍କ ପାଖରେ ଏତିକି କାକୁତି ହୁଅନ୍ତ, ତୁମର ଦୁଃଖ ଚାଲିଯାଆନ୍ତା, କିନ୍ତୁ ବୃଦ୍ଧ ଅବସ୍ଥାରେ ସେ ଆଶ୍ରୟ କରିବନି କେବେ, ସିଏ କହିବ ନାହିଁ ମୋର ଡକ୍ଟର ହେଉଛି ଭଗବାନ, ମୋତେ ସିଏ ଭଲ କରିଦେବ, ପୁଣ୍ୟ ନାହିଁ। ହରି ସ୍ମୃତି ପୁଣ୍ୟରୁ ଆସେ, ଯାହାର ପୁଣ୍ୟ ନାହିଁ ସେ ଶ୍ରବଣ କରିକି ଜାଣିବ ମୁଁ ଆଜି ଆଜିଠାରୁ ପ୍ରଭୁଙ୍କର କଥା ଶ୍ରବଣ କରିବି, ନାମ କରିବି, ଶୁଦ୍ଧ ଆଚାରରେ ଚଳିବି, ମୋର ଜୀବନ କୃତାର୍ଥ ହବ। ଶ୍ରୀ ଶୁକ ଉବାଚ ପ୍ରଥମ ଶ୍ଳୋକ ଦ୍ୱିତୀୟ ଅଧ୍ୟାୟ ଗଜେନ୍ଦ୍ର ଚରିତ ଆରମ୍ଭ ହେଲେ ପରୀକ୍ଷିତଙ୍କୁ ପ୍ରଶଂସା କରି ପ୍ରାୟ ବିଷ୍ଣନରେ ଯେ ଜଳପାନ କରିନାହାନ୍ତି ପରୀକ୍ଷିତ, ସେ କହିଲେ ଆଜ୍ଞା ମୋତେ କୁହନ୍ତୁ ଗଜେନ୍ଦ୍ର ଚରିତ ବର୍ତ୍ତମାନ ଆରମ୍ଭ ହେଲେ। ଶୁକ ଉବାଚ ବର୍ତ୍ତମାନ ଗଜେନ୍ଦ୍ରର ପୂର୍ବାବସ୍ଥା କହୁଛନ୍ତି, ବୀରରାଘବାଚାର୍ଯ୍ୟ ତାଙ୍କ ଟୀକାରେ କ'ଣ ରଚନା କରୁଛନ୍ତି, ଗ୍ରାହ ଗ୍ରହଣାତ୍ ପ୍ରାପ୍ତନୀ ଗଜେନ୍ଦ୍ରସ୍ଥ ଅବସ୍ଥା ବକତୁମ୍ ତାବତ୍ ତଦା ଆବାସ ସ୍ଥାନ ତ୍ରିକୁଟାଚଳମ୍ ବର୍ଣ୍ଣୟତି। ଏଠି 15 ଶ୍ଳୋକରେ ଗଜେନ୍ଦ୍ରକୁ ଗ୍ରାହ ଧରିବା ପୂର୍ବରୁ ତ୍ରିକୁଟ ଯେଉଁ ଆବାସ ସ୍ଥାନ ସେ ବନେଇଥିଲା, ରହିଥିଲା, ସେଠି ବନେଇ ନଥିଲା, ସେ ରହିଥିଲା, ତାକୁ ବର୍ଣ୍ଣନା ଦେଉଛନ୍ତି ପ୍ରାକ୍ତନ ଅବସ୍ଥା ପୂର୍ବ ଅବସ୍ଥା। ଗଜେନ୍ଦ୍ର ପାଇଁ ଭଗବାନ ବନେଇଥିଲେ ତ୍ରିକୁଟାଚଳକୁ, ଗଜେନ୍ଦ୍ର ସେଠି ରହୁଥିଲା, ତାକୁ ବି କାଳ ଗ୍ରାହକ୍ରାସ୍ତ କଲା ଗଜେନ୍ଦ୍ର। ଆମେ ଘର ଘରେ ମାର୍ବଲ ପକେଇଛେ, ଘରଟାକୁ ବନେଇଛେ, ଆମେ ବନେଇକି ତାର ଭିତରେ ରହୁଛେ, କାଳ ଆସି ଆମକୁ ଧରିବ, କିନ୍ତୁ ଗଜେନ୍ଦ୍ର କେଉଁ ସ୍ଥାନରେ ରହୁଥିଲେ ଦେଖ, ବହୁ ପୁଣ୍ୟ ସ୍ଥାନରେ ରହୁଥିଲେ ଗଜେନ୍ଦ୍ର। ଏଠି ସୁଖଦେବ ଗୋସ୍ୱାମୀ ଆରମ୍ଭ କଲେ, ଆସିତ ଗିରିବର ରାଜଂ ସ୍ତ୍ରୀକୁଟ ଇତି ବିଶ୍ରୁତ କ୍ଷୀରୋଦେନ ଆବୃତ ଶ୍ରୀମାନ ଯୋଜନାୟୁତମ ସ୍ତ୍ରୀହ। ଏ ଗଜେନ୍ଦ୍ର ଯେଉଁଠି ରହୁଥିଲେ ସନ୍ତାନ ସନ୍ତତି ନେଇକି, ଗଜରାଜ, ଗଜରାଜ ଚିନ୍ତା କଲା ଥାଇ ଗଜରାଜ, ସିଏ ବହୁ ଗଜେନ୍ଦ୍ର ଥିଲେ ତ୍ରିକୁଟ ପର୍ବତରେ, ଗଜ ଯୁଥ ଥାଏ, ଯୁଥ ମାନେ କ'ଣ ବୁଝିପାରୁଛନ୍ତି, ଦଳ, ବହୁ ଗଜେନ୍ଦ୍ର ମାନଙ୍କର ଯୁଥପତି ଥାନ୍ତି, କିନ୍ତୁ ଯେତେ ଗଜେନ୍ଦ୍ର ଅଛନ୍ତି, ଯେତେ ଗଜପତି ମାନେ ଅଛନ୍ତି, ତା ଭିତରେ ଲିଡର ଥିଲେ ଏ ଗଜେନ୍ଦ୍ର, ଯାହାଙ୍କର ଚରିତ୍ର ଏଠି କହୁଛନ୍ତି। ରାଜନ ପରୀକ୍ଷିତଙ୍କୁ ଆଗେ ରାଜନ ଶବ୍ଦ କହିଲେ, କାହିଁ କହିଲେ, ସାବଧାନତୟା ଶୁଣବତାମ, ହେ ରାଜନ ତତ୍ର ପ୍ରଥମ ତସ୍ୟ ସ୍ଥାନାଧିକ ଦର୍ଶୟତି ସାବଧାନତୟା ଶ୍ରୋତବ୍ୟମ ଇତି ଭାବେନ ସମ୍ବୋଧୟତି। ହେ ରାଜନ, ହେ ପରୀକ୍ଷିତ, ତୁମେ ସାବଧାନ ହେଇକି ଶୁଣ, ସେ ତୁମେ ରାଜନ ଶବ୍ଦ ଡାକିଦେଲେ, କାରଣ ପଶୁ ପ୍ରତି ପ୍ରଭୁଙ୍କର କି ବାତ୍ସଲ୍ୟ ଭାବ, ଆଉ କେଉଁଠି ରହୁଛି ସେ ଗଜେନ୍ଦ୍ର, ନା ଆସିତ ଗିରିବର ରାଜନ, ହେ ରାଜନ ଗୋଟିଏ ଗିରିବର ଅଛନ୍ତି, ଗିରି ଶ୍ରେଷ୍ଠ ଆସିତ ଅଛନ୍ତି, ଆଜି ବି ଅଛନ୍ତି, ଅଦ୍ୟାବି ବର୍ତ୍ତମାନ ମଧ୍ୟ ଅଛନ୍ତି, ସ୍ତ୍ରୀକୁଟ ଇତି ବିସ୍ତୃତ, ତାର ନାମ ହେଉଛି ତ୍ରିକୁଟ ପର୍ବତ, ତିନିଟା କୁଟ ଅଛନ୍ତି, କୁଟ ମାନେ ଅତି ଦୀର୍ଘ କ'ଣ କୁହାଯିବ ଶୃଙ୍ଗ, ଅତି ଦୀର୍ଘ ବିସ୍ତୃତ ଶୃଙ୍ଗ ଅଛନ୍ତି ତିନୋଟି, ତା ନାଁ ତ୍ରିକୁଟ। ଆସିତ ଗିରିବର ରାଜନ ତ୍ରିକୁଟ ଇତି ବିସ୍ତୃତ, ତ୍ରିକୁଟ ନାମକ ଏକ ବିସ୍ତୃତ ବିଖ୍ୟାତ ପର୍ବତ ଅଛି, ଗିରିବର ଗିରି ଶ୍ରେଷ୍ଠ ଅଛନ୍ତି, ଆଉ ସେ କେଉଁଠି, ନା କ୍ଷୀରୋଦେନ ଆବୃତ, କ୍ଷୀରସାଗର ତଟରେ ଅଛନ୍ତି, କ୍ଷୀରସାଗର ଆମେ ଗଜାମ୍ବିଡ଼ି ଚରିତ୍ରରେ ଶୁଣିଛେ ନା, ଆମେ କେବଳ ଏଇ ଲବଣ ସାଗର ଦେଖୁଛେ, କ୍ଷୀରସାଗର ଅଛି, ଦଧି ସାଗର ଅଛି, ଦୁଗ୍ଧ ସାଗର ଅଛି, ମଧୁ ସାଗର ଅଛି, ଭଗବାନ ରଖିଛନ୍ତି, ସବୁ ପ୍ରଭୁ ସବୁକି ସୃଷ୍ଟି କରିଛନ୍ତି, ସେ କ୍ଷୀରସାଗରରେ କ୍ଷୀର ଛିଡ଼ି ଯାଉନି, ଆମର ପାଇଁ ବୈଜ୍ଞାନିକମାନେ କ'ଣ ଗୋଟେ କେମିକାଲ ତିଆରି କରିଛନ୍ତି ନା, କ୍ଷୀରକୁ କେତେ ଦିନ ରଖିଦେଉଛନ୍ତି, ରଖୁନାହାନ୍ତି, ଓମ୍ଫେଡ୍ ପକେଟ୍ କରିକି ତିଆରି କରି ଛାଡ଼ି ଦେଉଛନ୍ତି, କ୍ଷୀର ଏ ସମୟ ରହିବା କଥା ନୁହେଁ, କେମିକାଲ ପକେଇ ଦେଉଛନ୍ତି, ଭଗବାନ ଯେତେବେଳେ ଜଗତର ମାଲିକ, ସିଏ କ୍ଷୀରର ସାଗର ରଖିଛନ୍ତି, ଅତି ସୁଗନ୍ଧ, ଏହି କ୍ଷୀରସାଗର କ୍ଷୀରୋଦେନ ଆବୃତ, ଏ ତ୍ରିକୁଟ ପର୍ବତକୁ ଆବୃତ ହେଇକି ଚତୁର୍ଦ୍ଦିଗରେ ତ୍ରିକୁଟ ରହିଛନ୍ତି କ୍ଷୀରାତି, ନ ଶ୍ରୀମାନ ରତ୍ନାଦି ଅଳଙ୍କାର ସୁଶୋଭିତ ମା ରତ୍ନାଦି ଅଳଙ୍କାରରେ ଶୋଭିତ ଧନ କାହା କେଉଁଠି ଅଛି ଆମେ ଯେଉଁ କାଗଜ ଗୁଡ଼ାକ ସବୁ ବ୍ୟବହାର କରୁଛେ ଯାହା କିଛି ଧନ ସବୁ ଭଗବାନଙ୍କର ଆଉ ଭଗବାନ ରଖିଛନ୍ତି କାହିଁକି ଆପଣ ଦେଖିବେ ସବୁ ଧନ କିଭଳି ଭଗବାନଙ୍କର ହବ ଯେତେବେଳେ ପ୍ରଳୟ ହେଇଯିବ ଏ କମ୍ପ୍ୟୁଟର ଏ ମେସିନ୍ ଏ କ୍ୟାମେରା ଆମର ଯାହା ଟଙ୍କା ଅଛି ଯାହା ସ୍ୱର୍ଣ୍ଣ ସବୁ ଭୂଗର୍ଭକୁ ପଳେଇବ ସବୁ ଭଗବାନ ପୁଣି ମାଲିକ ହେଇଯିବ ଏ ପିଲା ଏ ସାଇଡ଼ରେ ଯିବ ସେ ପାଟି କରିବେ ବାପା ସବୁ ଭଗବାନଙ୍କର ଆଉ ସବୁ ଭଗବାନଙ୍କ ହାତକୁ ପଳେଇବ କେବଳ ଆମେ ତାଙ୍କ ଭଗବାନ ଆମ ପାଇଁ ସବୁ ଛାଡ଼ିଛନ୍ତି ଆଉ ଆପଣ ହିସାବ କରି ଦେଖନ୍ତୁ ପ୍ରତ୍ୟେକ ଜିନିଷ ଭଗବାନଙ୍କ ସ୍ଥାନରୁ ଆସିଛି ଖଣି ପ୍ରତ୍ୟେକ ଜିନିଷ ଭଗବାନ ଭୂମିରେ ରଖିଛନ୍ତି ମା ଯେମିତି ଶିଶୁକୁ ପୋଷଣ କରିବା ପାଇଁ ଦୁଗ୍ଧ ଦାନ ଦିଏ ଆହାର ଦିଏ ପାଳନ ଲାଳନ କରେ ଧରଣୀ ମାତା ହେଉଛନ୍ତି ଭଗବାନଙ୍କର ପତ୍ନୀ ତାଙ୍କ କୂଳରେ ଭଗବାନ ଆମର ଚଳିବା ପାଇଁ ସବୁ ସମ୍ପତ୍ତି ଦେଇଛନ୍ତି ଯାହା ଦେଖୁଛନ୍ତି ସୁନା କତୁରୁ କୋଇଲା ପାଖରୁ ଏ ଶସ୍ୟ ଯେଉଁ ଭୂମି ଭୂମିଟା ଭୂମିରୁ ତ ଶସ୍ୟ ଜାତ ହେଉଛି ନା ସେ ଶକ୍ତି ପ୍ରଭୁ ଦେଇଛନ୍ତି ମାଙ୍କୁ ସେଥିପାଇଁ ଏ କ୍ଷୀରୋଦୟନ ଆବୃତ ଶ୍ରୀମାନ ଅତି ଶୋଭିତ ତ୍ରିକୁଟ ପର୍ବତ ରତ୍ନାଦି ଅଳଙ୍କାରରେ ସୁଶୋଭିତ ଗଜେନ୍ଦ୍ର ସେଇଠି ରହୁଥିଲେ ଆଉ ଉଚ୍ଚତା କେତେ ଅୟୁତମ ଉତ୍ସ୍ରିୟ ଗୋଟିଏ ଅୟୁତ ଯୋଜନ ଅୟୁତ ମାନେ ଦଶ ହଜାର ଯୋଜନ ଅଶୀ ହଜାର ମାଇଲ ଉଚ୍ଚ ଅଶୀ ହଜାର ମାଇଲ ଉଚ୍ଚ ଆଉ ତିନୋଟି ବିଶାଳ ଶୃଙ୍ଗ ଅଛି ଆଉ ଅତି ସୁଶୋଭିତ ସମୃଦ୍ଧ ଏଠି ଗଜେନ୍ଦ୍ର ଚରିତ ପ୍ରଭୁ କାହିଁକି ଏ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେଉଁ କହୁଛନ୍ତି ଅତି ଆଗ୍ରହରେ ଗଜେନ୍ଦ୍ର ଚରିତର ସାର ଶିକ୍ଷାଟି କ'ଣ ବିଜୟ ଧ୍ୱଜ ତାଙ୍କ ଟୀକାରେ ରଚନା କଲେ ଏ ସାର ଏ ଗୋଟିଏ କଥାକୁ ମନେ ରଖିଥିବେ କ'ଣ ନା ଅତ୍ର ଶରଣେଷୁ ସସ୍ୱତ ଅପ୍ରତିହତ ଶରଣ ଶରଣ୍ୟ ଶ୍ରୀ ଭଗବାନ ଏବ ଇତି ଦର୍ଶୟନ୍ ଗଜେନ୍ଦ୍ର ବିଷୟ ଇତିହାସମ କଥ୍ୟତେ ବିଜୟ ଧ୍ୱଜ ତାଙ୍କ ଟୀକାରେ ଲେଖିଲେ ଅତ୍ର ଶରଣେଷୁ ଶରଣ୍ୟମ୍ ଅପ୍ରତିହତ ଶରଣ୍ୟ ଆମେ ଶରଣ ଯାଉଛେ ଦୁଃଖ ଆସିଲେ ଶରଣ ଯାଉନି ଛୋଟ ପିଲାଟାକୁ ଦୁଃଖ ଆସିଲେ ସେ ବାପାର ଶରଣ ଯାଉଛି ବାପା ବାପା ମୋତେ ଜ୍ୱର ହେଲା ବାପା ମା କାହା ଶରଣ ଯାଉଛନ୍ତି ଡକ୍ଟରର ଡକ୍ଟର କାହା ଶରଣ ଯାଉଛି ଭଗବାନ କିନ୍ତୁ ଡକ୍ଟର ଭଗବାନଙ୍କ ଶରଣ ଯାଇକି ବି କ'ଣ ରୋଗୀଟାକୁ ବଞ୍ଚେଇ ଦେଇପାରୁଛି କେହି ଏ ଜଗତରେ ପ୍ରକୃତରେ ଶରଣ ଦେଇପାରିବେ ନା କିଛି ସମୟ ପାଇଁ ସେ ଆମକୁ ସାହାଯ୍ୟ କରିପାରନ୍ତି କିନ୍ତୁ ଶରଣେଷୁ ଅପ୍ରତିହତ ଶରଣ୍ୟମ୍ ଭଗବାନ ଏବ ଭଗବାନଙ୍କର ଯିଏ ଶରଣ ଯାଇଛନ୍ତି ଅପ୍ରତିହତ ଶରଣ ଭଗବାନ ଯେକୌଣସି ହିସାବରେ ସେ ବ୍ୟକ୍ତିକୁ ଶରଣ ଦେବେ ପ୍ରତିହତ ହବ ନା ବାଧା ହବ ନା ଆଜି ଗଜେନ୍ଦ୍ର ପୂର୍ବରେ ରାଜା ଥିଲେ ଆଜି ଅଭିଶାପ ପାଇଗଲେ ହରିଭଜନ କରୁଥିଲେ ଅଭିଶାପ ପାଇଗଲେ ଯେ ଗଜ ଶରୀରକୁ ପଳେଇ ଆସିଲେ କିନ୍ତୁ ଗଜେନ୍ଦ୍ର ଶରୀରରେ ବି ପୁଣି ଭଗବାନ ତାଙ୍କର ତାଙ୍କୁ ରକ୍ଷା କଲେ ସେ ଶରଣ୍ୟ ହେଲେ ଭଗବାନ ତାଙ୍କୁ ଆଶ୍ରୟ ଆଶ୍ରୟ ଭଗବାନ ତାଙ୍କର ଆଶ୍ରୟଦାତା ହେଲେ ତେଣୁ ଭଗବାନଙ୍କର ଶରଣ ଯିବା ଦରକାର ବ୍ୟକ୍ତି ଏଇ ଜଗତରେ ଆଉ ଯଦି ଯେମିତି ଗୋଟେ ଉଦାହରଣ ନ୍ୟାୟ ଶାସ୍ତ୍ରରେ କୁହାଯାଏ ଜଙ୍ଗଲ ଭିତରକୁ ଜଣେ ଯାଇଛି ଜଙ୍ଗଲ ଭିତରକୁ ଗଲାବେଳେ ସେ ଯାଇକି ଗୋଟେ ଠେକୁଆର ଗୋଡ଼ ଧରୁଛି ଭାଇ ମୁଁ ଜଙ୍ଗଲ ଭିତରକୁ ପଳେଇ ଆସିଛି ମୋତେ ବାଘ ଡର ଲାଗୁଛି ଠେକୁଆ ତାକୁ କ'ଣ କହିପାରିବ ଆରେ ଠେକୁଆର ତ ଭୟ ଅଛି ଶିଆଳକୁ ଠେକୁଆ କହିବ ମୋତେ ବାଘ କଥା କାହିଁକି କହୁଛି ମୋତେ ଶିଆଳକୁ ଡରବା ପୁଣି ଶିଆଳ ଗୋଡ଼ ଧରିବି ସୁରଗାଳ ସୁରଗାଳ କହିବ ଭାଇ ମୋ ଗୋଡ଼ ଧରିଲେ ମୁଁ କ'ଣ କରିବି ମୋର ବା ଡର ହେଉଛି ଭାଲୁକୁ ବା ହେଟା ବାଘକୁ ପୁଣି ହେଟା ବାଘର ଗୋଡ଼ ହେଟା ବାଘ କହିବ ମୋତେ ବଡ଼ ଡର ବାଘକୁ ଏତେ ବଡ଼ ଡର ସିଂହ ଗଜକ ଗଜକ ମୋ ଗୋଡ଼ କ'ଣ ଧରୁଛ ମ ଇଏ ଅରଣ୍ୟର ରାଜା ହେଲେ ସିଂହ ମୋର ବି ଡର ତାଙ୍କ ପାଇଁ ବଣକୁ ଯାଇ ଯଦି କେହି ଠେକୁଆର ଗୋଡ଼ ଧରି ସେ କ'ଣ ବୁଦ୍ଧିମାନ ଏ ସଂସାର ଅରଣ୍ୟରେ ଆମେ ଯାହା ଗୋଡ଼ ଧରିଛେ ସବୁ ଠେକୁଆ ନହେଲେ ଅତି ବେଶୀରେ ଶୃଗାଳ ଇଏ ଆମକୁ ଶରଣ ଦେଇପାରିବେ ନା ଅପ୍ରତିହତ ଶରଣ୍ୟ କେବଳ ଭଗବାନ ଦେବେ ପ୍ରଭୁ ଦେବେ କିଏ ଶରଣ ଦେବ ଏ ଶରୀର ରକ୍ଷା କିଏ କରିପାରିବେ ରୋଗଗ୍ରସ୍ତ ହେଇଗଲା ବେଳକୁ ଦୁଃଖ କିଏ ନେଇପାରୁଛି ସେ ମା ଆଣିକି ଟିକେ ମେଡିସିନ ଦେଉଛି ଡକ୍ଟର ଇଞ୍ଜେକ୍ସନ ପଡ଼ି ଦେଉଛି ଆପଣ ହୁଆ ହଉଥିବେ ଓ ମରିଗଲି ମରିଗଲି ଡାକ୍ତର କହିବେ ହଁ ମୁଁ ଇଞ୍ଜେକ୍ସନ ନେଇଯା ଭଲ ହେଇଯିବ ଜଣେ ଘରେ ଆସି ଛୋଟ ବଡ଼ ହଉଥିବେ ଦୁଃଖ ନେଇପାରୁଛନ୍ତି କି ଶରଣ୍ୟ କେବଳ ଭଗବାନ ଗଜେନ୍ଦ୍ର ଚରିତ୍ର ଇଏ ହେଉଛି ଶେଷ ଶିକ୍ଷା ଅଲଗା କିଏ ଆମକୁ ଶରଣ ଦେଇପାରିବେ ନା କାରଣ ଏ ଗୁଣ ଆଉ କାହାର ନାହିଁ ଜଗତରେ କିଏ ଆମକୁ ଭଲ ପାଉନାହାନ୍ତି ପ୍ରକୃତରେ କିଏ ଆମକୁ ଭଲ ପାଉଛି ଭଲ ପାଇବାଟା ସ୍ୱାର୍ଥରେ ଭଗବାନ ଗଜେନ୍ଦ୍ରଙ୍କ ନିକଟରୁ କ'ଣ ସ୍ୱାର୍ଥ ଥିଲା ଆଜ୍ଞା ଗୋଟେ ପଶୁ ପାଇଁ ଏତେ ବ୍ୟଗ୍ର ହେଇକି ଆସିକି ଉଦ୍ଧାର କଲେ ଭଗବାନଙ୍କର ଶରଣ ଯିବା ଦରକାର ଭକ୍ତ ବତ୍ସଳ କୃତଜ୍ଞ ସମର୍ଥ ବଦାନ୍ୟ ପ୍ରହଲାଦ କିଛି ଦେଇଛନ୍ତି କିଛି ଦେଇନା କୁବ୍ଜା କିଛି ଦେଇଛି? ଦବା ଲୋକ ଭିତରେ ଶବରୀ କେବଳ ଦେଇଛି, ପୁଣି ଅଇଁଠା ଫଳ ଦେଇଛି, ବଡ଼ ଜିନିଷଟେ ଦେଇଛି କି? ଏ ଅଇଁଠା ତ ଲୋକ ଯାହା କୁହନ୍ତି ହୀନ ପ୍ରାଣୀକି ବି ଦେଉଛି, ଏଇଟା କ'ଣ ଦାନ? କିଏ କ'ଣ ବିଷ୍ଣୁଙ୍କୁ ଦେଇଛି ମୋତେ କୁହ, କିନ୍ତୁ ପାଇଛନ୍ତି କେତେ କ'ଣ ପାଇଛନ୍ତି? ବିଷ୍ଣୁ ତାଙ୍କ ସିଂହାସନ ଦେଇଛନ୍ତି, ତାଙ୍କ ସ୍ଥାନ ଦେଇଛନ୍ତି, ତାଙ୍କଠୁ ବଡ଼ କରିଦେଇଛନ୍ତି। ଭକ୍ତ ଅବଶ୍ୟ ବିଷ୍ଣୁ ତାଙ୍କର ଶରଣ ଯିବା ଦରକାର, ଗଜେନ୍ଦ୍ର ଯେଭଳି ଶରଣ କଲେ। ଆଉ କୃତଜ୍ଞ ଭଗବାନ, ବଡ଼ କୃତଜ୍ଞ ଉପକାର, ଭଗବାନଙ୍କୁ ଯିଏ ପ୍ରଣାମ କରିଦେଲେ ଭଗବାନ ରୂଢ଼ି ଚିନ୍ତା କରନ୍ତାରେ ୟା ଉପକାରଟା କେମିତି ସୁଝି ମୋତେ ପ୍ରଣାମ କଲେ, ଭଗବାନ ଚିନ୍ତାରେ ପଡ଼ିଯାଆନ୍ତି। ବିଷ୍ଣୁଙ୍କୁ ଯିଏ ପ୍ରତିଦିନ ତିନିବାର ପ୍ରଣାମ କରୁଛି ବିଷ୍ଣୁ ତାର ଋଣୀ ହୁଅନ୍ତି, ଜାଣିଛନ୍ତି ଲୋକ କଥା ଜାଣନ୍ତି ନା? କିନ୍ତୁ ଏ ସଂସାର ସଂସାର ଲୋକକୁ ଶହେ ବାର ପ୍ରଣାମ କଲା ପରେ ବି ଚାପଡ଼ ଖାଇବାକୁ ପଡୁଛି। ବିଷ୍ଣୁଙ୍କୁ ତିନିବାର ସେ ପ୍ରଣାମ କରନ୍ତି, ସକାଳେ ମଧ୍ୟାହ୍ନରେ ଆଉ ସନ୍ଧ୍ୟା ସମୟରେ ବିଷ୍ଣୁ ଋଣୀ ବୋଲି ଜ୍ଞାନ କରନ୍ତି, ଏ ଜୀବ ମୋତେ ପ୍ରଣାମ କରୁଛି, ମୋର ଶରଣ ମାଗୁଛି, ଆକୁ କେମିତି ମୁଁ ଉଦ୍ଧାର କରିବି, ଚିନ୍ତାରେ ପଡ଼ିଯା। ଭଗବାନ ଏତେ କୃତଜ୍ଞ, ସମର୍ଥ ଭକ୍ତବତ୍ସଳ କୃତଜ୍ଞ ସମର୍ଥ, ଭଗବାନ ଆମର ଦୁଃଖକୁ ଦୂର କରିବା ପାଇଁ ସମର୍ଥ। ଏ ସଂସାର କି ଦୂର, ଏ ସବୁ ଠେକୁଆ, ଏ କ'ଣ ଦୁଃଖ ଦୂର କରିବ, ଏ ଶସା ଭଳି। ଆଉ ଭକ୍ତବତ୍ସଳ କୃତଜ୍ଞ ସମର୍ଥ ବଦାନ୍ୟ, ଏ ସବୁ ଭଗବାନଙ୍କର ଗୁଣ, ଅତି ଉଦା ବଦାନ୍ୟ। ରାବଣର ଭାଇ ବିଭୀଷଣ ନା, ରାଜ୍ୟ ଜୟ କଲା ପରେ, ଶତ୍ରୁ ରାଜ୍ୟକୁ ଜୟ କଲା ପରେ ରାଜା ନିଜେ ସେଠି ଯାଇକି ରାଜୁତି କରନ୍ତି, ତାଙ୍କ ଲୋକ ପଠେଇକି। ଭଗବାନ ବିଭୀଷଣ କ'ଣ ଦେଇଥିଲେ କୁହନ୍ତୁ, କେଡ଼ ବଡ଼ ବଦାନ୍ୟ, ପ୍ରଭୁ ଅକାତର ଚିତ୍ତରେ ଦେଇଦେଲେ ଏ ଲଙ୍କାର ସିଂହାସନକୁ। କିନ୍ତୁ ଲଙ୍କାର ସିଂହାସନ ପାଇବା ପାଇଁ ବିଭୀଷଣଙ୍କର ଆଶା ନଥିଲା, ସେ କହିଲେ ମୁଁ ଖାଲି ଯିବିନି ପ୍ରଭୁ, ଆପଣ ମୋତେ ଭଣ୍ଡଉଛନ୍ତି, କାରଣ ରାଜ୍ୟାଦି ରାଜ୍ୟ ଉପଭୋଗ ପାଇବା, ରାଜା ହେବା, ଏଗୁଡ଼ିକ ପାଇଲା ପରେ ଆପଣଙ୍କୁ ମୁଁ ବିସ୍ମରଣ ହୋଇଯିବି। ବିଭୀଷଣ କାନ୍ଦିଲେ, ଭଗବାନ କ'ଣ କଲେ ଜାଣିଛନ୍ତି? ଭଗବାନ ଇକ୍ଷ୍ୱାକୁ ବଂଶର କୁଳ ପୂଜିତ ବିଗ୍ରହ ରଙ୍ଗନାଥଙ୍କୁ ଦେଇଦେଲେ, ନିଜକୁ ଦେଇଦେଲେ, ଏତେ ବଡ଼ ବଦାନ୍ୟ। କହିଲେ ଦେଖ ଇଏ ଆମର କୁଳ ବିଗ୍ରହ, ଆଉ ଇଏ କଥା କୁହା ଠାକୁର ରଙ୍ଗନାଥ, ତୁମେ ତାଙ୍କୁ ଧରିକି ଯାଅ। କେହି କୁଳ ପୂଜିତ ବିଗ୍ରହଙ୍କୁ ଦେଇପାରନ୍ତି? ପ୍ରଭୁ କହିଲେ ଦେଖ ମୁଁ ମୋତେ ତୁମେ ନେବା ପାଇଁ ଚାହୁଁଛ କି? ଅଯୋଧ୍ୟାବାସୀମାନଙ୍କର ମୁଁ ହେଉଛି ପ୍ରାଣ, ମୋତେ ତୁମେ ନେଇକି ଲଙ୍କା ରଖିପାରିବନି, କିନ୍ତୁ ମୋର ଅଭିନ୍ନ ବିଗ୍ରହ ରଙ୍ଗନାଥଙ୍କୁ ମୁଁ ଦେଉଛି, ଇଏ ଆମର କୁଳ ବିଗ୍ରହ, ତୁମେ ଆଙ୍କୁ ନେଇକି ଯାଅ, କିନ୍ତୁ ଗୋଟିଏ ସର୍ତ୍ତ। ଆଙ୍କୁ ନେଇକି ଗଲାବେଳେ ସେ କହିଲେ ପ୍ରଭୁ ଏତେ ବଡ଼ ବିଶାଳ ବିଗ୍ରହ ମୁଁ କେମିତି ନେଇକି ଯିବି, ମୁଁ ପା ଏଇ ବିଗ୍ରହ ରୂପରେ ମୁଁ ନିଜେ ଅଛି, ରଙ୍ଗନାଥ ମୁଁ ନିଜେ, ରାମଚନ୍ଦ୍ର ମହାପ୍ରଭୁ କହୁଛନ୍ତି, ତୁମେ ତାଙ୍କୁ ସ୍ପର୍ଶ କରିବା ମାତ୍ରେ ସେ ହାଲୁକା ହେଇଯିବେ, କିନ୍ତୁ ଗୋଟିଏ ସର୍ତ୍ତ, ତୁମେ ଯେଉଁଠି ରଖିଦେବ ସେ ରହିଯିବ। ଆ ପ୍ରଭୁଙ୍କର ତ ମାୟା, ଆ ବିଭୀଷଣ ତ ବୈଷ୍ଣବ, ଗଲେ ସନ୍ଧ୍ୟା ସମୟ ହେଇଗଲା, ଆଜି ଯେଉଁଠି ରଙ୍ଗନାଥ ଅଛନ୍ତି ସେଠି ସ୍ନାନ କରିବା ପାଇଁ, ଆନି କରିବା ପାଇଁ ଗଲେ, ଆସିକି ସନ୍ଧ୍ୟା କରିବେ, ବୈଷ୍ଣବ ସ୍ତ୍ରୀ ସନ୍ଧ୍ୟା କରିବେ, ଆଉ ପ୍ରଭୁଙ୍କୁ ରଖିଦେଲେ, ରଖିଦେଲା ପରେ ପ୍ରଭୁ ଆପଣ ଉଠିଲେ ରାଗିଲେ କାନ୍ଦିଲେ। ରାମଚନ୍ଦ୍ର ମହାପ୍ରଭୁଙ୍କୁ କହିଲେ ପ୍ରଭୁ ମୋତେ ଏମିତି ବଞ୍ଚନା କଲେ ଆପଣ? ସେ ରଙ୍ଗନାଥଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ବିଭୀଷଣ, କହିଲେ ପ୍ରଭୁ ଆପଣଙ୍କର ମୋ ପ୍ରତି କରୁଣା ଅଛି ବୋଲି ମୁଁ କେମିତି ଜାଣିବି? ରାମଚନ୍ଦ୍ର ମହାପ୍ରଭୁ ତ ଆପଣଙ୍କୁ ଦେଲେ ଆପଣଙ୍କଠୁ ଅଭିନ୍ନ ବୋଲି କହି ଆପଣ ମୋତେ ବଞ୍ଚନା କେମିତି କରୁଛନ୍ତି? ଆପଣ ସ୍ୱୟଂ ଭଗବାନ ହେଇକି ବିଗ୍ରହ ରୂପ ରହିଛନ୍ତି। କହିଲେ ମୁଁ ବଞ୍ଚନା କରୁନି, ମୁଁ କରୁଣା ତୋତେ କରିବି, ମୁଁ ବା ଭାରତବର୍ଷ ଛାଡ଼ି କୁଆଡ଼େ ଯିବି ନା, ମୁଁ ଏଇ ସମୁଦ୍ର ପାରି କୁଆଡ଼େ ଯିବି ନା, ତାହେଲେ ଆପଣଙ୍କର ମୋ ପ୍ରତି କରୁଣା ଅଛି ବୋଲି ମୁଁ କେମିତି ଜାଣିବି? ରଙ୍ଗନାଥ କହିଲେ ଦେଖ ମୁଁ ଆଜିଠାରୁ ଲଙ୍କାକୁ ଚାହିଁକି ରହିବି, ତୁମ ଦିଗ ତୁମ ରାଜ୍ୟକୁ ଚାହିଁକି ରହିବି, କୃପା ଦୃଷ୍ଟିରେ ମୁଁ ତ ରଙ୍ଗନାଥ ଦେଖିନି, ଯେଉଁମାନେ ଯାଇଛନ୍ତି ତାଙ୍କୁ ପଚାରନ୍ତୁ, ପ୍ରଭୁ ଲଙ୍କାପୁରକୁ ଚାହିଁକି ଆଜି ବି ରହିଛନ୍ତି, କ'ଣ ଦେଇଛନ୍ତି ବିଭୀଷଣ କ'ଣ? ବଦାନ୍ୟ, ବଡ଼ ବଦାନ୍ୟ, ଗଜେନ୍ଦ୍ର କ'ଣ ଦେଇଛି, କ'ଣ ପାଇଛି? ବ୍ୟକ୍ତି ତାଙ୍କର ଶରଣ ଯିବା ଦରକାର, ଅପ୍ରତ୍ୟହତ ଶରଣ୍ୟ କେବଳ ବିଷ୍ଣୁ ଦେଇପାରିବେ, ତାଙ୍କର ଶରଣାଗତ ହେବା ଦରକାର। ତେଣୁ ଯିଏ ପଣ୍ଡିତ ସେ କେବେ ଭଗବାନଙ୍କୁ ତ୍ୟାଗ କରିକି ଅନ୍ୟ କାହାର ଭଜନ କରିବ ନା, ଆଉ ଭଗବାନଙ୍କ ଶରଣାଗତର ଲକ୍ଷଣ କ'ଣ?
ଶରଣାଗତ କିଞ୍ଚନ ଏକାଇ ଲକ୍ଷଣ, ଶରଣାଗତ କିଞ୍ଚନ ଏକାଇ ଲକ୍ଷଣ, ତାର ମଧ୍ୟ ପ୍ରବେଶ ଏ ଆତ୍ମସମର୍ପଣ, ତାର ମଧ୍ୟ ପ୍ରବେଶ ଏ ଆତ୍ମସମର୍ପଣ,
ଏ ଶରଣାଗତର ଲକ୍ଷଣ। ସମୟ ହେଇଗଲାଣି 9:05। ଏଇ କଥାଟିକୁ ମୁଁ କହିକି ବିଶ୍ରାମ ଦେବି। ଶରଣାଗତର ଲକ୍ଷଣ କ'ଣ ନା, ଶରଣାଗତ ଅକିଞ୍ଚନ ଏକଇ ଲକ୍ଷଣ। ଆମେ ଭଗବାନଙ୍କର ଭକ୍ତ, ଆମେ ଶରଣାଗତ ହେଇଛେ ପ୍ରଭୁଙ୍କର। ସବୁ ଲୋକ କହୁଥିବ ମୁଁ ପ୍ରଭୁଙ୍କର ଶରଣାଗତି। ଲକ୍ଷଣ କ'ଣ? ଏକଇ ଲକ୍ଷଣ, ଗୋଟିଏ ମାତ୍ର ଲକ୍ଷଣ, ତାର ମଧ୍ୟ ପ୍ରବେଶ ଆତ୍ମସମର୍ପଣ। ଆତ୍ମାନେ ଶରୀର ସହିତ ନିଜକୁ ସବୁ ସମର୍ପଣ କରିଦିଏ। ଆଜିଠାରୁ ପ୍ରଭୁ ମୁଁ ଏ ସଂସାରର ନୁହେଁ, ମୁଁ ଆପଣଙ୍କର। ସବୁବେଳେ ସେ କୁହେ, କ'ଣ କୁହେ?
ତବସ୍ମିତି ବଦାନ ବାଚା ତଥୈବ ମନସା ବିଧାନ ତତ୍ସ୍ଥାନ ଆଶ୍ରିତମ ତନ୍ମା ମୁଦତେ ଶରଣାଗତମ।
ଆନନ୍ଦରେ ତିନିଟା କର୍ମ କରିବ। ଶରଣାଗତର ଲକ୍ଷଣ କ'ଣ? ଏଭଳି ଶରଣାଗତ ହେବାକୁ ପଡ଼ିବ ପ୍ରଭୁଙ୍କ ପାଖରେ। ତିନୋଟି ଜିନିଷ,
ତବ ଅସ୍ମି ଇତି ବାଚା,
ସବୁବେଳେ ବସରେ ମୁଁ ପ୍ରଭୁଙ୍କର, ମୁଁ ପ୍ରଭୁଙ୍କର ଦାସ, ମୁଁ ଶ୍ରୀରାମ ଶ୍ରୀ ଜଗନ୍ନାଥ ଶ୍ରୀକୃଷ୍ଣଙ୍କର ଦାସ, ମୁଁ ଆପଣଙ୍କର। ମୁଁ ସଂସାରର ନୁହେଁ, ମୁଁ କି ସଂସାରର ନଥିଲି, ମୁଁ ଆପଣଙ୍କର।
ତବ ଅସ୍ମି ଇତି ବଦନ ବାଚା,
ସବୁବେଳେ ବଚନରେ ମୁଁ ଆପଣଙ୍କର। ତଥୈବ ମନସା ବିଧାନ, ମନରେ ସବୁବେଳେ ଚିନ୍ତା। ମନରେ କ'ଣ ମନ ଚିନ୍ତା କରୁଛୁ? ଏ ମୋର ଘର, ଏ ମୋର ସଂସାର, ଏ ମୋର ପିତା, ଏ ମୋର ମାତା। ହଁ, ଇଏ ଲୌକିକ ପିତା, ଲୌକିକ ମାତା, ଏଇ ଜନ୍ମ ପାଇଁ, ଏ ନିତ୍ୟ ନୁହନ୍ତି। ମନରେ ସବୁବେଳେ ପ୍ରଭୁ ମୁଁ ଆପଣଙ୍କର, ଏଇ ଚିନ୍ତା ମନରେ ସବୁବେଳେ। ମୁଁ ସଂସାର ନୁହେଁ। ଆଉ ତତ୍ସ୍ଥାନମ ଆଶ୍ରିତମ ତନ୍ମା, ଶରୀରରେ ସବୁବେଳେ ତାଙ୍କର ସ୍ଥାନକୁ ଆଶ୍ରୟ କରିଥିବ, ଘରେ ମନ୍ଦିର କରିଥିବ, ଏଇଟା ପ୍ରଭୁ ଏ ମନ୍ଦିର କରିଛି ବୋଲି ମୁଁ ଏଇଠି ରହିଛି, ବା ଧାମକୁ ଆଶ୍ରୟ କରିଥିବ, ସବୁବେଳେ ଶରୀରରେ ତାଙ୍କୁ ଆଶ୍ରୟ କରିଥିବ। ମୋଦତେ ଶରଣାଗତମ, ଆନନ୍ଦରେ, ଏଇଟାକୁ ଶରଣାଗତି କୁହାଯାଏ। ସବୁ ସମର୍ପଣ କରିଦେଇଥିବ ପ୍ରଭୁଙ୍କ ନିକଟରେ।
ସେଭଳି ଶରଣାଗତ ଭକ୍ତକୁ ଅପ୍ରତିହତ ଶରଣ୍ୟ ଦିଅନ୍ତି ପ୍ରଭୁ, ସବୁବେଳେ ସୁରକ୍ଷା ଦେବେ।
ଆପଣ କହିଲେ ଆଖିକି କିଏ ସୁରକ୍ଷା ଦେଉଛି? ସମସ୍ତେ ନିଜ ଆଙ୍ଗୁଳିଟାକୁ ନିଜ ଆଖି ପାଖକୁ ସମସ୍ତେ ନେଲେ ବର୍ତ୍ତମାନ ନିଅନ୍ତୁ, ଆପଣ ଦେଖିବେ ପତା ସୁରକ୍ଷା ଦେଉଛି।
ଏଇ ଶରୀରର ଅଙ୍ଗୁଷ୍ଠି, ଏଇ ଶରୀରର ଆଖିକୁ ଯେତେବେଳେ ବିଦ୍ଧ କରିବା ପାଇଁ ଚାହୁଁଛି,
ପତା ତାକୁ ସୁରକ୍ଷା ଦେଇଦେଉଛି। ଭଗବାନ ସେଇଭଳି ଶରଣାଗତ ଭକ୍ତର ଏ ଚକ୍ଷୁର ପଲକ ଭଳି ପ୍ରଭୁ ଚାହିଁକି ଦେଇଥାନ୍ତି ସବୁବେଳେ, ତା ପ୍ରତି କିଛି ନ ଆସୁ। ପଲକ ଯେଭଳି ଚକ୍ଷୁକୁ ସୁରକ୍ଷା ଦେଉଛି, ଭଗବାନ ସେଭଳି ସବୁ ସମୟରେ ଶରଣାଗତ ଭକ୍ତକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହେଇକି ରହିଛୁ। ତେଣୁ ଆମେ ଯଦି ବୁଦ୍ଧିମାନ ହେଇ ପ୍ରଭୁଙ୍କର ଶରଣ ନଯିବା, ଆଉ ଆମଠୁ ହତଭାଗା କିଏ ଅଛି? ଗଜେନ୍ଦ୍ର ଶରଣ ଚାଲିଗଲେ। ତେବେ ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି।